ସ୍ୱୟଂ ଗୁରୁ ମହାରାଜଙ୍କର ଅଭୟ ଚରଣ କମଳରେ ଅନନ୍ତ କୋଟି ଦଣ୍ଡବତ ପ୍ରଣ ପୂର୍ବକ ନିଜକୁ ସମର୍ପିତ କରି କୃପା ଭିକ୍ଷା କରି ଶ୍ରୀମଦ୍ ଗୌରବ ସ୍ୱୟଂ ଗୁରୁ ମହାରାଜ ତଥା ଶ୍ରୀଲ ପ୍ରଭୁପାଦ ମହାରାଜ ଏବଂ ବିଶେଷ କରି ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀ ଭକ୍ତିବିନୋଦ ଠାକୁର ତଥା ସମସ୍ତ ସାଧୁ ଗୁରୁ ବୈଷ୍ଣଚାର୍ଯ୍ୟଙ୍କର ଚରଣ କମଳ ତଳେ ଅନନ୍ତ କୋଟି ଦଣ୍ଡବତ ପ୍ରଣ ପୂର୍ବକ ନିଜକୁ ସମର୍ପିତ କରି କୃପା ଭିକ୍ଷା କରି ପ୍ରଭୁ ଶ୍ରୀ ଶ୍ରୀ ଗୌରନିତାଇ ଶ୍ରୀ ଶ୍ରୀକୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀଙ୍କର ମହତ୍ କୃପାବାସୀ ଦେଇ ଉପସ୍ଥିତ ସମସ୍ତ ଶ୍ରୋତା ବୈଷ୍ଣବ ଭକ୍ତମାନଙ୍କର ଚରଣ କମଳ ତଳେ ପ୍ରଣତି ନିବେଦନ କରି କୃପା ଭିକ୍ଷା କରି ଏବଂ ସମସ୍ତ ଭକ୍ତମାନେ ଯେଉଁମାନେ ଅନଲାଇନ୍ରେ ଶ୍ରବଣ କରୁଛନ୍ତି ସମସ୍ତଙ୍କର ପାଦପଦ୍ମ ତଳେ ପ୍ରଣତି ନିବେଦନ କରି କୃପା ଭିକ୍ଷା କରି ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକଙ୍କ କଥା କୀର୍ତ୍ତନ ନିଜକୁ ସମର୍ପିତ କରୁଛି। ବିଶେଷ କରି ଆମେ ମହାପ୍ରଭୁଙ୍କର ଏହି ପବିତ୍ର ଶିକ୍ଷାଷ୍ଟକମ୍ ଶ୍ରବଣ କରିକି ତିନୋଟି ଶ୍ଳୋକକୁ କିଛି ଆସ୍ୱାଦନ କରିଥିଲେ, ଯାହା ବିଭିନ୍ନ ଆଚାର୍ଯ୍ୟମାନଙ୍କର ମତ, ବିଶେଷ କରି ସଚ୍ଚିଦାନନ୍ଦ ଭକ୍ତିବିନୋଦ ଠାକୁର ଯେଉଁ ସମ୍ମୋଦନ ଭାଷ୍ୟ ରଚନା କରିଛନ୍ତି ସେ ଭାଷ୍ୟକୁ ଆମେ ଆଧାର କରି କିଛି ଆଲୋଚନା କରୁଥିଲେ। ତେବେ ସେହି ଆଲୋଚନା ପ୍ରସଙ୍ଗ କ୍ରମରେ ଆମେ ତୃତୀୟ ଶ୍ଳୋକ ପର୍ଯ୍ୟନ୍ତ ଆଲୋଚନା ଶ୍ରବଣ କରିସାରିଛେ। ବର୍ତ୍ତମାନଠୁ ଆମେ ଚତୁର୍ଥ ଶ୍ଳୋକରେ ଆଲୋଚନାକୁ ଆରମ୍ଭ କରିବା। ତେବେ ଚତୁର୍ଥ ଶ୍ଳୋକକୁ ମହାପ୍ରଭୁ ସୁନ୍ଦର କଥା କହିଛନ୍ତି। ତୃତୀୟ ଶ୍ଳୋକରେ ଯେମିତି ଚାରୋଟି ବସ୍ତୁ ଥିଲେ, ଚତୁର୍ଥ ଶ୍ଳୋକରେ ସେମିତି ଚାରିଟି ବସ୍ତୁ ଅଛନ୍ତି। ତେବେ ଏ ଚାରିଟି ବସ୍ତୁ କାହିଁକି ରଖିଛନ୍ତି, ଏ ଶ୍ଳୋକର ବିଶେଷତ୍ୱ କ'ଣ, ସଚ୍ଚିଦାନନ୍ଦ ଭକ୍ତିମନ ଠାକୁର ତାଙ୍କର ସମ୍ମୋଦନ ଭାଷ୍ୟରେ ତାକୁ ରଚନା କରିଛନ୍ତି, ତେଣୁ ଆମର ପରମାରାଧ୍ୟ ସପ୍ତମ ଗୋସ୍ୱାମୀ ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀ ଭକ୍ତିମନ ଠାକୁରଙ୍କର ଇଏ ହେଉଛି ମହାପ୍ରଭୁଙ୍କର ଯେଉଁ ଅନବଦ୍ୟ ଅବଦାନ, ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ୍, ତା'ପରେ ଯେଉଁ ଭାଷ୍ୟ ଦେଇଛନ୍ତି, ପ୍ରକୃତରେ ସିଏ ଆମ ଭଳି ଅଜ୍ଞ ଜୀବମାନଙ୍କର ଚକ୍ଷୁ ଖୋଲିବା ପାଇଁ। ନଚେତ୍ ମହାପ୍ରଭୁ ଯାହା ଶିକ୍ଷା ଦେଇଛନ୍ତି ଶିକ୍ଷାଷ୍ଟକମ୍, ଆମେ ତ ତାକୁ ପଢ଼ୁଛେ ସବୁଦିନ, ପ୍ରତିଦିନ ଆମେ ଆବୃତ୍ତି କରୁଛେ, ଆବୃତ୍ତି କରି ମୁଖସ୍ଥ ସମସ୍ତଙ୍କର ଅଛି। କିନ୍ତୁ ଶିକ୍ଷାଷ୍ଟକମ ରହସ୍ୟକୁ ଉଦ୍ଘାଟନ କରିଛନ୍ତି ଭକ୍ତିବିନୋଦ ଠାକୁର। ଅର୍ଥାତ୍ ମହାପ୍ରଭୁଙ୍କର ଭାବ, ଯାହା ମହାପ୍ରଭୁ ଯେଉଁ ଭାବରେ ସେ ଶିକ୍ଷାଷ୍ଟକମ୍ ରଚନା କରିଛନ୍ତି ସାଧକମାନଙ୍କ ପାଇଁ, ତାକୁ ସେ ମହାପ୍ରଭୁ ହିଁ ଭକ୍ତିବିନୋଦ ଠାକୁରଙ୍କ ମାଧ୍ୟମରେ ଆମ ପାଇଁ ପୁଣି ସମ୍ମୋଦନ ଭାଷ୍ୟ ମାଧ୍ୟମରେ ପ୍ରଦାନ କରିଛନ୍ତି। ତେଣୁ ଆମେ ସମ୍ବୋଧନ ଭାଷ୍ୟ ଆନୁଗତ୍ୟରେ କିଛି କିଛି ବୁଝିବା ପାଇଁ ସକ୍ଷମ ହୋଇପାରୁଛେ। ବିଭିନ୍ନ ଆଚାର୍ଯ୍ୟଙ୍କର ଅଲଗା ଶାସ୍ତ୍ରମାନଙ୍କର ବି କିଛି କିଛି ମତ ନେଇକି ଆମେ କିଛି ଆସ୍ୱାଦନ କରୁଛେ। ତେବେ ଆଜି ଚତୁର୍ଥ ଶ୍ଳୋକରେ ଆମେ ପଦାର୍ପଣ କରିଛେ। ଏ ଶ୍ଳୋକକୁ ସମସ୍ତେ ଆବୃତ୍ତି କରିବା, ତାପରେ ଆମେ ଆଲୋଚନା କରିବା ପାଇଁ କିଛି ପ୍ରୟାସୀ ହେବା। ସମସ୍ତେ ଶ୍ଳୋକକୁ ମୋ ସହିତ ଆବୃତ୍ତି କରିବେ। ନ ଧନଂ ନ ଜନଂ ନ ସୁନ୍ଦରିଂ କବିତାଂ ବା ଜଗଦୀଶ କାମୟେ ମମ ଜନ୍ମନି ଜନ୍ମନିଶ୍ୱରେ ଭବତାଦ୍ ଭକ୍ତିରହିତୁ କିତ୍ୱୈ ନ ଧନଂ ନ ଜନଂ ନ ସୁନ୍ଦରିଂ କବିତାଂ ବା ଜଗଦୀଶ କାମୟେ ମମ ଜନ୍ମନି ଜନ୍ମନିଶ୍ୱରେ ଭବତାଦ୍ ଭକ୍ତିରହିତୁ କିତ୍ୱୈ ନ ଧନଂ ନ ଜନଂ ନ ସୁନ୍ଦରିଂ କବିତାଂ ବା ଜଗଦୀଶ କାମୟେ ମମ ଜନ୍ମନି ଜନ୍ମନିଶ୍ୱରେ ଭବତାଦ୍ ଭକ୍ତିରହିତୁ କିତ୍ୱୈ। ଶ୍ଳୋକ ଚତୁର୍ଥ ଶ୍ଳୋକ ଏବଂ ତା'ର ପ୍ରତି ଶବ୍ଦକୁ ଆମେ ଆବୃତ୍ତି କରିକି ଶ୍ଳୋକ ଉପରକୁ ଆଲୋଚନା କରିବା ପାଇଁ ଆମେ ପ୍ରବେଶ କରିବା। ପ୍ରଥମେ ଏ ଶ୍ଳୋକର ପ୍ରତି ଶବ୍ଦକୁ ଆମେ ଆବୃତ୍ତି କରିବା। ନ ନୁହେଁ, ଧନମ ଧନ, ନ ନୁହେଁ, ଜନମ ଅନୁଯାୟୀ ଗଣ ବା ଅନୁଗାମୀ ଗଣ, ନ ନୁହେଁ ସୁନ୍ଦରୀ ସୁନ୍ଦରୀ ସ୍ତ୍ରୀ, କବିତମ ଆଳଙ୍କାରିକ ଭାଷାରେ ବର୍ଣ୍ଣିତ ସକାମ କର୍ମ, ବର୍ଣ୍ଣିତ ସକାମ କର୍ମ ବା ଅଥବା ଜଗତୀଶ ହେ ଜଗତୀଶ କାମୟ ମୁଁ ଚାହୁଁଛି ମମ ମୋର ଜନ୍ମନି ଜନ୍ମ ଜନ୍ମନି ଜନ୍ମାନ୍ତରରେ ଈଶ୍ୱରେ ପରମପୂର୍ଣ୍ଣ ପୁରୁଷୋତ୍ତମ ଭଗବାନଙ୍କ ଭଗବତାତ୍ ହେଉ ଭକ୍ତି ଭକ୍ତି ଅହେତୁକୀ ଅହେତୁକୀ ତ୍ୱୟି ଆପଣଙ୍କ ପ୍ରତି। ଶ୍ଲୋକର ଅନୁବାଦ, ହେ ଜଗଦୀଶ୍ୱର, ମୁଁ କୌଣସି ଭୌତିକ ସମ୍ପତ୍ତି, ଭୌତିକବାଦୀ ଅନୁଗାମୀ, ସୁନ୍ଦରୀ ସ୍ତ୍ରୀ ତଥା ଆଳଙ୍କାରିକ ଭାଷାରେ ବର୍ଣ୍ଣିତ ସକାମ କର୍ମର କୌଣସି କାମନା କରୁନାହିଁ। ମୁଁ କେବଳ ଏତିକି ଚାହୁଁଛି ଯେ ଜନ୍ମ ଜନ୍ମାନ୍ତର ଧରି ଆପଣଙ୍କ ପ୍ରତି ଅହେତୁକୀ ଭକ୍ତି ମୁଁ କିଭଳି କରିପାରିବି ବା ମୋର ହୃଦୟରେ ସେ ଭକ୍ତି ଜାଗ୍ରତ ହେଉ। ଶ୍ଲୋକରେ ଇଏ ହେଉଛି ଭଗବାନ ପାଖରେ ନିବେଦନ, ଭଗବାନ ପାଖରେ ନିବେଦନ କରୁଛି ସାଧକ। ସାଧକ ଭଗବାନ ପାଖରେ ନିବେଦନ କରୁଛି, ପ୍ରଭୁ ମୋର କିଛି ଦରକାର ନାହିଁ, କିଛି ଆବଶ୍ୟକ ନାହିଁ। ନ ଧନଂ ନ ଜନଂ ନ ସୁନ୍ଦରୀଂ କବିତାଂ ବା ଜଗଦୀଶ କାମୟ ମମ ଜନ୍ମନି ଜନ୍ମନିଶ୍ୱରେ ଭଗବତାତ୍ ଭକ୍ତି ରହିତ୍ୱ ଗୀତେ। ତେବେ ଇଏ ହେଉଛି ଶିକ୍ଷାଷ୍ଟକମର ଚତୁର୍ଥ ଶ୍ଲୋକ। ଚତୁର୍ଥ ଶ୍ଲୋକରେ ଭକ୍ତିମନ ଠାକୁର ଏହି ପ୍ରାର୍ଥନାକୁ ରଖିଛନ୍ତି। ପୂର୍ବରୁ ଆମେ ଯାହା ଶୁଣିଥିଲେ ପୂର୍ବ ଶ୍ଲୋକରେ, ପୂର୍ବ ଶ୍ଲୋକର ବି ସମ୍ବନ୍ଧ ରହିଛି ଏହା ସହିତ। ପୂର୍ବ ଶ୍ଲୋକ ଥିଲା ତୃଣାଦ ବିଶ୍ୱ ନିଚନ ତରରିବ ସହିଶ୍ରଣ ଅମାନିନ ମାନଦିନ କୀର୍ତ୍ତନୀୟ ସଦାହାରି। ଦେଖନ୍ତୁ ସେଇଟା ଭଗବାନଙ୍କର ଶିକ୍ଷା ଥିଲା, ସେଇ ଭାବନାରେ ଆମେ ଭଜନ କରିବା ଉଚିତ। ଏଇଠି ବି ଭଗବାନଙ୍କ ଶିକ୍ଷା ଅଛି, କ'ଣ ଶିକ୍ଷା ଅଛି ସେଇଟା ବୁଝିବ। ଶିକ୍ଷାଷ୍ଟକମାନଙ୍କ ଶିକ୍ଷା ରହିଛି ନିଶ୍ଚିତ, କିନ୍ତୁ ସାଧକ ଭଗବାନ ପାଖରେ ନିବେଦନ କରୁଛି, ପ୍ରାର୍ଥନା କରୁଛି। ତେବେ ଏହି ପ୍ରାର୍ଥନା ମାଧ୍ୟମରେ ଗୋଟେ ଶିକ୍ଷା ବି ଦେଇଛନ୍ତି ମହାପ୍ରଭୁ। ସେ ଶିକ୍ଷା କ'ଣ ଆମେ କେବଳ ଭକ୍ତିମନ ଠାକୁରଙ୍କର ସମ୍ବୋଧନ ଭାଷ୍ୟ ମାଧ୍ୟମରେ ହିଁ ବୁଝିବା ପାଇଁ ସକ୍ଷମ ହୋଇପାରିବା। ଦେଖନ୍ତୁ ସମ୍ବୋଧନ ଭାଷ୍ୟରେ ଭକ୍ତିମନ ଠାକୁର କ'ଣ କହୁଛନ୍ତି, ଆଦୌ ଶ୍ରଦ୍ଧଧାନାନାଂ ଶ୍ରୀ ଗୁରୁମୁଖାତ୍ ହରିନାମ ଶ୍ରବଣମ୍ ତତ ନିରପରାଧେନ ତତ୍ ନାମ କୀର୍ତ୍ତନମ୍। ଭକ୍ତି ଠାକୁର କେତେ ସୁନ୍ଦର ରଚନା କଲେ ଦେଖନ୍ତୁ, ଏ କଥା କାହିଁ କହିଲେ, କାରଣ ଭକ୍ତି ଠାକୁର ପୁରା ଆରମ୍ଭକୁ ଯାଇଛନ୍ତି, ଆରମ୍ଭରୁ ଚେତଦର୍ପଣ ମାର୍ଜନମ୍ ସେଇଠୁ ଆମେ ଶ୍ରବଣ କରି ଆସିଥିଲେ ସେଇ ଶ୍ଳୋକରେ। ଭଜନର କ୍ରମଟା କ'ଣ, ଆଗେ ଶ୍ରଦ୍ଧା, ତାପରେ ଗୁରୁଙ୍କ ମୁଖରୁ କଥା ଶ୍ରବଣ, ତାପରେ ହରିଭଜନ, ଏ ଯେଉଁ କ୍ରମ ଆମେ ଶୁଣିଥିଲେ ଭକ୍ତିମନ ଠାକୁର ତାକୁ ପୁଣି ରିପିଟ୍ କରୁଛନ୍ତି। ଭକ୍ତମାନଙ୍କ ମନରେ ପ୍ରାୟ ବହୁତ ଭକ୍ତ ମନରେ ପ୍ରଶ୍ନ ଆସୁଥାଇପାରେ ବା ଆସୁଛି ବି ମୁଁ ଜାଣିପାରେ, ବାରମ୍ବାର ଗୋଟେ ଜିନିଷ କାହିଁକି ରିପିଟ୍ କରାଯାଉଛି, କାହିଁକି ରିପିଟ୍ କରାଯାଉଛି। ଦେଖନ୍ତୁ ଆମେ ରିପିଟ୍ କରୁଛେ, ଆମେ ରିପିଟ୍ କରୁନେ, ରିପିଟ୍ କରୁଛନ୍ତି ଆଚାର୍ଯ୍ୟମାନେ। ପ୍ରଥମ ଶ୍ଲୋକରେ ଯାହା କହିଥିଲେ ଟୀକାରେ, ସେ ଶ୍ଲୋକର ଟୀକାକୁ କେତେ ଜାଗାରେ କହିଛନ୍ତି, ପୁଣି ବର୍ତ୍ତମାନ ଦେଖନ୍ତୁ ଚତୁର୍ଥ ଶ୍ଲୋକର ଆରମ୍ଭରେ ସେ କଥା କହିଲେ। ତ ବାରମ୍ବାର କାହିଁକି ରିପିଟ୍ କରାଯାଉଛି ଗୋଟେ ଜିନିଷକୁ, ପ୍ରଶ୍ନ ଆସିପାରେ କାହିଁକି ବାରମ୍ବାର ରିପିଟ୍ କରାଯାଉଛି, ବାରମ୍ବାର ରିପିଟ୍ କରୁଛନ୍ତି ଏଇଥିପାଇଁ, କାରଣ ଭଗବାନ ଜାଣନ୍ତି, ଆଚାର୍ଯ୍ୟମାନେ ଜାଣନ୍ତି ଆମେ ହେଉଛେ ବଦ୍ଧ ଜୀବ। ଆମେ ବର୍ତ୍ତମାନ ଯାହା ଶ୍ରବଣ କରୁଛେ କିଛି ସମୟ ପରେ ତାକୁ କ'ଣ ହେବା, ଭୁଲିଯିବା, ବିସ୍ମରଣ ହୋଇଯିବା। ଆମେ ଶ୍ରବଣ କରିଛେ, ଶ୍ରବଣ ଯେଉଁ ସମୟରେ ଆମେ ଶ୍ରବଣ କରୁଛେ, ଶ୍ରବଣ କରିବା ସମୟରେ ଆମେ ଟିକିଏ କ'ଣ ଚେତନଶୀଳ ହୋଇଯାଉଛେ, ଜାଗ୍ରତ ହୋଇଯାଉଛେ, ସଚେତନ ହୋଇଯାଉଛେ। ସେ ସମୟ ପାଇଁ ଆମ ଭିତରେ ଗୋଟେ ନୂତନ ଉଦ୍ଦୀପନା ଆସୁଛି, ଗୋଟେ ନୂତନ ଉତ୍ସାହ ଆସୁଛି ଭଜନ ପ୍ରତି ସେବା ପ୍ରତି ଗୋଟେ ନୂଆ ଉତ୍ସାହ ଆସୁଛି। କିନ୍ତୁ ସେ ଉତ୍ସାହଟା ସବୁ ସମୟରେ ରହୁନି, ଦେଖୁନାହାନ୍ତି ଆମ ସମସ୍ତଙ୍କର ସ୍ଥିତି ସେୟା। ଆମେ ଯେଉଁ ସମୟରେ ଶୁଣୁଛେ ସେ ସମୟରେ ଗୋଟେ ଉତ୍ସାହ ଆସୁଛି ସେବା କରିବା ପାଇଁ, ନାମ କରିବା ପାଇଁ, ଭଜନ କରିବା ପାଇଁ, ବୈଷ୍ଣବମାନଙ୍କୁ ସମ୍ମାନ ଦେବା ପାଇଁ, ଯେକୌଣସି ଦୃଷ୍ଟିରୁ ବିଚାର କରାଯାଉ, ଯେଉଁ ବିଷୟକୁ ଆମେ ଶ୍ରବଣ କରୁଛେ ତାକୁ ଯଦି ଐକାନ୍ତିକ ଭାବେ ଶ୍ରବଣ କରିବା, ତାହେଲେ ସେଇ ଭାବନାରେ ଆମେ ଦୃଢ଼ ହୋଇକି ରହିପାରୁଛେ। କିନ୍ତୁ ସେ ଦୃଢ଼ତା ଭାବଟା ଦୀର୍ଘସ୍ଥାୟୀ ନୁହଁ, ଦୀର୍ଘ ସମୟ ପର୍ଯ୍ୟନ୍ତ ରହୁନି, ସେଇଟା ଶିଥିଳ ହୋଇଯାଉଛି। ସେଥିପାଇଁ ବାରମ୍ବାର 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 ଆଉ ଆମକୁ ବାରମ୍ବାର ଟିଚିଂସ ଆବଶ୍ୟକ, ବାରମ୍ବାର ଆବଶ୍ୟକ। ମୁଁ ଏଇଟା ପୂର୍ବରୁ ବି କହିଥିଲି, ଯେମିତି ଗୋଟେ ଉଦାହରଣ ଦିଆଯାଇପାରେ, ଛୋଟ ଛୁଆକୁ ଗୋଟେ ଭୁଲ କାର୍ଯ୍ୟ କରିବା ପାଇଁ ତା'ର ପ୍ରବୃତ୍ତି ଥାଏ। ସେ ଭୁଲ କାର୍ଯ୍ୟ ଆଡ଼କୁ ସେ କ'ଣ ସ୍ୱାଭାବିକ ଭାବେ ସେ ଅଗ୍ରସର ହେଉଥାଏ। ତ ବାପା ମା' କେବେ ବିଚାର କରନ୍ତି, ମୋତେ ତାକୁ ଥରେ କହିଦେଇଛି ଆଉ କାହିଁ କହିବି, କହୁଛନ୍ତି ବାପା ମା', କେବେ ତ କହୁନାହାନ୍ତି। କାରଣ ବାପା ମା' ଜାଣନ୍ତି ଛୋଟ ଛୁଆର ପ୍ରବୃତ୍ତି ହେଉଛି ସେ ଭୁଲ କରିବ, ସେ ନିଶ୍ଚିତ ଖରାପ ରାସ୍ତାକୁ ଯିବ, ସେ ଭୁଲ ରାସ୍ତାକୁ ଯିବ। ଯେମିତି ଉଦାହରଣ ଦେଉଛି, ଛୋଟ ଛୁଆ ଆପଣ ଦେଖିଥିବେ ବି, ପୂର୍ବର କଥା ଯଦି କାହାର ସ୍ମରଣ ଆସୁଥାଇପାରେ, ହୁଏତ ମନ ଥାଇପାରେ, ଛୁଆମାନେ ସାଧାରଣତଃ ଭୋଜନ କଲାପରେ ପାଣି ପିଅନ୍ତିନି, ପାଣି ପିଇବା ପାଇଁ ଭୁଲି ଯାଆନ୍ତି। ବାପା ମା' ତାକୁ ବାରମ୍ବାର କହେ ପାଣି ପିଇ, ସେ କହିବା କ'ଣ ଦରକାର ବାରମ୍ବାର, ସେ ତ ଭୋଜନ କଲେ ତ ପାଣି ପିଇବ, ପାଣି ନ ପିଇଲେ ଅସୁବିଧା, କ'ଣ ସମସ୍ୟା ଛୁଆ ଜାଣିନି। ତାକୁ ବାରମ୍ବାର କହୁଛି ତୁ ଖେଳ ବୁଲ କରନି, ପାଠ ପଢ଼, ଟିଭି ଦେଖେନି, ବାରମ୍ବାର କହ। ଆଚ୍ଛା ଥରେ ତ କହିଦେଲେ, ବାରମ୍ବାର କହିବା କ'ଣ ଦରକାର, କାରଣ ତା ପ୍ରବୃତ୍ତିଟା ସେୟା ନା, ତାର ଆସକ୍ତି ସେଠି ରହିଛି ନା, ଅଲଗା କାର୍ଯ୍ୟରେ ତାର ଆସକ୍ତି ରହିଛି, ସେ ଠିକ୍ କାର୍ଯ୍ୟକୁ ଗ୍ରହଣ କରିପାରୁନି। ସେଥିପାଇଁ ବାପା ମା' ତାକୁ ସେ ଶିକ୍ଷାଟାକୁ ବାରମ୍ବାର ବାରମ୍ବାର ଦିଅନ୍ତି, କ'ଣ ପାଇଁ, ତାର କଲ୍ୟାଣ, ଜାଣନ୍ତି ଏ ଭୁଲା ମନ ଭୁଲିଯିବ। ତେଣୁ ଆଚାର୍ଯ୍ୟମାନେ ବି ଠିକ୍ ସେଭଳି ଜାଣନ୍ତି, ଭଗବାନ ଜାଣିଛନ୍ତି, ଆଚାର୍ଯ୍ୟମାନେ ବି ସେଭଳି ଜାଣିଛନ୍ତି ଯେ ଯିବ ଭୁଲିଯିବ, କାହିଁକି ଭଗବାନ ନିଜେ ହିଁ ନିଜର ମାୟା ଶକ୍ତିର ଗୁଣକୁ ପ୍ରକାଶ କରିଛନ୍ତି ନା, ମୋ ମାୟା ହେଉଛି ଏଇଭଳି ଯେ ମାୟାରେ ସମସ୍ତେ ଭ୍ରମିତ ହେବେ ହିଁ ହେବେ। ସେଥିପାଇଁ ଯିବ ଯେହେତୁ ଭୁଲିଯିବ, ତାକୁ ମନେ ପକାଇବା ପାଇଁ, ସ୍ମରଣ କରିବା ପାଇଁ ବାରମ୍ବାର ଏଭଳି ସୂଚନା ଦିଆଯାଇଛି। ନଚେତ ଆପଣ ବିଚାର କରୁନାହାନ୍ତି, ଭଗବାନ ଶ୍ରୀକୃଷ୍ଣ ଭଗବାନ ଭଗବତ ଗୀତାରେ ଆପଣ ସମସ୍ତେ ଧ୍ୟାନ ଦେବେ, ବିଚାର କରନ୍ତୁ, ମନେ ପକାନ୍ତୁ, ଭଗବାନ ଶ୍ରୀକୃଷ୍ଣ କେତେ ଥର କହିଛନ୍ତି ମୋ ଶରଣକୁ ଆସ, ମୋ ପରାୟଣ ହୁଅ, ମୋର ଭକ୍ତ ହୁଅ, ଏଇ କଥାକୁ କେତେ ଥର କହିଛନ୍ତି। ଥରେ ତ କହିଦେଇଥାନ୍ତେ, ବାରମ୍ବାର କାହିଁ କହିଲେ। ଯଦି ବିଚାର କରାଯାଏ, ତାହେଲେ ପ୍ରାୟ ଭଗବତ ଗୀତାର ପ୍ରତି ଅଧ୍ୟାୟରେ ଏହି ସିଦ୍ଧାନ୍ତ ରହିଛି, କେବଳ ଉଦ୍ଦେଶ୍ୟ ହେଉଛି ମୋ ଶରଣକୁ ଆସ, ମୋର ଭକ୍ତି କର। ବାରମ୍ବାର ସବୁ ଅଧ୍ୟାୟରେ କହିବା କ'ଣ ଦରକାର, ପ୍ରାୟ ଏଇଥିପାଇଁ କହିଛନ୍ତି ଜୀବ ଭୁଲିଯିବ, କାରଣ ଜୀବର ଇତର ଆସକ୍ତି ରହିଛି ନା, ଅନାଦିକାଳ ଧରି ସେ କ'ଣ ବହିର୍ମୁଖ ହେଇକି ସଂସାର ପ୍ରତି ତାର ଅଭିନିବେଶ ରହିଛି, ତେଣୁ ସେ ଭୁଲିଯିବ, ତାକୁ ବାରମ୍ବାର ମନେ ପକାଇବା ପାଇଁ ପଡ଼େ। ତ ଏଇ ପଏଣ୍ଟରେ ଆମେ ଏଇଟା କହୁଛେ ଯେ ଆଦୌ ଶ୍ରଦ୍ଧାନାଂଶ ଗୁରୁମୁଖାତ୍ ହରିନାମ ଶ୍ରବଣମ୍, ଇଏ ତ କହିଥିଲେ ଭକ୍ତିବିନୋଦ ଠାକୁର ଶ୍ଳୋକର ଆରମ୍ଭରୁ, ପ୍ରଥମ ଶ୍ଳୋକରୁ କହିଥିଲେ, ଚେତ ଦର୍ପଣ ମାର୍ଜରମ୍ ସେଇଠୁ କହିଥିଲେ, ପୁଣି ପ୍ରତି ଶ୍ଲୋକରେ ସେ କଥା କହି କହି ଆସୁଛନ୍ତି, ଏହି ଶ୍ଲୋକରେ ବି ସେ କଥା ହିଁ କହିଲେ, କାହିଁକି ନା ଏଇଟା ହେଉଛି କ୍ରମ, ଏ କ୍ରମଟାକୁ ଯିବ ଭୁଲିଯାଏ। ତେଣୁ ଶ୍ରଦ୍ଧା ପ୍ରଥମେ, ଆଗେ ଶ୍ରଦ୍ଧା, ଶ୍ରଦ୍ଧା ହେଲା ପରେ ଗୁରୁଙ୍କ ମୁଖରୁ ହରିନାମ ଶ୍ରବଣ, ଭଗବାନଙ୍କର କଥା ଶ୍ରବଣ, ଭଗବାନଙ୍କର ମହିମା ଶ୍ରବଣ, ନାମର ମହିମା ଶ୍ରବଣ, ଏବଂ ତତଃ ନିରପରାଧେନ ତତ୍ ନାମ କୀର୍ତ୍ତନମ୍, ସାଧୁଗୁରୁଙ୍କ ଶ୍ରୀମୁଖରୁ ଭଗବାନଙ୍କର ମହିମା, ଭଗବାନଙ୍କର ଗୁଣ, ଭଗବାନଙ୍କ ରୂପ, ଭଗବାନଙ୍କ ନାମ, ଭଗବାନଙ୍କ ଲୀଳା, ଏହା ବିଷୟରେ ଶ୍ରବଣ କରିସାରିଲା ପରେ ସେ କେଉଁଥିରେ ପର୍ଯ୍ୟବେସିତ ହେବ, ତାର ନାମ ସଂକୀର୍ତ୍ତନ ନିରପରାଧ ନାମ କୀର୍ତ୍ତନ, ତାପରେ ନିରପରାଧ ନାମ କୀର୍ତ୍ତନ ହୋଇଥାଏ। ଆଚ୍ଛା ନିରପରାଧ ନାମ କୀର୍ତ୍ତନ ହେଲେ କ'ଣ ହୋଇଥାଏ, ଦେଖନ୍ତୁ ଭକ୍ତିମ ଠାକୁର କେମିତି କ୍ରମଟା ଦେଖିଛନ୍ତି, କ୍ରମ କେମିତି ଦର୍ଶାଇଛନ୍ତି ଦେଖନ୍ତୁ। ନିରପରାଧ ନାମ କୀର୍ତ୍ତନ ହେଲା ପରେ ଆପେ ଆପେ କ'ଣ ହୋଇଥାଏ, ଏ ଶ୍ଲୋକ ନାହିଁ, ପୂର୍ବ ଶ୍ଲୋକ କଥା କହୁଛନ୍ତି, ତତଃ ପୂର୍ବୋକ୍ତ ଲକ୍ଷଣ ଚତୁଷ୍ଟୟ ରୂପମ୍ ଅନୁଭାବ। ଏହି ଶ୍ଳୋକ ଟୀକାରେ ଦେଖନ୍ତୁ କ'ଣ କହୁଛନ୍ତି, ପୂର୍ବ ଶ୍ଳୋକର ସ୍ଥିତିଟାକୁ କହୁଛନ୍ତି। ନିରପରାଧ ହରିଭଜନ କଲା ପରେ ବ୍ୟକ୍ତିର ସେଇ ଗୁଣ ଗୁଡ଼ାକ ତା ପାଖରେ ପ୍ରକାଶିତ ହେବ। କେଉଁ ଗୁଣ, ପୂର୍ବ ଶ୍ଳୋକର ଯେଉଁ ଚତୁଷ୍ଟୟ ଗୁଣ କହିଲେ, ତତଃ ପୂର୍ବୋକ୍ତ ଲକ୍ଷଣ ଚତୁଷ୍ଟୟ ରୂପମ୍ ଅନୁଭାବ। ପୂର୍ବର ଯେଉଁ ଚାରିଟା ଲକ୍ଷଣ ଶୁଣିଥିଲେ ନା, ପୂର୍ବର ଚାରିଟା ଲକ୍ଷଣ, ତୃଣାଦ ବିଶ୍ୱ ନିଚେନ, ତର ଦିବସ ହିଶ୍ରନା, ଅମାନିନା, ମାନ ଦେନ, ଏ ଯେଉଁ ପୂର୍ବର ଚାରିଟା ଲକ୍ଷଣ ତା ପାଖରେ ପ୍ରକାଶିତ ହେବ କେତେବେଳେ, ଏହି କ୍ରମରେ ନିରପରାଧ ହରିଭଜନ, ଶ୍ରଦ୍ଧା, ସାଧୁସଙ୍ଗ, ସାଧୁମୁଖାତ୍ ଶ୍ରବଣ, ନିରପରାଧ ହରିଭଜନ, ତାପରେ ସେ ଚାରିଟା ଗୁଣ ପ୍ରକାଶିତ ହେବ। ଚାରିଟା ଗୁଣ ତାପରେ, ଆଚ୍ଛା ଚାରିଟା ଗୁଣ ପ୍ରକାଶିତ ହେଲା ପରେ ବି କେତେ ସୁନ୍ଦର କଥା କହୁଛନ୍ତି, ସେ ଚାରିଟା ଗୁଣ ପ୍ରକାଶିତ ହେଇଗଲେ କେହି ଭାବିବା ଉଚିତ ନୁହେଁ ଯେ ସେ ଚାରିଟା ଗୁଣରେ ଆମେ ଗୁଣି ହେଇଗଲେ ଶୁଦ୍ଧ ଭକ୍ତି ହେଇଗଲା, ନା। ଶୁଦ୍ଧ ଭକ୍ତିର ସ୍ୱରୂପକୁ ଏଇଠି ସୂଚନା ଦେଇଛନ୍ତି, କହୁଛନ୍ତି କିନ୍ତୁ ଲାଦିନୀ ସାର ବୃତ୍ତି ରୂପାୟା ଭକ୍ତେ ଜଡ଼ ଆନନ୍ଦ ଅନ୍ୟ ବ୍ୟତିରେକ ସମ୍ବନ୍ଧ ଶୂନ୍ୟ ଶୁଦ୍ଧ ସ୍ୱରୂପଦୟ ବିନା ଭାବାତ୍ମିକା ଭକ୍ତି ନ ଭବତି। ଭାବାତ୍ମିକା ଭକ୍ତି ନ ଭବତି, କ'ଣ ଗୋଟେ ସ୍ମେଲ୍ ହେଉଛି, ଆଇରନ୍ ଆଇରନ୍ ଦେଉଛନ୍ତି କି, ଆଇରନ୍ ପୋଡ଼ିଲା ଭଳିଆ ସ୍ମେଲ୍ ହେଉଛି, ଦେଖିଲ କିନ୍ତୁ ଲାଦିନୀ ସାର ବୃତ୍ତି ରୂପାୟ ଭକ୍ତେ ଜଡ଼ ଆନନ୍ଦ ଅନ୍ୟ ବ୍ୟତିରେକ ସମ୍ବନ୍ଧ ଶୂନ୍ୟ ସ୍ୱରୂପ ଶୁଦ୍ଧ ସ୍ୱରୂପୋଦୟ ବିନା ଭାବାତ୍ମିକା ଭକ୍ତି ନ ଭବତି। କିନ୍ତୁ ନିରପରାଧ ହରିଭଜନ କଲେ ସେଇ ଗୁଣ ଆସିଯିବ, କିନ୍ତୁ ଶୁଦ୍ଧ ଭାବାତ୍ମିକା ଭକ୍ତି ଏଇଟା ଆସିବନି। ଏଇ ଟୀକା ବହୁତ ଗୁରୁତ୍ୱପୂର୍ଣ୍ଣ, ଏଇ ଟୀକାଟା ହିଁ କ'ଣ ଇଣ୍ଡିକେଟ୍ କରୁଛି ଏ ଶ୍ଳୋକକୁ, ଯେପର୍ଯ୍ୟନ୍ତ କହିଲେ ନା ଲାଦିନୀ ସାର ବୃତ୍ତି ରୂପାୟ ଭକ୍ତେ ଜଡ଼ ଆନନ୍ଦ ଅନ୍ୟ ବ୍ୟତିରେକ, ଯେତେ ପର୍ଯ୍ୟନ୍ତ ତାର ଜଡ଼ ଆନନ୍ଦ ବା ଜଡ଼ ଆନନ୍ଦ ମାନେ କ'ଣ, ଯାହାକୁ ଆମେ ଓଡ଼ିଆରେ କହୁଛେ ଭୌତିକ ସୁଖ, ସେଟା ହେଲା ଜଡ଼ ଆନନ୍ଦ, ଯେତେ ଦିନ ପର୍ଯ୍ୟନ୍ତ ଅନ୍ୟ ବ୍ୟତିରେକ ଭାବରେ ଜଡ଼ ଆନନ୍ଦ ମାନେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଭୌତିକ ସୁଖ ସମ୍ବନ୍ଧ ଶୂନ୍ୟ ନ ହେଇଛି, ସେ ପର୍ଯ୍ୟନ୍ତ କ'ଣ ଏଠି କହିଲେ, ଶୁଦ୍ଧ ସ୍ୱରୂପୋଦୟ ବିନା ଭାବାତ୍ମିକା ଭକ୍ତି ନ ଭବତି। ସେ ପର୍ଯ୍ୟନ୍ତ ତାର ଶୁଦ୍ଧ ସ୍ୱରୂପରେ ସେ ସ୍ଥିତ ହେଇପାରିବନି କି ତାର ଭାବାତ୍ମିକା ଭକ୍ତି ଆସିବନି। ଭାବାତ୍ମିକା ଭକ୍ତି, ଭାବାତ୍ମିକା ଭକ୍ତି କ'ଣ ଶୁଣିବା, ଆଗକୁ ଆସିବ ମାନେ ତାକୁ ବୁଝିବା ଆଲୋଚନା କରିବା, ସେତେ ପର୍ଯ୍ୟନ୍ତ ତାର ଆସିବନି। ଅର୍ଥାତ୍ ଏଠି କହିଲେ ନା ଏ ଯେଉଁ ଭାବାତ୍ମିକା ଭକ୍ତିଟା କ'ଣ କି, ଆମେ ଭକ୍ତି କରୁଛେ କିନ୍ତୁ ଭକ୍ତିର ଯେଉଁ ବୃତ୍ତି, ଆମେ ଏ କଥାକୁ ଭକ୍ତି ଠାକୁର ପୂର୍ବରୁ କହିଛନ୍ତି, ସେ ବାରମ୍ବାର ସେ କଥା ଆମେ ଶୁଣୁଛେ ନା, ବାରମ୍ବାର କାହିଁ ସେ ରିପିଟ୍ କରୁଛନ୍ତି, ଦେଖୁନାହାନ୍ତି କହିଲେ ନା କିନ୍ତୁ ଲାଦିନୀ ସାର ବୃତ୍ତି ରୂପାୟା, ଏଇଟା ହେଉଛି ଭକ୍ତିର ବୃତ୍ତି, ଲାଦିନୀ ସାର ବୃତ୍ତି। ଆଚ୍ଛା ଏଇଟାକୁ ଭକ୍ତି ଠାକୁର ପୂର୍ବରୁ ଟିକାରେ କହିଥିଲେ କି ନାହିଁ, ଆପଣ ସ୍ମରଣ କରନ୍ତୁ ପୂର୍ବ ଶ୍ଲୋକମାନଙ୍କରେ କହିଥିଲେ, ବିଶେଷ କରି ପ୍ରଥମ ଶ୍ଲୋକ ଦ୍ୱିତୀୟ ଶ୍ଲୋକରେ କହିଥିଲେ, ଲାଦିନୀ ସାର ବୃତ୍ତି ରୂପା ଭକ୍ତି ସେତେ ଦିନ ପର୍ଯ୍ୟନ୍ତ ମାନେ ସେଇ କ'ଣ ତାର ପ୍ରକାଶିତ ହେବନି ବା ସେଇଟା ଭାବାତ୍ମିକା ଭକ୍ତିରେ ପ୍ରକାଶିତ ହେବନି। ଆମେ ଭକ୍ତି କରୁଛେ ଭାବାତ୍ମିକା ଭକ୍ତି ନୁହଁ, ବା ଆମେ ସେ ସ୍ଥିତିକୁ ଯାଇନେ, ତେଣୁ ଏଠି କହିଲେ ବ୍ୟତିରେକ ଅନ୍ୟ ବ୍ୟତିରେକ ସମ୍ବନ୍ଧ ଶୂନ୍ୟ, ଅନ୍ୟ ବ୍ୟତିରେକ ମାନେ ମାନେ ଶାସ୍ତ୍ର ଦୁଇଟା କଥା ଅଛି, ଗୋଟେ ହେଉଛି ଅନ୍ୟ, ଗୋଟେ ହେଉଛି ବ୍ୟତିରେକ। ଅନ୍ୟ ବ୍ୟତିରେକ ମାନେ ତାର ଶ୍ରୀଧର ସ୍ୱାମୀ ତାର ସବୁ ବ୍ୟାଖ୍ୟା କରିଛନ୍ତି ଶ୍ରୀମଦ୍ ଭାଗବତମରେ, ଭାଗବତ ଗୀତାରେ ବି ଅଛି ସେଭଳି। ଅନ୍ୟ ବ୍ୟତିରେକ ମାନେ ତୁମେ ଏଇଟା କଲେ ଏଇଟା ପାଇବ, ଏଇଟା କଲେ ଆମକୁ ଏଇଟା ମିଳିବ, ଏଇଟା ହେଲା ଅନ୍ୟ ମାନେ ଏ ଭାବଟା ହେଲା ଏହା, ଆମେ ଏହା କଲେ ଏଇ ଜିନିଷ ପାଇବା, ଏଇଟା ହେଲା ଅନ୍ୟ ଭାବରେ ଏଇଟାକୁ ପ୍ରକାଶିତ କରାଗଲା। ବ୍ୟତିରେକ ଭାବରେ ପ୍ରକାଶିତ କରିବାର ଅର୍ଥ କ'ଣ, ଏଇ ଜିନିଷ ଯଦି ଆମେ କରିବା ତାହେଲେ ପାଇବା ନାହିଁ, ଏଇଟା ହେଲା ବ୍ୟତିରେକ ଭାବ, ବୁଝିପାରିଲେ। ବ୍ୟତିରେକ ଭାବ ମାନେ ଏଇ ଜିନିଷ ଯଦି ଆମେ କରିବା ତାହେଲେ ସେଇଟା ପାଇବା ନାହିଁ, ତ ବ୍ୟତିରେକ ଭାବରେ ଏଠି ଶୁଦ୍ଧ ଭକ୍ତିକୁ ପ୍ରକାଶ କରାହେଇଛି। ବର୍ତ୍ତମାନ ଟିକିଏ ଆପଣ ବୁଝିପାରୁଥିବେ ଆର ଅର୍ଥଟା କ'ଣ, ବ୍ୟତିରେକ ଭାବ ସେଠି ଅନ୍ୟ ଭାବରେ କୁହାହେଇଥିଲା, ତୃଣାଦ ବିଷ ନିଚନାଥର ରହିବ ସେ ସୁନ, ଏଠି ଅନ୍ୟ ବ୍ୟତିରେକ ଭାବରେ ଏ କଥାଟା ଏଠି କୁହାହେଉଛି, ମାନେ ଓଡ଼ିଆରେ ଯେମିତି ଆମକୁ କୁହାଯାଏ ନିଷେଧାତ୍ମକ, ବ୍ୟତିରେକ ଭାବ ନିଷେଧାତ୍ମକ ମାନେ ଏଇ ଜିନିଷକୁ ଛାଡ଼ିବା ପାଇଁ ପଡ଼ିବ, ଏ ଜିନିଷ ଛାଡ଼ିଲେ ଶୁଦ୍ଧ ଭାବାତ୍ମିକା ଭାବରେ ଆମେ ସ୍ଥିର ରହିବା, ବା ଶୁଦ୍ଧ ଭାବାତ୍ମିକ ଭକ୍ତିଟା ଉଦୟ ହେବ। ଲାଦିନୀ ସାରବୃତ୍ତା ସାର ଏ ଯେଉଁ କ'ଣ ଲାଦିନୀ ସାରବୃତ୍ତି ରୂପାୟା ଯେଉଁ ଭକ୍ତି ସେଟା ଶୁଦ୍ଧ ଭାବାତ୍ମିକ ଭକ୍ତିରେ ପରିଣତ ହେବ। ଏ ଟିକେ ତତ୍ତ୍ୱ ଜିନିଷ କିନ୍ତୁ ବୁଝିବା ଅତି ସହଜ। ତାର ବାଧକ କ'ଣ ସେଟା ବୁଝିବା ପାଇଁ ଶ୍ଳୋକ କହୁଛନ୍ତି। ଆମେ ଭକ୍ତି କରୁଛେ, ପ୍ରଶ୍ନ ସେ ଆମେ କ'ଣ ଭକ୍ତି କରୁନେ, ଆମେ ଭକ୍ତି କରୁଛେ ମନା ନାହିଁ। ଯିଏ ଆଶ୍ରମବାସ କରିଛି ବା ଯିଏ ସାଧୁଗୁରୁଙ୍କୁ କ'ଣ ନିଜ କ'ଣ ନିଜେ ସମର୍ପିତ କରିଛି ସାଧୁଗୁରୁଙ୍କ ପାଖରେ, ଯିଏ ଦୀକ୍ଷା ନେଇଛି, ଯିଏ ନାମ କରୁଛି, ସେ ତ ଭକ୍ତି କରୁଛି। ଭଗବାନ ତ କହିଛନ୍ତି ନା, ଯାହା ମୁଖରେ ନାମ ଆସୁଛି ସେ ତ ଭକ୍ତ। ଭଗବାନ ତ କହିଛନ୍ତି ବାରମ୍ବାର। ଆଉ କଳିଯୁଗରେ, କଳିଯୁଗରେ ତ ଲୋକ ନାମ କରିବା ବି ମୁସ୍କିଲ, ତେଣୁ ଯାହା ମୁଖରେ ନାମ ଆସୁଛି ସେ ବୈଷ୍ଣବ, ସେ ଭକ୍ତ। ତ ସେ ଦୃଷ୍ଟିରୁ ଆମେ ସମସ୍ତେ ଭକ୍ତି କରୁଛେ, କିନ୍ତୁ ଭକ୍ତି ସିନା କରୁଛେ, ଭକ୍ତି ଯେଉଁ ଭାବ, ସେ ଭାବ ଅଛି ଆମର ସେଟା ବିଚାରିଛେ, ଭାବ ଆମର ନାହିଁ। ଆମେ ନାମ କରୁଛେ, ଭକ୍ତି କରୁଛେ, ସେବା କରୁଛେ, ସବୁକିଛି କରୁଛେ, କିନ୍ତୁ ଲାଦିନୀ ଶକ୍ତିର ଯେଉଁ ସାର ବୃତ୍ତି ସେଟା ଆମ ହୃଦୟରେ କ'ଣ କ'ଣ କୁହାଯିବ ପ୍ରକଟ ହେଉନି ବା ଆବିର୍ଭୂତ ହେଉନି। ଯେଉଁ ଶୁଦ୍ଧ ଭକ୍ତି, ଶୁଦ୍ଧ ଭାବଟା, ଆମେ ଭକ୍ତି କରୁଛେ ମନା ନାହିଁ, ସାଧନ କରୁଛେ, ସେବା କରୁଛେ, ସବୁକିଛି କରୁଛେ, କିନ୍ତୁ ସେଇଟା ପ୍ରକଟ ହେଉନି। ଲାଦିନୀ ଶକ୍ତିର ସାର ବସ୍ତୁ ସେଟା ହୃଦୟରେ ପ୍ରକଟ ହେଉନି। କାହିଁ ପ୍ରକଟ ହେଉନି ପ୍ରଶ୍ନ ଆସୁଛି, କାହିଁ ପ୍ରକଟ ହେଉନି? ଆମେ ତ ପ୍ରୟାସ ଜାରି ରଖିଛେ ନା, ନା ଆମେ ପ୍ରୟାସ ଜାରି ରଖିଛେ ସତ, କିନ୍ତୁ ଆମର ପ୍ରୟାସଟା ପ୍ରତ୍ୟକ୍ଷ ଭାବେ ହେଉ କି ପରୋକ୍ଷ ଭାବେ ହେଉ, କ'ଣ ପାଇଁ? ଭକ୍ତି ଠାକୁର ତାଙ୍କ ଟୀକାରେ କହିଲେ ନା, ଆମ ପ୍ରୟାସଟା ପ୍ରତ୍ୟକ୍ଷ ଭାବେ ହେଉ କି ପରୋକ୍ଷ ଭାବେ ହେଉ, ଏଇଟା ଆମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ଏଇଟା କେହି ଆମେ ଭାବିବା ଉଚିତ ନୁହେଁ ଯେ ଶାସ୍ତ୍ର ଆମକୁ କ'ଣ ଦୋଷ ଦେଉଛନ୍ତି। ନାଇଁ, ଶାସ୍ତ୍ର ଯଦି ଆମକୁ ଦୋଷ ନ ଦେବେ ତାହେଲେ ଆମେ ଶୁଦ୍ଧିତ ହେବା କେମିତି, ଶୋଧନ ହେବ କେମିତି? ଆମର ଆମେ ଦୋଷରେ ଦୋଷୀ ବୋଲି ଶାସ୍ତ୍ର ଆମକୁ ସୂଚନା ଦେଇଛନ୍ତି ନା। ତେଣୁ ପ୍ରତ୍ୟକ୍ଷ ଭାବେ ହେଉ ବା ପରୋକ୍ଷ ଭାବେ ହେଉ, ଆମ ସ୍ଥିତିଟା କ'ଣ? ଜଡ଼ାନନ୍ଦ। ଜଡ଼ ଆନନ୍ଦ ପାଇଁ ହିଁ ଆମେ ସମସ୍ତେ ବ୍ୟାକୁଳିତ, ପ୍ରତ୍ୟକ୍ଷ ଭାବେ ହେଉ ପରୋକ୍ଷ ହେଉ, ଜଡ଼ ଆନନ୍ଦ। ଭକ୍ତି ଆନନ୍ଦ ପାଇଁ କେହି ବ୍ୟାକୁଳିତ ନୁହଁ। ଭକ୍ତି ସୁଖ ପାଇବା ପାଇଁ ନିଜେ ନିଜକୁ ପ୍ରଶ୍ନ କରିନେବା ଉଚିତ। ମୁଁ କାହାକୁ କହୁନି, କିନ୍ତୁ ନିଜକୁ ନିଜେ ପ୍ରଶ୍ନ କରିନିଅନ୍ତୁ। ମୁଁ ବି ନିଜକୁ ନିଜେ ପ୍ରଶ୍ନ କରୁଛି, ଆମେ କ'ଣ କେବେ ବି ନାମ କରିବା ସମୟରେ ମୁଁ ନାମର ରସକୁ ଆସ୍ୱାଦନ କରିବି ଏଇ ଭାବନା କେବେ ଆସୁଛି କହିଲେ? ସେବା କରିବା ସମୟରେ ମୁଁ ସେବାର ଆନନ୍ଦ ପାଇବି ଏ ଭାବନା କେବେ ଆସୁଛି? ସେବା କରିବା ସମୟରେ ବି ଆମର ପରୋକ୍ଷ ଭାବରେ ହେଲେ ବି ନିଜ ସୁଖ କାମନାଟା ରହୁଛି, ମୁଁ ଏ ସେବାଟା କରୁଛି ମୋର ଫାଇଦା କ'ଣ ହେବ, ମୁଁ ଏତିକି ସେବା କରୁଛି ମୋର ଫାଇଦା କ'ଣ ହେବ, ନିଜ ସୁଖ। ଏଇ ଆମର ଯେଉଁ କ'ଣ ଇପ୍ସିତ ବସ୍ତୁ ହେଉଛି ଜଡ଼ ସୁଖ, ସେଇ ଶୁଦ୍ଧ ଭକ୍ତିଟା ମିଳିବନି। ଶୁଦ୍ଧ ଭକ୍ତି ସେଇ ଲାଦିନୀ ସାର ବୃତ୍ତିଟା ଯେଉଁ କ'ଣ ପ୍ରକଟ ହେବନି, ଆବିର୍ଭୂତ ହେବନି। ଏଇଟା ହେଉଛି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଜଡ଼ ସୁଖ, ଜଡ଼ାନନ୍ଦ। ତେଣୁ ନିଜର ସୁଖ ଆମର ଏଇଟା ହେବ ତ ତାକୁ ଦୂର କରିହେବ? ଦେଖୁନାହାନ୍ତି, ବିଚାର କରନ୍ତୁ, ଆମେ ସମସ୍ତେ ନିଜେ ନିଜେ କ'ଣ ବ୍ୟକ୍ତିଗତ ଭାବେ ନିଜକୁ ନିଜେ ତର୍ଜମା କରିବା ଉଚିତ। କାହାକୁ ଆମେ ଆମେ ଦେଖିବାନି ସିଏ କ'ଣ କରୁଛି, ସିଏ କ'ଣ କରୁଛି, ଛାଡ଼ି ଦିଅନ୍ତୁ, ନିଜ କଥା ଦେଖନ୍ତୁ, ଯେଉଁଟାକି ଆମ ପାଇଁ ପ୍ରଯୁଜ୍ୟ କି ନାହିଁ। ଆମେ ଯାହା ବି କରୁଛେ ନିଜର ସୁଖ ଦୁଃଖ ବିଚାର କରୁଛେ ନା? କିନ୍ତୁ ଭକ୍ତିର ସୁଖ, ମୁଁ ଏଇଟା କରୁଛି ମୋତେ ଭକ୍ତିର ସୁଖ ମିଳୁ, ଏଇ ବିଚାର କ'ଣ ଆମର ଏ ପ୍ରୟାସ ରହିଛି ନା? ସେଥିପାଇଁ ଆମେ ପାଉଛେ ବି କ'ଣ, ଆମେ ପାଉଛେ ବି ଜଡ଼ ସୁଖ। ଭକ୍ତି କଲେ ବି ଜଡ଼ ସୁଖ ହିଁ ପାଉଛେ, ଭକ୍ତିର ସୁଖ ମିଳୁନି। ଜଡ଼ ସୁଖ ମିଳୁଛି ନା? ଭକ୍ତି କଲେ ଯଦି ଭକ୍ତିର ସୁଖ ଯଦି ଆମକୁ ମିଳିଯାଉଥାନ୍ତା ତାହେଲେ ସେବା କଲା ପରେ ଆମେ ଥକି ପଡ଼ନ୍ତିନି। ସେବାରେ ତ ଦିବ୍ୟ ଆନନ୍ଦ ଅଛି ନା? ସେବାରେ ଦିବ୍ୟ ଆନନ୍ଦ ଅଛି କି ନାହିଁ? ଯଦି ସେବାରେ ଆନନ୍ଦ ନଥାନ୍ତା ତାହେଲେ 70 ବର୍ଷ ବୟସ୍କ ପ୍ରଭୁପାଦ ମହାରାଜ କେମିତି ସେବା କରୁଥିଲେ ଏତେ କୁହନ୍ତୁ, ବିଚାର କରନ୍ତୁ। ସେବାରେ ଯଦି ଆନନ୍ଦ ନଥାନ୍ତା ତାହେଲେ ଆମର ଗୋସ୍ୱାମୀମାନେ, ଷଡ଼ ଗୋସ୍ୱାମୀ, ସେମାନେ ପୁଣି ଏତେ ସେବା କରୁଥିଲେ କେମିତି? ସେମାନେ ସେଇ ସୁଖଟାକୁ ପାଉଥିଲେ, ସେଇଟା ହେଲା କ'ଣ? ଭକ୍ତି ସୁଖ। ଆମେ ସେବା କଲେ ମଧ୍ୟ ଆମର ଆକାଂକ୍ଷିତ ବସ୍ତୁ କ'ଣ? ଜଡ଼ ସୁଖ, କମସେ କମ୍ ଶରୀର ସୁଖ ଆମେ ଚାହୁଁଛେ, ଟିକେ ଭଲରେ ରହିବି, କମସେ କମ୍ ଟିକେ ମୋର ଶରୀର ସୁସ୍ଥ ରହୁ, କେମିତି କେମିତି ଭଲରେ ଭଜନ କରିବି, ଯାହା ବି ହଉ ଭଲରେ ଆଚ୍ଛା ଭଲରେ ଭଜନ କରିବ କ'ଣ ପାଇଁ, ସେ ସ୍ୱର ପାଇଁ ପୁଣି, ପରୋକ୍ଷ ପ୍ରତ୍ୟକ୍ଷ ଭାବେ ହଉ କି ପରୋକ୍ଷ ଭାବେ ହଉ, ଜଡ଼ ସୁଖ କାମନାଟା ହିଁ ରହୁଛି, ଆଉ ମିଳୁଛି ବି ସେୟା, ସେଇଟା ମିଳୁଛି। ଆଚ୍ଛା ଆଉ ଗୋଟେ କାରଣ ହେଉଛି କ'ଣ, ଆମକୁ କାହିଁକି ମିଳୁନି ଭକ୍ତି ସୁଖ, କାରଣ ଆମେ ଜଡ଼ ସୁଖରେ ସନ୍ତୁଷ୍ଟ ହେଇଯାଉଛେ, ଭକ୍ତି ସୁଖ ପାଇଁ ଆମର ଇଚ୍ଛା ହିଁ ଯାଉନି। ଭକ୍ତିରେ ଯେଉଁ ସୁଖ ଅଛି, ଯେମିତି ଆମେ ନାମ କରୁଛେ, ନାମ କଲେ ନାମରେ ଯଦି ଆମକୁ ସୁଖ ମିଳୁଥାନ୍ତା, ଆନନ୍ଦ ମିଳୁଥାନ୍ତା, ତାହେଲେ ତ ମାଳି ତ ଆମ ହାତରୁ ଖସନ୍ତାନି, କୁହନ୍ତୁ। ଯଦି ନାମରେ ଯଦି ଆମକୁ ସୁଖ ମିଳୁଥାନ୍ତା, ଆନନ୍ଦ ମିଳୁଥାନ୍ତା, ତାହେଲେ ଚବିଶ ଘଣ୍ଟା ନାମ କରିପାରୁଥାନ୍ତେ। ମାନେ ଆମର ଜଡ଼ ଭାବଟା କେତେ, ଆମେ କିଭଳି ଜଡ଼ ଭାବରେ ପୁରା ଭାବିତ ହୋଇକି ରହିଛେ, ତା ମାନେ ନୁହେଁ ଆମେ ହତୋତ୍ସାହିତ ହେବା, ନାଇଁ ସେଟା ନାହିଁ। ଏ ଶୁଣିକି ଆମେ କେମିତି ସଚେତନ ହେବା, ମହାପୁରୁଷ ଶିକ୍ଷା ଦେଇଛନ୍ତି କ'ଣ ପାଇଁକି, ଶାସ୍ତ୍ରରେ ସବୁ ଯାହା ରଚନା କରାଯାଇଛି, ଭକ୍ତି ଠାକୁର ଯାହା ରଚନା କରିଛନ୍ତି, କ'ଣ ଆମକୁ ହତୋତ୍ସାହିତ କରିବା ପାଇଁକି, ନା ଆମ ସ୍ଥିତିଟା ହେଲା ଏହା, ଆମେ କେମିତି ସଚେତନ ହେବା ସେଇଟା ଶିକ୍ଷା ଦେବା ପାଇଁ ଏସବୁ ରଚନା, ଏସବୁ ମହାପୁରୁଙ୍କ ଶିକ୍ଷା। ଆମ ସ୍ଥିତିଟା ଆମେ ସିନା ଜାଣିପାରୁନା, ଆମ ସ୍ଥିତି କ'ଣ ଭଗବାନ ଜାଣିନାହାନ୍ତି କି, ଆମେ ଏଇ ଭାବନାରେ ରହିବା, ଆମର ଏଇ ବିଚାର ଆସିବ, ଏଇଟା କ'ଣ ଭଗବାନ ଜାଣିନାହାନ୍ତି, ଭଗବାନ ଜାଣିଛନ୍ତି ବୋଲି ତ କହୁଛନ୍ତି, ତେଣୁ ଏଇଟା ରହିବ ହିଁ ରହିବ, କାହିଁକି ଅନାଦିକାଳ ଧରି ଯିବ ଭୋଗ କରିକରି ଆସିଛି ନା, ତା'ର ଜଡ଼ ସୁଖଟା ହିଁ କ'ଣ ବାଞ୍ଛିତ ହେଇକି ରହିବ, ସେ ସେଇଟା ହିଁ ବାଞ୍ଛନା କରିବ, ସେବା କଲେ ବି, ଭକ୍ତି କଲେ ବି, ନାମ କଲେ ବି, ସବୁ କଲେ ବି ସେଇଟା ରହିବ। ସେଇଥିପାଇଁ ଆମକୁ ଶୁଦ୍ଧ ଭକ୍ତିର ଆନନ୍ଦ କିଛି ମିଳୁନି, ଆସ୍ୱାଦନ ମିଳୁନି। ଯେମିତି ଆମେ ନାମ କରୁଛେ, ଉଦାହରଣ ନିଆଯାଉ, ଆମେ ନାମ କରୁଛେ, ନାମ କଲାବେଳେ ନାମର ଆସ୍ୱାଦନ କାହିଁକି ହେଉନି, ନାମ କଲାବେଳେ, ନାମ କଲାବେଳେ ମଧ୍ୟ ଆସ୍ୱାଦନ ହେଉଛି, କିନ୍ତୁ କ'ଣ ଆସ୍ୱାଦନ ହେଉଛି ବିଚାର କରନ୍ତୁ। ନାମ କଲାବେଳେ ଆମର ଆସ୍ୱାଦନ କ'ଣ ହେଉଛି, ନାମ କରିବା ସମୟରେ ଆମ ମନ ଯେଉଁଠି ଥିବ ସେଇ ବସ୍ତୁଟା ଆସ୍ୱାଦନ ହେଉଛି, ନାମ ଆସ୍ୱାଦନ ହେଉନି। ନାମ କରିବା ସମୟରେ ଆମର ଯେଉଁଠି ବସ୍ତୁ କ'ଣ, ଯେଉଁଠି ଆମର ମନଟା ଲାଗିଥିବ, ନାମ କରି ଉଦାହରଣ ଦେଉଛି, କାହାକୁ ଦୋଷ ଦେଉନି, କିନ୍ତୁ ନିଜେ ନିଜେ ସତର୍କ ହେବା ପାଇଁ ଏଇଟା ଆଲୋଚନା କରୁଛେ। ନାମ କରିବା ସମୟରେ ଯଦି ଆମେ ମୋବାଇଲରେ ଯୁକ୍ତ ହେଇଛେ, ନାମର ଆନନ୍ଦ ମିଳିବ ନା ମୋବାଇଲ ଆନନ୍ଦ ମିଳିବ କୁହନ୍ତୁ। ଜଣେ ନାମ କରୁଛି, ନାମ କରିବା ସମୟରେ ମୋବାଇଲଟା ବି ଧରିଛି, ମୋବାଇଲ ଧରି ମୋବାଇଲରେ ବି କିଛି ସେ ଦେଖୁଛି, ଯାହା କିଛି କରୁଛି ସେ, ହଁ ହେଇପାରେ ସେ ସ୍ପିରିଚୁଆଲ ଜିନିଷ ଦେଖୁଥାଇପାରେ ଯାହା ବି ହଉ, କି ଜଡ଼ ଜିନିଷ ଦେଖୁଥାଇପାରେ ଯାହା ବି ହଉ, କିନ୍ତୁ ନାମ କରିବା ସମୟରେ ଯଦି ସେଇଟା ଦେଖୁଛି, ତାହେଲେ ଆନନ୍ଦଟା ପାଉଛି ନା ନାହିଁ, ଆନନ୍ଦ ପାଉଛି କି ନାହିଁ, କି ଆନନ୍ଦ ପାଉଛି, ଏଠି ଆନନ୍ଦ ପାଉଛି, କି ଆନନ୍ଦ ପାଉଛି, ଭକ୍ତି ଆନନ୍ଦ ପାଉଛି ନା ଜଡ଼ ଆନନ୍ଦ ପାଉଛି, ହଁ ଜଡ଼ ଆନନ୍ଦ ପାଉଛି, ସେଇଥିରେ ସେ ସାଟିସ୍ଫାଏ ହେଇଯାଉଛି, ସେଥିପାଇଁ ଭକ୍ତି ଆନନ୍ଦ ମିଳୁନି। ମନ ଯେଉଁଠି ଥିବ, ନାମ କରିବା ସମୟରେ ଆମର ଯଦି ଅଲଗା କାମନା ଅଛି, ଅଲଗା ଚିନ୍ତା ଅଛି, ତାହେଲେ କ'ଣ ହବ ଜାଣିଛନ୍ତି ନା, ନାମ କରିବା ସମୟରେ ଯଦି ଅଲଗା କାମନା ଅଛି, ଅଲଗା ଚିନ୍ତା ଅଛି, ତାହେଲେ ସେଇ କାମନାଟା କେମିତି ପୂରଣ ହବ, ଭଗବାନ ବୁଦ୍ଧି ଦେଇଦେବେ, ଏଇଟା ସତ୍ୟ, ଦେବେ କି ନାହିଁ, କାହିଁକି ଦେବେ କହିଲେ, ନାମ ଚିନ୍ତାମଣି ବା, ନାମ କରିବା ସମୟରେ ଯଦି ଆମେ ଅଲଗା କିଛି କାମନା କରୁଛେ, କିଛି ଭୋଗ୍ୟ ବସ୍ତୁ ବି କାମନା କରୁଛେ, ଜଡ଼ ସୁଖ ପାଇଁ ଯଦି କିଛି କାମନା କରୁଛେ, ତାହେଲେ ନାମ କୃପାମୟ ନା, ନାମ ଚିନ୍ତାମଣି, ନାମ କୃପାମୟ, ଆମେ ନାମ କରୁଛେ ସେ ବସ୍ତୁ ଚିନ୍ତା କରୁଛେ, ଭଗବାନ ଦେଇଦେବେ, ନାମ ଦେଇଦେବେ କି ନାମ, ସିନା ସେଇଟା ଦେଇଦେଲେ, କିନ୍ତୁ ଯେଉଁ ଜିନିଷଟା ଆମର ଆବଶ୍ୟକ ସେଇଟା ମିଳିଲାନି, ସେଇଟା କ'ଣ ଶୁଦ୍ଧ ଭକ୍ତି, ଯେଉଁ ଭକ୍ତିର ରସ, ଭକ୍ତିର ଯେଉଁ ଆସ୍ୱାଦନ ସେଇଟା ମିଳିଲାନି। ଏ ଶ୍ଲୋକଟା ସେଇଥିପାଇଁ ହିଁ ପ୍ରଯୁଜ୍ୟ, ଆପଣ ବୁଝିପାରୁଥିବେ ଏଇ ଶ୍ଲୋକର ବର୍ତ୍ତମାନ ଏଇ ଯେଉଁ ହିଣ୍ଟସ୍ରୁ ବୁଝିପାରୁଥିବେ ଶ୍ଲୋକଟା କେତେ ଦୂର ପ୍ରଯୁଜ୍ୟ ନା। ଆମ ସ୍ଥିତି ବିଚାର କରିବା ଉଚିତ, ଆମେ କେଉଁଠି ଅଛେ ହେ ଭଗବାନ, ବିଚାର କରନ୍ତୁ ତ, ଏସବୁ ଶୁଣିଲା ପରେ ଲାଗେ ଆରେ ଆମ ସ୍ଥିତି କ'ଣ, ଆମେ କେଉଁଠି ଅଛେ, ଭକ୍ତିର କିଛି ଆମେ ଜାଣିନି। ଦେଖିବେ ଭକ୍ତି ଠାକୁର ରଚନା କରିଛନ୍ତି ସେ କଥା, ଆଗକୁ ପୁରା ସ୍ପଷ୍ଟ କହିଛନ୍ତି ଭକ୍ତି ଠାକୁର ଆମ ସ୍ଥିତି ଏହା କହିବେ। ସେଥିପାଇଁ ଆମେ ଯେଉଁ ଭକ୍ତି କଲେ ଯେଉଁ ସେବା କ'ଣ ଆସ୍ୱାଦନ କରୁନି, ଆସ୍ୱାଦନ ହେଇପାରୁନି, ଇଏ ହେଉଛି ତାର ଅଭାବ। ତାହେଲେ ପ୍ରଶ୍ନ ଆସିବା, ସେ ଆସ୍ୱାଦନ ହବ କେମିତି, ଭକ୍ତି କରୁଛେ, ନାମ କରୁଛେ, ସେବା କରୁଛେ, ଆସ୍ୱାଦନ ହବ କେମିତି, ସେ ଭକ୍ତି ରସଟା ଆସ୍ୱାଦନ କେମିତି ହବ, କେମିତି ହବ ତରୁଣ ମୁରୁ, ଭକ୍ତି କରୁଛେ, ନାମ କରୁଛେ, ସେବା କରୁଛେ, ସେ ଯେଉଁ ଭକ୍ତି ରସଟା ଆସ୍ୱାଦନ ହବ କେମିତି, ମନ ତ ଆମର ସ୍ଥିର ନାହିଁ, ମନ ଆମର ସ୍ଥିର ଅଛି କି? ମନ ଆମ ମନ କ'ଣ ସ୍ଥିର ହେବ? ଭଗବାନଙ୍କର ସଖା ତ ନିଜେ କହୁଛନ୍ତି ତାଙ୍କ ମନ ସ୍ଥିର ନାହିଁ, ପୁଣି ଏଇ କଳିଯୁଗରେ ନାହିଁ, ପୁରା ସେ ସମୟରେ କହିଥିଲେ, 5000 ବର୍ଷ ପୂର୍ବେ କହିଥିଲେ ମନ ସ୍ଥିର ନାହିଁ, ଆମେ କଳିଯୁଗରେ ଅଛେ, ବାତାବରଣ ପୁରା ଦୂଷିତ, ମନ କେମିତି ସ୍ଥିର ହେବ? ହେବ କ'ଣ ଜଗତଗୁରୁ? ମନ ସ୍ଥିର ଅଛି କି? ମନ ସ୍ଥିର ହେବନି ତାହେଲେ କେମିତି ହେବ? କେବଳ କେବଳ ଗୋଟିଏ ଜିନିଷ, ତିନିଟା ଜିନିଷ, ପ୍ରଥମେ ହେଲା ସେବା, ସେବାକୁ ଉପଯୁକ୍ତ ଭାବେ କରିବାକୁ ପଡ଼ିବ, ଦ୍ୱିତୀୟ ହେଉଛି ନିରପରାଧ ହରିଭଜନ ପାଇଁ ପ୍ରୟାସ କରିବାକୁ ପଡ଼ିବ, ତୃତୀୟ ହେଉଛି କୃପା ପାଇଁ କାନ୍ଦିବା ପାଇଁ ପଡ଼ିବ, କୃପା ପାଇଁ କାନ୍ଦିବା ପାଇଁ ପଡ଼ିବ, ନଚେତ ହେବନି, ନଚେତ ଆସ୍ୱାଦନ ହେବନି, କାହିଁକି ବାରମ୍ବାର ଶୁଣି ଆସୁଛେ ନା, ଆସ୍ୱାଦନଟା ହେବ କେମିତି, ଭକ୍ତି ପାଇବା କେମିତି, ସବୁକିଛି ସମ୍ଭବ ହେବ କେମିତି, କେବଳ କୃପା, ସାଧୁ କୃପା, ଗୁରୁ କୃପା, ଭଗବାନ କୃପା କରିଛନ୍ତି, ଭଗବାନ କୃପାରୁ ତ ଆମେ ଆସିଛେ ମାର୍ଗକୁ, ଭଗବାନଙ୍କ କୃପାରୁ ମାର୍ଗକୁ ଆସିଛେ, ପ୍ଲାଟଫର୍ମକୁ ଆସିଛେ, କିନ୍ତୁ ସାଧୁଙ୍କ କୃପାରୁ ଆମେ ସକ୍ସେସ୍ ହେଇପାରିବା, ତେଣୁ ସେ କୃପା ପାଇଁ ଆମକୁ କାନିବା ପାଇଁ ପଡ଼ିବ। ସେଥିପାଇଁ ଭକ୍ତି ଠାକୁର ସେଥିପାଇଁ କହିଲେ ନା, ଆଦୌ ଶ୍ରଦ୍ଧଧାନାନାଂ ଶ୍ରୀ ଗୁରୁମୁଖାତ୍ ହରିନାମ ଶ୍ରବଣମ୍ ତତ ନିରପରାଧେନ ତତ୍ ନାମ କୀର୍ତ୍ତନମ୍, ନିରପରାଧେନ ନାମ କୀର୍ତ୍ତନ, ଆଉ କାନ୍ଦିବାକୁ ପଡ଼ିବ, ଆମେ ନାମ କଲେ ତ କାନ୍ଦି ପାରୁନେ, ହଁ ମୋ କଥା କହୁଛି କାହିଁ କାହା କଥା କହିବି, ନାମ କଲେ କ'ଣ କାନ୍ଦି ପାରୁଛେ, କାନ୍ଦି ପାରୁନେ ନା, କେମିତି ଆମେ କୃପା ପାଇବା, କେମିତି ଭଗବାନ ପ୍ରସନ୍ନ ହେବେ ଆମ ଉପରେ, ଭଗବାନ ତ ଚାହୁଁଛନ୍ତି ସମସ୍ତେ ଶୁଦ୍ଧ ହୁଅନ୍ତୁ, ଆମେ ସେଭଳି ପ୍ରସ୍ତୁତ ହେଇପାରୁନେ କୃପା ପାଇଁ କ୍ରନ୍ଦନ କରିବା ପାଇଁ। ଆମେ ଗତକାଲି ସେକଥା ଶୁଣିଥିଲେ ନା, ଭକ୍ତି ଠାକୁର କ'ଣ କହୁଥିଲେ ଶେଷରେ, ଭଗତି ବିନୋଦ କାନ୍ଦି ବୋଲେ ପ୍ରଭୁ ପାଏ ହେନ ଅଧିକାର କବେ ଦେବେ ହେ ଆମାଏ, ଗତକାଲି ଶୁଣୁନଥିଲେ ଶେଷରେ ଭକ୍ତି ଠାକୁର ଏ କଥା ହିଁ କହୁଥିଲେ, ଭକତି ବିନୋଦ ବୋଲେ ଭକତି ବିନୋଦ କାନ୍ଦି ବୋଲେ ପ୍ରଭୁ ପାଏ, ଭକ୍ତି ବିନୋଦ ଠାକୁର କାନ୍ଦିକି ପ୍ରଭୁ ପାଦ ପଦରେ ନିବେଦନ କରୁଛନ୍ତି, କ'ଣ ହେନ ଅଧିକାର କବେ ଦେବେ ହେ ଆମାଏ, ସେ ଅଧିକାର ମୋତେ କେବେ ଦେବେ, ଆମର ତ ସେ ଅଧିକାର ନାହିଁ, ଆଉ ଭକ୍ତି ଆସ୍ୱାଦନ କ'ଣ ହେବ, ହେବନି। ତେଣୁ ଅନ୍ୟ କଥାରେ ନିଷ୍ଠା ସ୍ତରକୁ ନଯିବା ପର୍ଯ୍ୟନ୍ତ ଆମେ କ'ଣ କୁହାଯିବ, ରେକଗ୍ନାଇଜଡ୍ ଡିଭୋଟି ନୁହଁ, ନିଷ୍ଠା ସ୍ତରକୁ ଯିବା ପର୍ଯ୍ୟନ୍ତ କ'ଣ ଆମକୁ ଏଭଳି କାନ୍ଦିବାକୁ ପଡ଼ିବ, ସେ ସ୍ତରକୁ ନ ଯିବା ପର୍ଯ୍ୟନ୍ତ ଆମେ ରେକଗ୍ନାଇଜଡ୍ କ'ଣ ମାନେ କ'ଣ ସାର୍ଟିଫାଏଡ୍ ରେକଗ୍ନାଇଜ୍ କ'ଣ ଓଡ଼ିଆରେ କ'ଣ ହେବ, ସ୍ୱୀକୃତ, ସ୍ୱୀକୃତ, ଆମେ ରେକଗ୍ନାଇଜ୍ ଡିଭୋଟି ନୁହଁ, ଆମେ ଡିଭୋଟି ମନା ନାହିଁ, ଡିଭୋଟି ଡିଭୋଟି ବେଶ ଧରିଛେ ଡିଭୋଟି ନୁହଁ କି, ଡିଭୋଟି ନା ନାମ କରୁଛେ କ'ଣ ଡିଭୋଟି ନୁହଁ, ଭଗବାନ ସେବା କରୁଛେ ଡିଭୋଟି ନୁହଁ, ଦୀକ୍ଷା ନେଇଛେ କ'ଣ ଡିଭୋଟି ନୁହଁ, ଡିଭୋଟି ମନା ନାହିଁ, କିନ୍ତୁ ରେକଗ୍ନାଇଜ୍ ଡିଭୋଟି ନୁହଁ, ସାର୍ଟିଫାଏଡ୍ ଡିଭୋଟି ମାନେ କେଉଁ ରେକଗ୍ନାଇଜ୍ ମାନେ ଶାସ୍ତ୍ର ଯେଉଁ ଦୃଷ୍ଟିରେ କହିଛନ୍ତି, ଶାସ୍ତ୍ର ଯେଉଁ ଦୃଷ୍ଟିରେ କହିଛନ୍ତି ସେଇଭଳି ଆମେ ଡିଭୋଟି ହେଇନି, ସେଇଭଳି ଡିଭୋଟି ଯଦି ହେଇଥାନ୍ତି ଆସ୍ୱାଦନ ହୁଅନ୍ତା, ତେଣୁ ଭକ୍ତି କରୁଛେ ନାମ କରୁଛେ କି ନିଷ୍ଠା ରଖିବା ଉଚିତ, ନିଷ୍ଠା କେଉଁଠି ରଖିବା ଉଚିତ, ଏ ତିନୋଟି ବସ୍ତୁ ଉପରେ, ତିନୋଟି ବସ୍ତୁ ଉପରେ, ଗୋଟେ ହେଉଛି ନାମ ଉପରେ ନିଷ୍ଠା, ନିରପରାଧ ନାମ, ଖାଲି ନାମ ନାହିଁ, ନିରପରାଧ ନାମ ଉପରେ ନିଷ୍ଠା, ସେବା ଉପରେ ନିଷ୍ଠା, ଏବଂ ଦ୍ୱିତୀୟ ହେଉଛି, ତୃତୀୟ ହେଉଛି ସାଧୁଗୁରୁଙ୍କ କରୁଣା କୃପା ପାଇବା ପାଇଁ ବ୍ୟାକୁଳତା, ଏ ବ୍ୟାକୁଳତା ନରହିଲେ ହେବନି, ବ୍ୟାକୁଳତା ନରହିଲେ କେମିତି ମିଳିବ କହୁନାହାନ୍ତି, ଗୋଟେ ନିଷ୍ଠା, ଆମର ମହାରାଜ ସେକଥା କୁହନ୍ତି, ସାଧାରଣ ଲୋକଙ୍କର ନିଷ୍ଠା ଗୋଟେ 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 ବସ୍ତୁ ପ୍ରତି ତାଙ୍କର ନିଷ୍ଠା ଥାଏ, ସେ ସେଇ ବସ୍ତୁଟାକୁ ସେମାନେ ପସନ୍ଦ କରନ୍ତି, ଯେଉଁ ନିଶା ଖାଆନ୍ତି ସେ କିଏ ଯଦି ସିଗାରେଟ୍ ଖାଉଥିବ ସେ ପର୍ଟିକୁଲାର ସେଇ ସିଗାରେଟ୍ ହିଁ ଖାଇବ, ସେ ତା'ର ଗୋଟେ ନିଷ୍ଠା ଅଛି ଗୋଟେ ବସ୍ତୁ ପ୍ରତି, ଆମର ନିଷ୍ଠା ଦେଖନ୍ତୁ ଆମ ନିଷ୍ଠା ସବୁ ସମୟରେ କ'ଣ ଗୋଟେ ଶିଥିଳ ଭାବ, କୌଣସି ଥିରେ ଆମ ନିଷ୍ଠା ନାହିଁ ନା, ନିଷ୍ଠା ଆମକୁ ନିଷ୍ଠାବାନ ହେବା ପାଇଁ ପଡ଼ିବ, ବା ପଡ଼ିବ ମାର୍ଗଟା ତ ସେ, ଆଉ କ'ଣ କରାଯିବ, ଆମକୁ ସେ ରାସ୍ତାରେ ହିଁ ଯିବାକୁ ପଡ଼ିବ, ନଚେତ ହେବନି, ପ୍ରତିଦିନ ଆମ କମ୍ସେ କମ୍ ଗୋଟେ ଷ୍ଟ୍ରଙ୍ଗ ଡିଟର୍ମିନେସନ୍ ନେବା ପାଇଁ ପଡ଼ିବ, ମୁଁ ପ୍ରତିଦିନ ଭାଗବତ ପଢ଼ିବି, ପ୍ରତିଦିନ ଗୀତା ଗୋଟେ ଅଧ୍ୟାୟ ପଢ଼ିବି, ପ୍ରତିଦିନ ଶୋଇବା ପୂର୍ବରୁ କୃଷ୍ଣଲୀଳା କିଛି ପଢ଼ିବି, ପ୍ରତିଦିନ ଟିକେ ଅଧିକା ନାମ କରିବି, ଏଇ ଯେଉଁ ଡିଟର୍ମିନେସନ୍ କମ୍ସେ କମ୍ ନେବା ପାଇଁ ପଡ଼ିବ ନା, ଆମେ କୌଣସିଥିରେ ଗୋଟେ ସ୍ଥିର ହୋଇକି ରହିପାରୁନି, ସ୍ଥିର ହୋଇକି ରହିପାରୁନି କୌଣସି ଆମର ସାଧନକୁ ଦେଖୁନାହାନ୍ତି। ଆମେ ବିଚାର କରିନେବା ଉଚିତ, ଆମେ ଏତେ ଦିନ ଆଶ୍ରମବାସ କଲେଣି କି ଏତେ ଦିନ ଆମେ ଭକ୍ତି ମାର୍ଗକୁ ଆସିଲେଣି, ଗୃହସ୍ଥ ହେଲେ ବି ଏତେ ଦିନ ଭକ୍ତି ମାର୍ଗକୁ ଆସିଲେଣି। ଆଚ୍ଛା, ଆମେ ଆମର ଯେଉଁ ନିଷ୍ଠା, ସେ ନିଷ୍ଠାରେ ଆମେ ଦୃଢ଼ ହୋଇପାରିଛେ ନା ଶିଥିଳ ହୋଇଛେ, ନିଜେ ନିଜକୁ ପ୍ରଶ୍ନ କରନ୍ତୁ। ଆମ ଯେଉଁ ନିଷ୍ଠାଟା, ଆମେ ଯେଉଁ ଭାବରେ ଆସିଥିଲେ, ବର୍ତ୍ତମାନ ସେ ଭାବରେ ଆମେ ଦୃଢ଼ ହୋଇକି ରହିପାରିଛେ, ଆଗକୁ ଯାଇପାରୁଛେ ନା ପଛକୁ ଗୋଡ଼ ଖସି ହେଲାଣି? ବିଚାର କଲେ ଦେଖି କ'ଣ ଆସିବ ତାର ଉତ୍ତର, ହଁ ଉତ୍ତର କ'ଣ ଆସିବ? ଆଉ ଭକ୍ତିରେ ଆସ୍ୱାଦନ ହେବ କେମିତି? ଦେଖୁନାହାନ୍ତି ଗୋଟା ଶାସ୍ତ୍ର ରହି, କେତେ ସୁନ୍ଦର ଶିକ୍ଷା ସବୁ ରହିଛନ୍ତି। ତେଣୁ ଆମେ ବର୍ତ୍ତମାନ କ'ଣ ତଳୁ ଖସି ଯାଉଛେ? ତାର ଯଦି ବହୁତ କ'ଣ କାରଣ ରହିଛି, କିଏ କହିଦେବ ପରିବେଶର ଦୋଷ, କିଏ କହିବ ସଙ୍ଗର ଦୋଷ। ଆରେ ନିଜେ ସଚେତନ ହେବା ପାଇଁ ଆମେ ଚାହୁଁନେ ନା, ପ୍ରଥମ ଦୋଷ ହେଉଛି ଆମେ ନିଜେ, ଆମ ଅନ୍ତରେ ସେଭଳି କାମନା ଆମେ ଦୃଢ଼ କରିପାରୁନେ। ଆଉ ନିଜେ ପ୍ରଶ୍ନ ଆସିବ, ନିଜେ ଆମେ ସଚେତନ ହେବା ପାଇଁ ଚାହିଁଲେ କ'ଣ କରିବା? ବ୍ୟାକୁଳ ଦେହ ନାମ କରିବାକୁ ପଡ଼ିବ, ଆଉ କିଛି ବାଟ ନାହିଁ, ନାମ ହିଁ କରିବାକୁ ପଡ଼ିବ। ନାମ କଲାବେଳେ ବ୍ୟାକୁଳତା ସହିତ ନାମ କରିବାକୁ ପଡ଼ିବ, ଆଉ ଅଲଗା କୌଣସି ବାଟ ନାହିଁ। ଆଉ ତ ନାମର ତ ନିଷ୍ଠା ଆସୁନି, ଆଉ କ'ଣ ଅଲଗା ନିଷ୍ଠା ଆସିବ କହୁନାହାନ୍ତି? ନାମରେ ନିଷ୍ଠା ଆସିଲେ ହିଁ ଅଲଗା ବସ୍ତୁରେ ନିଷ୍ଠା ଆସିବ, ନଚେତ୍ ହେବନି, ବହୁତ କଷ୍ଟ, ଇଏ ହେବନି। ବହୁତ ସଚେତନ ହେବା ପାଇଁ ପଡ଼ିବ, ଭକ୍ତି ମାର୍ଗ ବା ବହୁତ ଶୃଙ୍ଖଳିତ ମାର୍ଗ। ତେଣୁ ଭଜନ ନାମକୁ ସେଭଳି ନିଷ୍ଠା, ଡେଲି ଆମେ ବିଚାର କରିବା, ଡେଲି ମୁଁ ଏତିକି ଏତିକି କରିବି, ଏହା କରିବି, ସେୟା କରିବି, ସେୟା କରିବି, ମାନେ ଭକ୍ତିର ସବୁ ଅଙ୍ଗ, ଆମର କେତେ ଯୋଜନା ରହିଛି, ଏଇ ନିଷ୍ଠାରେ ଆମେ ଯଦି ଦୃଢ଼ ହେବେ ତାହେଲେ ଆପଣ ଦେଖୁନାହାନ୍ତି ବାହାରେ ବି ଯଦି ଜଣେ ଅଗ୍ରଗତି କରେ କେମିତି କହିଲେ, ଜଣେ ଅଗ୍ରଗତି କରେ ତାର ଯେଉଁ ଷ୍ଟ୍ରଙ୍ଗ ଡିଟର୍ମିନେସନ୍ ଉପରେ, ମୁଁ ଏଇଟା କରିବି ଯାହା ବି ହଉ କରିବି, ଭାଗବତ ପଢ଼ିବି, ଭାଗବତ ପଢ଼ିବି ଯାହା ବି ହଉ, ଗୋଟେ ଅଧିକା ପଢ଼ିବି, ପଚିଶ ମେଳା କରିବି ଡେଲି ଯାହା ବି ହଉ, ପଚିଶ ମେଳା କରିବି ମରିଯାଏ, ଏଇ ଯେଉଁ ନିଷ୍ଠା ଦେଖନ୍ତୁ, ଜଣେ ଯଦି ଏଇଭଳି ଷ୍ଟ୍ରଙ୍ଗ ଡିଟର୍ମିନେସନ୍ ରଖୁଛି ସେ ନିଶ୍ଚିତ କିଛିଟା ଆଡ଼ଭାନ୍ସ କରିବ, କାହିଁକି ତା'ର ଭାବଟା ଭଗବାନ ଜାଣନ୍ତି ନା। ଭୌତିକ ଜଗତରେ ବି ଜଣେ ଅଗ୍ରଗତି କରୁଛି କେମିତି, ତା'ର ଗୋଟେ ପର୍ଟିକୁଲାର ତା'ର ଗୋଟେ ନିଷ୍ଠା ରହିଛି ବୋଲି ନା, ନା ନାଇଁ। ଯେଉଁ ଷ୍ଟୁଡେଣ୍ଟମାନେ ସବୁ ହାୟର କ୍ୱାଲିଫାଏଡ଼୍ ହୋଇଯାଉଛନ୍ତି, ଏବେ କିଏ ଗୋଟେ ଆଇଏଏସ୍ ପାଇଛି କ'ଣ ବାଲେଶ୍ୱର ନା କେଉଁଠୁ ଗୋଟେ, ମୁଁ ଶୁଣୁଥିଲି କିଏ ଗୋଟେ କହୁଥିଲା, ତ ଯାହା ବି ହଉ ସେ କେମିତି ସେମାନେ ଟପର୍ ହୋଇଯାଉଛନ୍ତି କେମିତି? ତା'ର ଗୋଟେ ନିଷ୍ଠା, ତା'ର ଗୋଟେ ଷ୍ଟଡି ଉପରେ ତା'ର ନିଷ୍ଠା ରହିଛି। ଆମର ଭକ୍ତି ମାର୍ଗକୁ ଆସିଛେ, ସାଧନ ଜାଣିଛେ, ଭଜନ ଜାଣିଛେ, ମାର୍ଗ ଜଣା, ଏଇଭଳି ଯିବା ଉଚିତ ଏଇଟା ବି ଜଣା, କିନ୍ତୁ ନିଷ୍ଠା ନାହିଁ। ଆଉ ଭକ୍ତି ରସ କ'ଣ ଆସ୍ୱାଦନ କରିବେ? ସେଥିପାଇଁ ଆମେ ଯେଉଁ ଆସ୍ୱାଦନ କରୁ ସେଇଟା କ'ଣ, ଏଇଟା ଜଡ଼ ରସ, ଏହା କେମିତି ଭଲ ଖାଇବା, କେମିତି ଭଲ ରହିବା, କେମିତି ଭଲ ରୁମ୍ କେମିତି ସଜେଇବା, ଏହା ଏହା ହିଁ ରହିବ ନିଷ୍ଠା, ଆଉ କିଛି ନାହିଁ, ଆସ୍ୱାଦନ ସେଇଟା ହିଁ ରହିବ। ସେଥିପାଇଁ ଭକ୍ତିର ଆସ୍ୱାଦନ ଆମର ହେଉନି, କାହାକୁ ଦୋଷ ଦିଆଯାଉନି, ନିଜକୁ ନିଜେ ଆମେ ସଚେତନ ହେବା ପାଇଁ ଆଲୋଚନା କରୁଛେ। ସେଥିପାଇଁ ମହାପ୍ରଭୁ କ'ଣ କହୁଛନ୍ତି, ଏ ସରି ଭକ୍ତିଙ୍କୁ ତାଙ୍କ ଟୀକାରେ କ'ଣ କହିଲେ, ତତଃ ପୂର୍ବୋକ୍ତ ଲକ୍ଷଣ ଚତୁଷ୍ଟୟ ରୂପମ ଅନୁଭବ। ତେଣୁ ଯେଉଁ ପୂର୍ବୋକ୍ତ ଲକ୍ଷଣ, ଏଇଟା ତ ଆସିବ ପୂର୍ବୋକ୍ତ ଲକ୍ଷଣ, ପୂର୍ବ ଶ୍ଳୋକର ଯେଉଁ ଚାରିଟା ଲକ୍ଷଣ ସେଇଟା ହେଲା କ'ଣ ଅନୁଭବ, ସେଇଟା ଆଗେ ପ୍ରକାଶିତ ହେବ, ନିରପରାଧ ହରିଭଜନ ସେଇଟା ଆସେ, ତାପରେ ନିଜ ଭାବ ଏଇଟା ଶୁଣିଲା ପରେ ତାପରେ ଭାବଟା ଦୃଢ଼ କରିବି। ଆମର ତ ଆଗକୁ ଆଗକୁ ଯାଇ ହେବନି, ମୁଁ ଯାହା ଭାବୁଛି ଶିକ୍ଷାଷ୍ଟମରେ ଆଗକୁ ଯାଇ ହେବନି, କାହିଁକି ଆମର ତ ସ୍ଥିତି ନାହିଁ, ଏଗୁଡ଼ାକ ଆଲୋଚନା କ'ଣ କରିବା? ତାପରେ ମୁଁ ଆଜି କହୁଥିଲି ଆମର ଅଘାରିପ୍ରଭୁଙ୍କୁ, ତାପରେ ପରେ ଯେଉଁ ଭାବ ଆସିବ ସେ ତ ପୁରା ରାଧାରାଣୀଙ୍କ ଭାବ, ଆଉ ସେଇ ଭାବକୁ ଆମେ ବୁଝି ପାରିବାନି କିଛି। ବର୍ତ୍ତମାନ ଦେଖୁନାହାନ୍ତି ଏଗୁଡ଼ାକ ଶୁଣିଲେ ମାନେ ଆମକୁ କେମିତି ଲାଗିବ, ଏ ନିଷ୍ଠା ଫିଷ୍ଠା ଏଗୁଡ଼ା ଶୁଣିଲେ, ଏଇ ଯେଉଁ କଥା ଆମେ ଶୁଣୁଛେ କ'ଣ ଲାଗୁଛି, ଆରେ ଆମେ କେଉଁଠି ପାହାଡ଼ ଉପର କଥା ଆମେ ତଳେ ଅଛି, ଆମକୁ ଏଭଳିଆ ଲାଗୁଛି। ଆଉ ତାପରେ ୟା ପରେ ଯେଉଁ ଶ୍ଳୋକ ଗୁଡ଼ାକ ସବୁ ଆସିବ ସେ ତ ରାଧାରାଣୀଙ୍କର ଭାବ, ଗୋପୀଙ୍କ ଭାବ, ମାନେ ସେଇଟା ବିଲକୁଲ ଆମ ପାଇଁ ଗୋଟେ କ'ଣ ଅବୁଝା ପାଠ ଭଳିଆ ଲାଗିବ। ଆମ ଅଧିକାର ଯେଉଁ ଜିନିଷ ଆମେ ସେଥିପାଇଁ ଆଲୋଚନା କରିବା, ତାପରେ ଯାହା ଭଗବାନଙ୍କ ଇଚ୍ଛା କ'ଣ ହେଉଛି ଦେଖାଯାଉ। ତେଣୁ ଆମର ଇଏ ହେଉଛି କ'ଣ କହୁଥିଲେ, ତଥା ପୂର୍ବୋକ୍ତ ଲକ୍ଷଣ ଚତୁଷ୍ଟ ରୂପ ମନୋଭାବ, ପୂର୍ବୋକ୍ତ ଲକ୍ଷଣ ଚାରିଟା, ତାପରେ ଭାବ ଆସିବ, ପୂର୍ବୋକ୍ତ ଲକ୍ଷଣ ଯେଉଁ ତୃଣାନ୍ତ ବିଶ୍ୱନିଚନ ତରରିବ ସେଣା ଅମାନିନା ମାନଦିନ ସେଇଟା କ'ଣ ପୂର୍ବୋକ୍ତ ଲକ୍ଷଣ ଚତୁଷ୍ଟୟ କାହିଁ ଭକ୍ତି ଠାକୁର କହୁଛନ୍ତି, କାରଣ ସେ ଚାରିଟା ହେଉଛନ୍ତି ପିଲର ସ୍ତମ୍ଭ ଆମର ଅଛି ନା ନାଇଁ, ପିଲର 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 ନରହିଲେ ଘର କରିପାରିବ ନା, ଗୋଟେ ସାଧାରଣ କଥା ଦେଖୁନା, ଘର ଯଦି କରିବ ପିଲର ବିନା ତାହେଲେ କ'ଣ ହେବ, ଟିକେ ଯଦି ପବନ ବାତ୍ୟା ହେଲା ମାନେ ସେ ଗଳି ପଡ଼ିବ, ଭୂମିକମ୍ପ ଛାଡ଼ିଦିଅ। ତ ପିଲର ଯାହାର ଯେତେ ଷ୍ଟ୍ରଙ୍ଗ, ଯେଉଁ ଘରର ପିଲର ଯେତେ ଷ୍ଟ୍ରଙ୍ଗ ସେ ଛାତଟା ସେତେ ଦୃଢ଼ ହେଇକି ରହିବ। ଭକ୍ତି ମାର୍ଗରେ ଯେଉଁ ପିଲର, ଇଏ ଚାରିଟା ହେଉଛି ପିଲର, କେଉଁ ଚାରିଟା, ପୂର୍ବୋକ୍ତ ଲକ୍ଷଣ ଚତୁଷ୍ଟୟ, ଏଇ ଶ୍ଳୋକ ନାହିଁ, ଏହା ପୂର୍ବର ଚତୁଷ୍ଟୟ ଲକ୍ଷଣ, ଏଇ ଶ୍ଳୋକର ତ ଚାରିଟା ଲକ୍ଷଣ ଆଗକୁ କହିବେ। ପୂର୍ବର ଚାରିଟା ଯେଉଁ ଲକ୍ଷଣ କହିଲେ ସେଇଟା ହେଉଛି କ'ଣ, ପିଲର, ତା ଉପରେ ପଡ଼ିବ ଭକ୍ତିର ଛାତ। ସାଧନ କ'ଣ, ମେଟେରିଆଲ କ'ଣ, ସାଧନ କ'ଣ, ସାଧନ ହେଉଛି ନାମ, ସେବା, ସେବା ଏବଂ ନାମ ରୂପକ ମେଟେରିଆଲ ବା ସାଧନ ଦ୍ୱାରା ଭକ୍ତିର ଛାତ ପଡ଼ିବ ସେଇ ପିଲର ଉପରେ। ଆଉ ଯାହାର ପିଲର ଯେତେ ଷ୍ଟ୍ରଙ୍ଗ ତା ଛାତଟା ସେତେ ଷ୍ଟ୍ରଙ୍ଗ ହେବ, ତା ଭକ୍ତି ସୌଧଟା ସେତେ ଷ୍ଟ୍ରଙ୍ଗ ହେବ। ଦେଖୁନାହାନ୍ତି, ସିଏ ସେଇ ସେଇ ଗୁଣର ଯିଏ ଅଧିକାରୀ ତାର ତାର ଭକ୍ତିର କିଛି ଆସ୍ୱାଦନ ହେବ ନା, ସିଏ ସେ ସେ ସ୍ତରର ସେ ଭକ୍ତ। କାହିଁକି କୁହାହେଇଛି ଉତ୍ତମ ଅଧିକାରୀ, ମଧ୍ୟମ ଅଧିକାରୀ, କନିଷ୍ଠ ଅଧିକାରୀ କାହିଁକି କୁହାହେଇଛି, ଉତ୍ତମ ଅଧିକାରୀଙ୍କ ପାଖରେ ଏଇସବୁ ଲକ୍ଷଣ ସବୁ ପ୍ରକାଶିତ ହେବ ଆପେ ଆପେ, ସେଥିପାଇଁ ସେମାନେ ଉତ୍ତମ ଅଧିକାରୀ, ସେମାନେ ଭକ୍ତିର ଆସ୍ୱାଦନ ହେବ। ତେଣୁ ଆମେ ଯେଉଁ ପଏଣ୍ଟରେ ଆଲୋଚନା କରୁଥିଲେ, ଭକ୍ତି ଯେଉଁ ବୃତ୍ତି ତାଦିନୀ ସାର ବୃତ୍ତି, ଏଇଟା ଯେତେଦିନ ପର୍ଯ୍ୟନ୍ତ ସାଧୁଗୁରୁଙ୍କ କୃପାରେ ଏ ଲାଦିନୀ ସାର ବୃତ୍ତିଟା, ଯେଉଁ ଭକ୍ତି ବୃତ୍ତିଟା ଆମର କ'ଣ ଅନ୍ତରେ ଆବିର୍ଭୂତ ନ ହେଇଛି, ପ୍ରକଟ ନ ହେଇଛି, ସେତେଦିନ ପର୍ଯ୍ୟନ୍ତ ଭାବାତ୍ମିକା ଭକ୍ତି ହେଇନଥାଏ। ଭକ୍ତି ନଥିବ ତାଙ୍କ ଟିକେ ଶିଖିଥାଇ କହିଲେ, ଏ ଶିଖିଥାଇ କହିଲେ ଦେଖୁନାହାନ୍ତି, କିନ୍ତୁ ଲାଦିନୀ ସାର ବୃତ୍ତି ରୂପାୟ ଭକ୍ତେ ଜଡ଼ାନନ୍ଦ ଅନ୍ୟ ବ୍ୟତିରେକ ସମ୍ବନ୍ଧ ଶୂନ୍ୟ ଶୁଦ୍ଧ ସ୍ୱରୂପୋଦୟ ବିନା ଭାବାତ୍ମିକା ଭକ୍ତି ନ ଭବତି। ସେତେଦିନ ପର୍ଯ୍ୟନ୍ତ ଭାବାତ୍ମିକା ଭକ୍ତିଟା ତାର ହୃଦୟ ଭିତରେ କ'ଣ ଉଦିତ ହେଇନଥାଏ, ହବନି। ସେଥିପାଇଁ ଆମକୁ କ'ଣ କରିବାକୁ ପଡ଼ିବ, ପ୍ରଥମେ ହେଲେ ଡିଜାୟାର, ଆଗେ ମହାରାଜ ସେଥିପାଇଁ କୁହନ୍ତି ବହୁତ ସୁନ୍ଦର, ପିଓର ଡିଜାୟାର ସିଓର ସକ୍ସେସ, ଆଗେ ଡିଜାୟାରଟାକୁ ଦୃଢ଼ କରିବାକୁ ପଡ଼ିବ। ଆମର ତ ଡିଜାୟାର ତ ଦୃଢ଼ ହେଇପାରୁନି, ଆଉ କ'ଣ କରିବା, ମୁଁ ନାମ କରିବି, ଶୁଦ୍ଧ ନାମ କରିବି, ଭାଗବତ ପଢ଼ିବି, ଭଗବାନ ସେବା କରିବି, ଏ ଡିଜାୟାର ଆମ ଦୃଢ଼ ହେଉନି, ସାଧନ ପାଇଁ ଆଗେ ଡିଜାୟାର ଦୃଢ଼ କରିବାକୁ ପଡ଼ିବ। ଏବଂ ତାପରେ ଦ୍ୱିତୀୟ ହେଉଛି ଗୁରୁଙ୍କ ପ୍ରୀତ୍ୟର୍ଥେ କିଛି କରିବା ପାଇଁ ପଡ଼ିବ, ଗୁରୁଙ୍କ ପ୍ରୀତ୍ୟର୍ଥେ, ସାଧୁଗୁରୁଙ୍କ ପ୍ରୀତ୍ୟର୍ଥ ଆମକୁ କରିବାକୁ ପଡ଼ିବ। ଗୁରୁଙ୍କ ପ୍ରୀତ୍ୟର୍ଥେ କ'ଣ, ଗୁରୁ କ'ଣ କହୁଛନ୍ତି ଆମ ପାଇଁ, ଆସି ରୋଷେଇ କର, ଇଏ କର, ସେ କର, ସେ କର, ଆଜିକାଲି ତ ଗୁରୁମାନେ ବି ଜାଣିଛନ୍ତି, ଯଦି ଏମିତି କହିବେ କେହି ଶିଷ୍ୟ ରହିବେନି ମଠରେ। ପୂର୍ବରୁ ଥିଲା ନା ସେଭଳି, ପୂର୍ବରୁ ଆପଣ ବିଚାର କରୁନାହାନ୍ତି, ଏସବୁ ମାନେ ଶାସ୍ତ୍ର ଯେଉଁ ସବୁ ସିଦ୍ଧାନ୍ତ ରହିଛି, ଆଜିକାଲି ଯଦି ପ୍ରାକ୍ଟିକାଲି ସେଗୁଡ଼ା ଯଦି ଆପ୍ଲାଏ କରାହେବ କେହି ଗ୍ରହଣ କରିପାରିବେନି। ଯେମିତି ଆୟୋଧମ୍ନେ ଯେମିତି କହିଥିଲେ ଆରୁଣିକି, ଯେଉଁ ନିର୍ଦ୍ଦେଶ ଦେଇଥିଲେ ଆମକୁ, ଯଦି ସେ ନିର୍ଦ୍ଦେଶ ଦିଆହେବ ରହିବା ନା ଆମେ ମଠରେ, ଉପମନ୍ୟୁକୁ ଯେଉଁ ଆଦେଶ ଦିଆଯାଇଥିଲା ଆମକୁ, ଯଦି ସେ ଆଦେଶ ଯଦି ଦେବେ ଗୁରୁଦେବ ରହିବା ମଠରେ, କହିଲେ ଦେଖିଆ ଉପମନ୍ୟୁ, ଯେମିତି ଉପମନ୍ୟୁ କଥା ଜାଣିଛନ୍ତି ତ, ଉପମନ୍ୟୁକୁ ଯେଉଁ କଥା କହିଥିଲେ ସେ କଥା ସମସ୍ତେ ଜାଣିଛନ୍ତି, ଆଉ କହିବା ଆବଶ୍ୟକ ନାହିଁ। ଉପମନ୍ୟୁକୁ ଯେଉଁ ଆଦେଶ ଦେଇଥିଲେ ତାଙ୍କର ଗୁରୁ ଆୟୋଧମ୍ୟ, ସେ ଆମକୁ ଯଦି ଆମ ଗୁରୁଦେବ ସେଭଳି କହିବେ, ଆମେ କ'ଣ ବିଚାର କରିବା, କହିଲେ ଅହ ଆଉ କ'ଣ ଗୁରୁ ନାହାନ୍ତି ନା କ'ଣ, ସେ ଗୁରୁଙ୍କ ପାଖକୁ ନଯାଇକି ଦେଖିବା ନେବି, ଅସୁବିଧା କ'ଣ ଅଛି। ତାମାନେ ଦେଖନ୍ତୁ ଆମ ଭାବଟା କ'ଣ, ତେଣୁ ଗୁରୁ ବି ଜାଣିଛନ୍ତି, ଆଜିକା ସ୍ଥିତିରେ ଗୁରୁ ବି ଜାଣିଛନ୍ତି, ଆସୁ କମସେ କମ ନାମ କରୁ, ଗୁରୁଟା ଜାଣିଛନ୍ତି, ଆଉ ଗୁରୁ ଜାଣିକି ବି ତାଙ୍କ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କ ଦାୟିତ୍ୱ କ'ଣ, ସେ କୃଷ୍ଣ କଥା କୀର୍ତ୍ତନ କରି 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 ଜୀବର ହୃଦୟଟାକୁ ଶୁଦ୍ଧ କରିବା ପାଇଁ ଚେଷ୍ଟା କରୁଛନ୍ତି। ଗୁରୁଙ୍କର କାର୍ଯ୍ୟ କ'ଣ ଏହା ନା, ନା କ'ଣ ଗୁରୁଙ୍କର କାର୍ଯ୍ୟ ଏଇଟା, ସେ କୃଷ୍ଣ କଥା କହି 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 କହିକି ଜୀବର ହୃଦୟକୁ ଶୁଦ୍ଧ କରିବା ପାଇଁ ଚାହିଁବେ। ଆଦେଶ ଦେଲେ ଗୁରୁଦେବ ଜାଣିଛନ୍ତି ନା, ଆଦେଶ ଦେଲେ କେହି ଶୁଣିବେ ନାହିଁ ବର୍ତ୍ତମାନର ସ୍ଥିତିରେ, କଥା ଦ୍ୱାରା ହିଁ ସେମାନଙ୍କ ହୃଦୟଟା ଶୁଦ୍ଧ ହେବ। ଆମର ଚିନ୍ତାଧାରାଟା କ'ଣ, ପୁଣି ଆମ ଚିନ୍ତାଧାରା କ'ଣ? ଆଉ ଗୁରୁଦେବ ତାଙ୍କର କଥା କହୁଛନ୍ତି, ସେଇ ସେଇ କଥା ତ କହୁଛନ୍ତି, ଆଉ କ'ଣ ଆମ ବିଚାର ବି ଏହା। ସେଇଥିପାଇଁ ଆମେ ଶୁଦ୍ଧ ହେଇପାରୁନି, ଶୁଣିବାକୁ ପଡ଼ିବ, ଶ୍ରବଣ କଥା କୁହାହେଇଛି ବାରମ୍ବାର। ତେଣୁ ଦ୍ୱିତୀୟ ହେଲା, ଗୁରୁଙ୍କ ପ୍ରୀତ୍ୟର୍ଥ କିଛି କରିବା ପାଇଁ ପଡ଼ିବ। ଗୁରୁଙ୍କ ପ୍ରୀତ୍ୟର୍ଥ କ'ଣ? ଗୁରୁଙ୍କ ପ୍ରୀତ୍ୟର୍ଥ ହେଉଛି ଏଇଟା, ଗୁରୁ ଆମକୁ ଯେଉଁ କମ୍ ସେ କମ୍ ସାଧନ ଭଜନ ପାଇଁ ଯେଉଁ ଶିକ୍ଷା ଦେଇଛନ୍ତି, ଯେଉଁ ଆଦେଶ ଦେଇଛନ୍ତି, ଅଲଗା ଆଦେଶ ତ ଜାଣିଛନ୍ତି ଦେବେନି, କିନ୍ତୁ ସାଧନ ପାଇଁ ଯେଉଁ ଶିକ୍ଷା ଦିଆଯାଇଛି ତା ପ୍ରତି ବହୁତ ଯତ୍ନବାନ ହେବା ଆବଶ୍ୟକ। ଆଉ ତୃତୀୟ, ନିରପରାଧ ହରି ଭଜନ। ତ ଏଇଥିରେ ଭାବାତ୍ମିକା ଭକ୍ତି ସ୍ଥିତିକୁ ଆମେ କ'ଣ ମାନେ ଯିବା, ତା ଭାବାତ୍ମିକା ଭକ୍ତି ପୁଣି ଆସିଯିବ ସେଇଟା ବି କୁହାଯାଇ ପାରିବନି। କାହିଁକି? ଭାବାତ୍ମିକା ଭକ୍ତିର ବିରୋଧ କ'ଣ? ଭାବାତ୍ମିକା ଭକ୍ତି ମାନେ ଯେଉଁଟା କୁହାଯାଏ ଶୁଦ୍ଧ ଭକ୍ତି, ଉତ୍ତମ ଭକ୍ତି, ଉତ୍ତମ ଭକ୍ତିର ସ୍ୱରୂପ କ'ଣ? ଉତ୍ତମ ଭକ୍ତିର ସ୍ୱରୂପ କ'ଣ? ଭକ୍ତିର ସମତ ସିନ୍ଦୁର କୁହାହେଇଛି କ'ଣ? ଉତ୍ତମ ଭକ୍ତିର ସ୍ୱରୂପ ହେଲା ସେୟା, ଅନ୍ୟାଭିଳାଷିତା ଶୂନ୍ୟଂ ଜ୍ଞାନ କର୍ମାଦି ଅନାବୃତମ ଆନୁକୂଲ୍ୟନ କୃଷ୍ଣ ଅନୁଶୀଳନ ଭକ୍ତିର ଉତ୍ତମା। ଏଟା ହେଲା ଉତ୍ତମ ଭକ୍ତି। ତ ଏଇ ଯେଉଁ ଉତ୍ତମ ଭକ୍ତି ସ୍ଥିତିରେ ଆସ୍ୱାଦନ ହେବ, ଭକ୍ତିର ଆସ୍ୱାଦନ, ସେବାର ଆସ୍ୱାଦନ, ନାମର ଆସ୍ୱାଦନ, ଏଇସବୁ ଆସ୍ୱାଦନ। ବର୍ତ୍ତମାନ ଆମର ଆସ୍ୱାଦନ ହେଉନି ନା, କାହିଁକି ହେଉନି? ବାଧକ ହେଉଛି ଏଇଟା, ଏହାର ବାଧକ କ'ଣ? ବାଧକ ହେଉଛି ଏଇ ଶ୍ଳୋକ। କାରଣ ଆମେ ଜଡ଼ ଆନନ୍ଦ ପାଇବା ପାଇଁ ଚାହୁଁଛେ, ଜଡ଼ ଆନନ୍ଦରେ ଆମେ କ'ଣ, ଆମର ଆକାଂକ୍ଷିତ ବସ୍ତୁ ହେଉଛି ଜଡ଼ ଆନନ୍ଦ, ଭକ୍ତି ଆନନ୍ଦ ନାହିଁ। ଦେଖନ୍ତୁ ଭକ୍ତି ଠାକୁର ତାଙ୍କର ଟୀକାରେ କଥା କହୁଛନ୍ତି, ଯାବତ୍ ଆନୁକୂଲ୍ୟମୟୀ କୃଷ୍ଣାନୁଶୀଳନ ରୂପା ଭକ୍ତି ବ୍ୟତିରେକ ଲକ୍ଷଣାତ୍ମିକା ଅନ୍ୟ ଭିଳାସ ଶୂନ୍ୟା ଜ୍ଞାନ କର୍ମାଦି ଅନାବୃତା ଚ ନ ଭବତି ତାବତ୍ ତସ୍ୟା ଭକ୍ତ୍ୟାଭାସ ମାତ୍ରତ୍ୱମ୍। ଏ ବହୁତ ଗୁରୁତ୍ୱପୂର୍ଣ୍ଣ ବାକ୍ୟ, ଇଏ ଏଟିକା ବହୁତ ଗୁରୁତ୍ୱପୂର୍ଣ୍ଣ। ତାବତ୍ ସେତେଦିନ ପର୍ଯ୍ୟନ୍ତ ଭକ୍ତ୍ୟାଭାସ ମାତ୍ରତ୍ୱମ୍, ଏ କେବଳ ଭକ୍ତି ଆଭାସ। ଯାବତ୍ ଆନୁକୂଲ୍ୟମୟୀ କୃଷ୍ଣାନୁଶୀଳନ ରୂପା, ଯେତେଦିନ ପର୍ଯ୍ୟନ୍ତ ଆନୁକୂଲ୍ୟମୟୀ ସାଧୁଗୁରୁଙ୍କର ଆନୁକୂଲ୍ୟରେ ଏବଂ କୃଷ୍ଣାନୁଶୀଳନ କୃଷ୍ଣଙ୍କ ପ୍ରୀତ୍ୟର୍ଥେ, ସାଧୁଗୁରୁଙ୍କ ପ୍ରୀତ୍ୟର୍ଥେ କୃଷ୍ଣାନୁଶୀଳନ ଭକ୍ତି ବ୍ୟତିରେକ ଲକ୍ଷଣାତ୍ମିକା ଅନ୍ୟଭିଳା ସିଧା ଶୂନ୍ୟ ଜ୍ଞାନ କର୍ମାଦି ଅନାବୃତ୍ୟା ଚ ନ ଭବତି। ଅନ୍ୟ ଅଭିଳାଷରୁ ଯେତେ ଦିନ ପର୍ଯ୍ୟନ୍ତ ଆମେ ଶୂନ୍ୟ ନ ହେଇଛେ, ସେଇଟା ବୁଝିବା ପାଇଁ ଯାଇକି ଏ ଶ୍ଳୋକ କହିବେ, ଏଇ ଶ୍ଳୋକର ସିଦ୍ଧାନ୍ତକୁ ଏଠି କହୁଛନ୍ତି, ଯେତେ ଦିନ ପର୍ଯ୍ୟନ୍ତ ଆମେ ଅନ୍ୟ ଅଭିଳାଷରୁ ଶୂନ୍ୟ ନ ହେଇଛେ ତଥା କ'ଣ କହିଲେ, ଜ୍ଞାନ କର୍ମାଦି ଅନାଦୃତା, ଜ୍ଞାନ କର୍ମାଦି ବ୍ୟତିରେକ ଲକ୍ଷଣରୁ ମଧ୍ୟ ଅନାଦୃତ ହୋଇନାହିଁ, ତାବତ୍ ସେତେ ଦିନ ପର୍ଯ୍ୟନ୍ତ, ତାବତ୍ ତସ୍ୟା ଭକ୍ତ୍ୟାଭାସ ମାତ୍ରତ୍ୱମ୍, ସେତେ ଦିନ ପର୍ଯ୍ୟନ୍ତ ଯାହା ଆମେ ଭକ୍ତି ବୋଲି ବିଚାର କରୁଛେ ସେଇଟା କ'ଣ? ସେଇଟା ଶୁଦ୍ଧ ଭକ୍ତି ନୁହଁ, ସେଇଟା କ'ଣ? ଭକ୍ତ୍ୟାଭାସ, ଭକ୍ତ୍ୟାଭାସ ମାତ୍ରତ୍ୱମ୍, ଏଗୁଳ ଭକ୍ତିର ଆଭାସ। ତାହେଲେ ଆମେ ଯେଉଁ କରୁଛେ ବର୍ତ୍ତମାନ ବିଚାର କରିନିଅନ୍ତୁ, ଆମେ କ'ଣ କେଉଁ ସ୍ଥିତିରେ ଅଛେ? ଆମ ସ୍ଥିତି ହେଲା ଏହା, ଆମେ ଭକ୍ତ୍ୟାଭାସ ସ୍ଥିତିରେ ଅଛେ, ଭକ୍ତି ସେ ସ୍ଥିତିକୁ ଆମେ ଯାଇନି। କିଏ ଯାଇଥିବ? କିନ୍ତୁ ମୁଁ ମୋ କଥା କହୁଛି, ଆମେ ସେ ସ୍ଥିତିକୁ ଯାଇନି, ଭକ୍ତ୍ୟାଭାସ ସ୍ଥିତିରେ ଅଛେ। ଭକ୍ତି ସ୍ଥିତି ତ ବହୁତ ଉନ୍ନତ, ଶୁଦ୍ଧ ଭକ୍ତମାନ ସ୍ଥିତି ଯାହା ସେଟା ହେଲା ଭକ୍ତି ସ୍ଥିତି, ଏ ଭକ୍ତ୍ୟାଭାସ। ଅର୍ଥାତ୍ ଆମେ ସେବା କରୁଛେ, ବିଚାର କରନ୍ତୁ ଭକ୍ତ୍ୟାଭାସ କାହିଁ କହିଲେ ଭକ୍ତି ଠାକୁର ହରିବୋଲ ହରିପ୍ରଭୁ, ଭକ୍ତ୍ୟାଭାସ କାହିଁ କହିଲେ ଭଗବାନ, ଏ ଭକ୍ତି ଠାକୁର କାହିଁ କହିଲେ ଭକ୍ତ୍ୟାଭାସ? ମାନେ ଆମେ ସେବା କରୁଛେ, ଆମେ ସେବା କରୁଛେ କାହା ପାଇଁ? ଆମ ପାଇଁ ନା ଭଗବାନଙ୍କ ପାଇଁ? କାହା ପାଇଁ ସେବା କରୁଛେ? ସନ୍ତୋଷ ମାଧବ, ଆମେ ସେବା କରୁଛେ ନା, ସେବା କରୁଛେ ନା ନାହିଁ? କାହା ପାଇଁ ସେବା କରୁଛେ, ଆମ ପାଇଁ ନା ଭଗବାନଙ୍କ ପାଇଁ? ନାଇଁ ନାଇଁ, ଗୋଟିଏ ଗୋଟିଏ ଉତ୍ତର ଦେବା ପାଇଁ ପଡ଼ିବ, ଆମ ପାଇଁ ନା ଭଗବାନଙ୍କ ପାଇଁ? ସେଇ ତ, ତେଣୁ ଆମେ ସେବା କରୁଛେ ଆମ ପାଇଁ, ଭଗବାନ ପାଇଁ ତ କରୁନି, ଦୋଷ ଦିଆଯିବନି କାହାକୁ। ହଁ, ଆମ ସ୍ଥିତିଟା ହେଉଛି ଏହା, ସେ ଯାହା କହୁଥିଲେ ଠିକ, ଆମେ ସେବା କରୁଛେ ଭଗବାନ ପାଇଁ କରୁଛେ, ଆମେ ତ ମନା କରିପାରିବାନି ଭଗବାନ ପାଇଁ କରୁଛେ, କିନ୍ତୁ ଭିତରେ ରହିଛି କ'ଣ, ଅଭିଳାଷ ରହିଛି ନା, ଆଉ ସେବା କରୁଛେ କିଛି ମିଳିବ, ସେବା କରୁଛେ ପୁଣି ତା ଭିତରେ ପୁଣି ପସନ୍ଦ ଅପସନ୍ଦ ରହିଛି ଆମର। ଆମେ ଯଦି ଭଗବାନଙ୍କ ପାଇଁ ସେବା କରୁଛେ ତାହେଲେ ଭଗବାନଙ୍କ ସେବା, ବୈଷ୍ଣବ ସେବା, ସମସ୍ତଙ୍କ ସେବା ଆମେ ଯାହା କରୁଛେ, ଯେତେ କଷ୍ଟ ହଉ ଯାହା ହଉ କରିବା ପାଇଁ ପଡ଼ିବ। ଆମକୁ କଷ୍ଟ ହେଲେ ଆମେ କ'ଣ କରୁଛେ, ଛାଡ଼ିଦେବା ପାଇଁ ବିଚାର କରୁଛେ। ତାହେଲେ କାହା ପାଇଁ ସେବାଟା କଲେ, ଆମ ପାଇଁ କଲେ। ଆମେ ଜାଣିଛେ ସମସ୍ତେ ତୁମର ସେବା ହେ ଦୁଃଖ ହେ ଯତ ସେଇ ତ ପରମ ସୁଖ, କହୁଛେ ମୁହଁରେ କହୁଛେ ଭିତରୁ ନାହିଁ ନା ନାହିଁ ଜଗତଗୁରୁ ବାବା ମୁହଁରେ ଆମେ କହୁଛେ ନା ତୁମର ସେବା ହେ ଦୁଃଖ ହେ ଯତ ସେଇ ତ ପରମ ସୁଖ, ଭକ୍ତି ଠାକୁର କହିଛନ୍ତି। ଶ୍ରୀ ଶ୍ରୀ ଗୋନିତାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ। ତେଣୁ ଆମେ ବିଚାର ସେବା କରିବା ସମୟରେ କ'ଣ ବିଚାର ଅଛି ନା, ମୋର ଏଇଟା ପସନ୍ଦ ହେଉନି ମୁଁ ଏଇଟା କରିବିନି, ମୋର ଏ ସେବା ପସନ୍ଦ ନାହିଁ। ଆରେ ସବୁ ସେବା ତ ଭଗବାନଙ୍କ ସେବା, ପସନ୍ଦ ପସନ୍ଦ କ'ଣ, ମୁଁ କାହାକୁ ଦୋଷ ଦେଉନି। ଆମ ସ୍ଥିତି ଏଇଟା ଆମେ ଆଲୋଚନା କରୁଛେ, ଆମ ସ୍ଥିତି ହେ ନା, ଆମ ଦ୍ୱାରା ମାନେ ଟୋଟାଲ ହେଇପାରିଲାନି ସେଇଟା ସେପାରେଟ୍ ଥିଙ୍ଗ, ଆମ ଦ୍ୱାରା ଟୋଟାଲ ହଉନି ସେଇଟା ଅଲଗା କଥା। କିନ୍ତୁ ଆମେ ଆଗେ କ'ଣ ନା, ମୋର ଏଇଟା ପସନ୍ଦ ନାହିଁ ମୁଁ ଏଇଟା କରିବିନି, ତାହେଲେ ଆମେ କାହା ପାଇଁ ସେବା କରୁଛେ, ଭଗବାନଙ୍କ ପାଇଁ, ଗୁରୁଙ୍କ ପାଇଁ, ସାଧୁଙ୍କ ପାଇଁ ନା ନିଜ ପାଇଁ, ନିଜ ପାଇଁ କରୁଛେ, ନିଜ ପସନ୍ଦ ପସନ୍ଦ ଦେଖିଲେ ନା ନାହିଁ, ମୋ ପସନ୍ଦ ହେଲେ ମୁଁ ସେବା କରିବି ନହେଲେ ନାହିଁ। ନାହିଁ ନିଜର ପସନ୍ଦ ନାହିଁ, ଆମର ମହାରାଜ ସେକଥା ହିଁ କୁହନ୍ତି, ବାରମ୍ବାର ସେକଥା ହିଁ ସୂଚନା ଦିଅନ୍ତି, ବିଭିନ୍ନ କ୍ଲାସରେ ମହାରାଜ ସେକଥା ହିଁ କହିଛନ୍ତି, ଆମର ଯୋଗ୍ୟତା ଯାହା ଆମଠୁ ଭଗବାନ କେତିକି ସେବା ନେବେ ସିଏ ଜାଣନ୍ତି। ଆମର ଯୋଗ୍ୟତା ହିସାବରେ ଭଗବାନ ଆମକୁ ସେବା ଦେଇଛନ୍ତି, ଏଇଟା ଭଗବାନଙ୍କ ବ୍ୟବସ୍ଥାରେ ବିଚାର କରିନା ଉଚିତ, ଆମେ ତାଙ୍କ ପାଇଁ କରିବା ଉଚିତ, ଆମ ଦ୍ୱାରା ଯେତିକି ହେଲା ନହେଲେ ନାହିଁ, ଅସୁବିଧା କ'ଣ ଅଛି। ଆମେ ଯେ ସମ୍ପୂର୍ଣ୍ଣ ସେବାପରାୟଣ ହେଇକି ପୁରା ଭଗବାନଙ୍କୁ ପୁରା ପ୍ରସନ୍ନ କରିଦେବା ସେଇଟା ନୁହଁ, କିନ୍ତୁ ଆମର ଭାବଟା କ'ଣ ହେଇଅଛି ସେଇଟା ବିଚାର କରିବା ଉଚିତ ନା। ଆମେ କେଉଁ ଭାବରେ ସେବା କରୁଛେ, ଆମେ ଆମ ପସନ୍ଦ କଥା ବିଚାର କରୁଛେ, ସେବା କରିକି ଆମେ ବିଚାର କରନ୍ତୁ, ସେବାରେ ଆମେ ସଫଳତା ପାଇପାରୁ ବା ନ ପାଇପାରୁ, ସେବା କରିକି ଆମେ ସେବାରେ ଅନ୍ୟମାନଙ୍କ ତୁଳନାରେ ଆମେ ସଫଳ ହେଇପାରୁ ବା ନ ହେଇପାରୁ। ଯେମିତି ଉଦାହରଣ ଦିଆଯିବ, ବୁକ୍ ଡିଷ୍ଟ୍ରିବ୍ୟୁସନ୍ କରିବା ପାଇଁ ଯେଉଁମାନେ ଯାଉଛନ୍ତି, ବୁକ୍ ଡିଷ୍ଟ୍ରିବ୍ୟୁସନ୍ କରିବା ପାଇଁ ଗଲାବେଳେ ଆମକୁ ନିର୍ଦ୍ଦେଶ ଅଛି କ'ଣ, ତୁମେ ଯାଅ ବୁକ୍ ନେଇକି ପ୍ରିଚିଂ କର, ଲୋକଙ୍କୁ ବହି ଦେଖାଅ, ତାଙ୍କୁ ପ୍ରିଚିଂ କର, ବହି ଯାଉ ନ ଯାଉ ଆମର କର୍ତ୍ତବ୍ୟ କ'ଣ, ସେଠି ଆମେ ଯାଇକି ପ୍ରିଚିଂ କରିବା ଦେଖେଇବା, କାହିଁକି ଆମର ସେଇଟା ସେବା। ଆମକୁ ସେଇଟା ପସନ୍ଦ ଲାଗିପାରେ ନ ଲାଗିପାରେ, କଷ୍ଟ ହେଇପାରେ ବା ଆନନ୍ଦ ଲାଗିପାରେ, ଯାହା ବି ହଉ କାହିଁକି ଆମକୁ କରିବାକୁ ପଡ଼ିବ। ତ ଠିକ୍ ସେଭଳି ଆମ ଦ୍ୱାରା କ୍ରମେ ଯେତେବେଳେ ଆମେ କ'ଣ ଦୀର୍ଘଦିନ ହେଇଯାଏ, ତାପରେ କ'ଣ ହବ, ଭଗବାନ ଜାଣନ୍ତି ଆମର ଭାବଟା କ'ଣ। ତ ଆପଣ ବିଚାର କରନ୍ତୁ, ଭଗବାନ, ଆମେ ଆମ ବୁଦ୍ଧିବଳରେ ବିଚାର କରୁଛୁ, କିନ୍ତୁ ଭଗବାନ ତ ଜାଣିଛନ୍ତି ନା, ସେ ତ କ'ଣ ସର୍ବଜ୍ଞ, ସେ ସବୁକିଛି ଜାଣନ୍ତି। ତେଣୁ ପ୍ରତି ଜୀବକୁ ତାଙ୍କ ଶରଣକୁ ଯେତେବେଳେ ଭଗବାନ ଆଣିଛନ୍ତି, ଆମେ ପୂର୍ବରୁ ଶୁଣିଲେନି ସେ କଥା, ଆମେ ଆସିଛେ ଭଗବାନଙ୍କ କୃପାରୁ ଏ ମାର୍ଗକୁ ଆସିଛେ, ପ୍ଲାଟଫର୍ମକୁ ଆସିଛେ, ଅଗ୍ରଗତି କରିବାଟା ରହିଛି ନିଜ ଉପରେ ସାଧୁଗୁରୁଙ୍କ କୃପା ନେଇକି। ତେଣୁ ଭଗବାନ ଯେତେବେଳେ ତାଙ୍କ ପାଖକୁ ଆଣିଛନ୍ତି ଜୀବମାନଙ୍କୁ, ଜୀବମାନଙ୍କ ଦ୍ୱାରା ତାଙ୍କର କ'ଣ ସେବା ହେବ କ'ଣ ଭଗବାନ ଜାଣିନାହାନ୍ତି, ଜାଣିଛନ୍ତି ନା ନାହିଁ, ଜାଣିଛନ୍ତି। ତେଣୁ ତାଙ୍କର କେଉଁ ସେବା ଆମେ କରିପାରିବା ସେ ଜାଣିଛନ୍ତି, ଆମକୁ ସେ ସେବା ଯଦି ଦିଆହେଲା ଆମେ ସେଟା କରିବା, ପସନ୍ଦ ଅପସନ୍ଦ ଦେଖିବାକୁ ହେବନି। ଆମ ଦ୍ୱାରା ନ ହେଇପାରିଲା ନହେଲେ ନାହିଁ, ଭଗବାନ ବୁଝିବେ ସେ କଥା, ସେବା କରିକି ଆମେ ସମ୍ପୂର୍ଣ୍ଣ ସଫଳ ହେଇଯାଏ ସେମିତି ନାହିଁ, ପ୍ରାଣ ଚାଲିଯାଉ। ଯେମିତି ଆମର ରାମଭଦ୍ରପୁର ଥରେ ପଦଯାତ୍ରା ଯିବା ପାଇଁ ଏମିତି କ'ଣ କଷ୍ଟ ହେଉଛି, ଏହା ହେଉଛି ଗୁରୁଦେବଙ୍କୁ କହିଥିଲେ, ରାମଭଦ୍ରପୁର ସେଇଟା ନିଜେ କୁହନ୍ତି ନା କ'ଣ, ଗୁରୁଦେବଙ୍କୁ କହିଥିଲେ ଗୋଟେ ଭାରି କଷ୍ଟ ହେଉଛି ଆଉ ଯାଇ ହେଉନି। କହିଲେ କିରେ ଯିବୁନି କ'ଣ, ଯୁବକ ଅବସ୍ଥାରେ ତୁମେ ଯାଅ, ଯାଇକି ସିଆଡ଼େ ସିଆଡ଼େ ରହିକି ଯଦି ସିଆଡ଼େ ପ୍ରାଣତ୍ୟାଗ କରିଦିଅ ତାହେଲେ ବି କଲ୍ୟାଣ ଅଛି, ସେ ସେବାରେ ରହିକି ପ୍ରାଣତ୍ୟାଗ କରିଦେଲେ କଲ୍ୟାଣ ଅଛି। ଆପଣ ଦେଖୁନାହାନ୍ତି ସେବା କରିକି ଆମେ ସଫଳ ହେବା ନ ହେବା ସେଇଟା ଅଲଗା କଥା। ଯେମିତି ଗୋଟେ ସାଧାରଣ ସେବା ଭାବରେ ଆସିଲେ ଗୋଟେ ଜିନିଷ ମନକୁ ଆସେ, ଗୁଣ୍ଡୁଚି ମୂଷା ସେତୁ ବାନ୍ଧି ପାରିଥାନ୍ତା? ଗୁଣ୍ଡୁଚି ମୂଷା ସେତୁ ବାନ୍ଧିବା ପାଇଁ କ'ଣ ଉପଯୁକ୍ତ ଜୀବ? ସେ ସେତୁ ବାନ୍ଧିବ? ଆଚ୍ଛା, ସଂସାର ବ୍ରହ୍ମାଣ୍ଡର ଯେତେ ଗୁଣ୍ଡୁଚି ମୂଷା ଆସିଛନ୍ତି ଅଛନ୍ତି ସମସ୍ତେ ଯଦି ଆସିବେ ବାନ୍ଧିପାରିବେ ସେତୁ? ବ୍ରହ୍ମାଣ୍ଡର ଯେତେ ଗୁଣ୍ଡୁଚି ଅଛନ୍ତି ଯଦି ସମସ୍ତେ ଲାଗିବେ ପ୍ରାଣପଣେ ସେତୁ ବାନ୍ଧିବା ପାଇଁ, ବାନ୍ଧିପାରିବେ? ବାନ୍ଧିପାରିବେନି। କିନ୍ତୁ ତା ଭାବଟାକୁ ଭଗବାନ ସ୍ୱୀକାର କଲେ, ସେ କେଉଁ ଭାବରେ କରୁଛି ଏଇ ଯେଉଁ ଭାବ ଆମକୁ ପସନ୍ଦ ଲାଗିପାରେ ନ ଲାଗିପାରେ? ଆଚ୍ଛା, ଗୁଣ୍ଡୁଚି ମୂଷା ସଫଳ ହେଲା କି ସେତୁ ବାନ୍ଧି କାର୍ଯ୍ୟରେ? ସଫଳ ହେଲା କି ସେତୁ ବାନ୍ଧିବା କାର୍ଯ୍ୟରେ? ସଫଳ ହେଲାନି, କିନ୍ତୁ ତାର ଯେଉଁ ସେବା ଭାବକୁ ନେଇକି ଭଗବାନଙ୍କ କୃପା ପାଇକି ସଫଳ ହେଇଗଲ। ଦେଖନ୍ତୁ, ଆମେ ଆମ ପସନ୍ଦ କଥା ବିଚାର କରୁଛେ ନା, ଆମର ପରମ୍ପରାର ଶିକ୍ଷା ଆମ ପାଇଁ, ଯାହା ପରମ୍ପରାର ଶିକ୍ଷାକୁ ଆମ ପାଖରେ ଆମ ପାଇଁ ହେଲା ଗ୍ରହଣୀୟ, ଆମକୁ ପସନ୍ଦ ଲାଗିପାରେ ନ ଲାଗିପାରେ, ପସନ୍ଦ ଲାଗୁ ନ ଲାଗୁ, ଈଶ୍ୱର ଯାହା ହେଉଛି ଆମ ମାନିବାକୁ ପଡ଼ିବ, ସ୍ୱୀକାର କରିବା ପାଇଁ ପଡ଼ିବ ହିଁ ପଡ଼ିବ। ଯେମିତି ମୁଁ କେତେଟା ଜିନିଷ ଆମର ସାଧାରଣ ଭଜନକୁ ନେଇକି ମୁଁ କହିବା ପାଇଁ ବିଚାର କରୁଛି, ଯେମିତି ଆମେ ନାମ କରୁଛେ, ଷୋଳମଳା ନାମ କରୁଛନ୍ତି ସମସ୍ତେ, ଷୋଳମଳା ନାମ ଆମେ ସମସ୍ତେ କରୁଛେ କି ନାହିଁ? କରୁଛନ୍ତି ସମସ୍ତେ, ସେ ଷୋଳମଳା ନାମ କରୁଛେ, ଆମେ ବିଚାର ମୁଁ ତ କରୁଛେ, ଅସୁବିଧା କ'ଣ ଅଛି? ଷୋଳମଳା ନାମ ତ ଆମେ କରୁଛେ, ଅସୁବିଧା କ'ଣ ଅଛି? ସେ ନାମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଆମେ କାହିଁ ମୁଁ ତ କରୁଛି ନା? କେଉଁ ସମୟରେ କରୁଛେ ସେଇଟା ହେଉଛି ବିଚାର୍ଯ୍ୟ। ନାମ କରିବା ପାଇଁ କେଉଁ ସମୟ ପ୍ରକୃଷ୍ଟ ସମୟ ଦିଆଯାଇଛି, କେଉଁ ସମୟ ଦିଆଯାଇଛି ଗତି ହେବା? ନାମ କରିବା ପାଇଁ ବ୍ରାହ୍ମ ମୁହୂର୍ତ୍ତ ଦିଆଯାଇଛି, ଆମେ ନାମ କରୁଛେ ମନା ନାହିଁ, କିନ୍ତୁ ପରମ୍ପରାର ଶିକ୍ଷାଟା ଦେଖନ୍ତୁ, ପରମ୍ପରାର ଶିକ୍ଷା କ'ଣ, ପ୍ରଭୁପାଦ କ'ଣ ଶିକ୍ଷା ଦେଇଛନ୍ତି? ମଙ୍ଗଳାରତୀ ପରେ ନାମ କରିବ, ଆମେ କାହିଁ ମୁଁ ତ ନାମ କରୁଛି, କିଏ ମନା କରୁଛି ତୁମେ ନାମ କରୁନ ବୋଲି? ନାମ କରୁଛ ବୋଲି ସମସ୍ତେ ଜାଣିଛନ୍ତି, କିନ୍ତୁ ନାମ କରିବା ପାଇଁ କେଉଁ ସମୟ ଦିଆଯାଇଛି? ପ୍ରାଣ ଚାଲିଯାଉ, ଅସୁବିଧା କ'ଣ ଅଛି? ଚାଲିଯାଉ, ସାଧନ କରିକରି ତ ଯିବ, ଅସୁବିଧା କ'ଣ? ଆଚ୍ଛା, ଆମେ ଯେତେ ସଚେତନ ହେଲେ ବି ପ୍ରାଣ ଯିବ କି ନାହିଁ? ଯେତେ ସଚେତନ ହେଲେ ବି ସ୍ୱର ଅସୁସ୍ଥ ହେଉଥିଲେ ହେବ କି ନାହିଁ? ହେବ, ଯାହା ହେବଥିଲେ ହେବ, ଆମକୁ କରିବା ପାଇଁ ପଡ଼ିବ, ଆମ ସାଧନକୁ କରିବା ପାଇଁ ପଡ଼ିବ, ସେ ତ ବଡ଼ ସେବା, କରିବା ପାଇଁ ପଡ଼ିବ ହିଁ ପଡ଼ିବ, ନଚେତ୍ ଶୁଦ୍ଧ ଭକ୍ତି ଭୁଲିଯା, ଭୁଲିଯିବା ଉଚିତ ଆମେ, ହେବନି। ଶୁଦ୍ଧ ଭକ୍ତି କେଉଁଠୁ ହେଲେଣି? ଆମେ ଆମ ପରମ୍ପରାର ଶିକ୍ଷା କ'ଣ? ପରମ୍ପରାର ଶିକ୍ଷା ହେଲା ଏହା, ଆମକୁ କରିବା ପାଇଁ ଏଇଟା ଏଇଟା କାହିଁକି ଏଇଟା ଆମେ ଆଲୋଚନା କରୁଛେ, ଆନୁକୂଲ୍ୟମ ଏଇ ସେବା, ଅନ୍ୟ ଭିଲା ସେ ଦଶ ଶୂନ୍ୟମ ଜ୍ଞାନକର୍ମାଦି ଅନାବୃତମ କୃଷ୍ଣ ଅନୁଶୀଳନମ ଆନୁକୂଲ୍ୟମ ଏଇ ସେବା। ତେଣୁ ଏ ଆନୁକୂଲ୍ୟମୟ ସେବାରେ ହିଁ କିଛିଟା ଆସ୍ୱାଦନ ହେବ, ଭକ୍ତିର ଆସ୍ୱାଦନ ଆମର ଯେଉଁ ହେଉନି ଆମେ ଭାବୁଛେ, ହେଉନି କାହିଁକି? ଦୋଷୀ ଆମେ ନିଜେ ନା, ମେଡ଼ିସିନ୍ଟା ଠିକ୍ ଖାଉନେ, ପଥରି ଠିକ୍ ରହୁନେ, ସେଥିପାଇଁ ରୋଗଟା ଭଲ ହେଉନି, ସେଥିପାଇଁ ଜଳ ଆସକ୍ତିଟା କଟୁନି, ସବୁ ଜାଣୁଛେ ଆମେ, କ'ଣ କରିବା କରୁନି, ଏ ତ ଅଭାବ, ସବୁ ଜାଣୁଛେ, ସେଥିପାଇଁ କହିଲେ ନା, ଜାଣିବା ଶୁଣିବା ବିଷ ଖାଇଲୁ, ଜାଣିଶୁଣି ବିଷ ଖାଉଛେ। ତେଣୁ ଏ ପଏଣ୍ଟ ଆମେ ଶୁଣିଥିଲେ, ଆମେ ସେବା କରୁଛେ, ସେବା କରୁଛେ ଆମ ସୁଖ ପାଇଁ ନା କୃଷ୍ଣଙ୍କ ସୁଖ ପାଇଁ? କୃଷ୍ଣଙ୍କ ସୁଖ ପାଇଁ କରୁଛେ, କୃଷ୍ଣଙ୍କ ସୁଖ ପାଇଁ କରିବା ଉଚିତ। ଯେମିତି ପ୍ରଶ୍ନ ଆସିବ, ଆସିବା ଆମେ ସାଧନ କଲେ କୃଷ୍ଣ କେମିତି ସୁଖୀ ହେବେ? ଆମେ ସାଧନ କଲେ କୃଷ୍ଣ ସୁଖୀ ହେବେ ନା ଦୁଃଖୀ ହେବେ କହିଲେ କ'ଣ? ଆମେ ଯଦି ଠିକ୍ ସାଧନ କରିବା କୃଷ୍ଣ ସୁଖୀ ହେବେ ନା ଦୁଃଖୀ ହେବେ? ଯଦି ସାଧନ କରିବେନି କୃଷ୍ଣ ସୁଖୀ ହେବେ ନା ଦୁଃଖୀ ହେବେ? ଗୋଟେ ବିଚାର କରୁନାହାନ୍ତି, ମୁଁ ମାନେ ମୋ ବୁଦ୍ଧିରେ ଏଇଟା କହୁଛି, ଏଇଟା ଶାସ୍ତ୍ରରେ କୋଠି ନାହିଁ, ମୋ ବୁଦ୍ଧିରେ ମୁଁ କହୁଛି, କୃଷ୍ଣ ଅଛନ୍ତି, ଭଗବାନ ଅଛନ୍ତି, ଭଗବାନ ଅଛନ୍ତି, ଭଗବାନ ଦେଖୁଛନ୍ତି, ଆରେ ମୁଁ ଜୀବଟାକୁ ତାର ସ୍ୱୀକୃତି ଅନୁସାରେ ଟାଣିକି ଆଣିଲି ମଠକୁ, ଇଏ ଆସି ଖାଲି ଶୋଉଛି, ମଙ୍ଗଳାରତି ଆସୁନି, କୃଷ୍ଣ ଖୁସି ହେବେ? ଆଚ୍ଛା ଆମେ ଆସୁନେ କାହିଁକି? ଆସୁନେ କାହିଁକି? କୃଷ୍ଣ ମନା କରିଛନ୍ତି, ଆମେ ଆମ ସୁଖ କଥା ଦେଖୁଛେ ନା, ସେଥିପାଇଁ ଆସୁନେ। କାହାକୁ ଦୋଷ ଦିଆଯିବନି, କିନ୍ତୁ ବିଚାର କରନ୍ତୁ, ମୁଁ ମୋ କଥା କହୁଛି, ବେଳେ ନିଦ ଭାଙ୍ଗେ ନା, ନିଦ ଭାଙ୍ଗୁନି କାହିଁକି? ଯଦି ମେଡ଼ିକାଲ ଯିବା ପାଇଁ ଥିବ ସେଦିନ, ସେ ଟାଇମ୍ରେ ଯଦି ଡକ୍ଟର ଆପଏଣ୍ଟମେଣ୍ଟ ଅଛି ତାହେଲେ, ଯଦି ସେ ଟାଇମ୍ରେ ଯଦି ଟ୍ରେନ୍ରେ ଯିବା ପାଇଁ ଅଛି କୁଆଡ଼େ ତାହେଲେ, ଯଦି 3:30ରେ ଟ୍ରେନ୍ ଅଛି, ଭୋର 3:30ରେ ଟ୍ରେନ୍ ଅଛି, ତାହେଲେ କ'ଣ ଉଠିବ ନା ନାହିଁ କୁହ? ଉଠିବ ତ, ଉଠିବନି କାହିଁ? ତ ଆମ ପସନ୍ଦ ଦେଖୁଛେ, ନାମ କରୁଛେ, ଭକ୍ତି କରୁଛେ, ଠିକ୍ ଅଛି, ଆସ୍ୱାଦନ ହେବନି। ଭଗବାନ ତ ପ୍ରସନ୍ନ ହେବେନି ନା, ଭଗବାନ କେମିତି ପ୍ରସନ୍ନ ହେବେ? ଭଗବାନ ବିଚାର କରିକିରି କେତେ ଜନ୍ମ ବୁଲି 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 କୁଆଡ଼େ ବୁଲୁଥିଲା, ତାକୁ ଅଣାଯାଇଛି ଭକ୍ତି ମାର୍ଗକୁ, କିନ୍ତୁ ସାଧନ ଭଜନ ସେ ଶୀତଳ, ସେ ଭାବୁଛି କ'ଣ ନା ନିୟମ ହେଲେ ମୁଁ ଯିବି। କିରେ ନିୟମ କ'ଣ ହେବ? ନିୟମ ହେବ ସମସ୍ତେ ଗଲେ ମୁଁ ଯିବି ମଙ୍ଗଳାରତୀ, ଏଇଟା ବିଚାର। ମଠୁ ଆସିବା ସମୟରେ ଆମେ ବିଚାର କରି ଆସିଥିଲେ, ନିୟମ ହେଲେ ମୁଁ କୃଷ୍ଣଙ୍କୁ ପାଇବି, ନିୟମ କ'ଣ? ତୁମେ ତ ଆସିଛ ଭଜନ କରିବା ପାଇଁ, ସାଧନ କରିବା ପାଇଁ, ତୁମେ ତ ସାଧନ ନିଜ ଭଜନ ସାଧନ କଥା ଦେଖିବ, ତୁମେ ନିୟମ କାହିଁ ଦେଖୁଛ? ମ୍ୟାନେଜମେଣ୍ଟର ନିୟମ କାହିଁ ଦେଖୁଛ? ନିୟମ ଦେଖିବା ଆବଶ୍ୟକ ନାହିଁ, ନିୟମ ନାହିଁ, ନିଜେ ସ୍ୱତଃ ଆସିବା ଉଚିତ। କାହାକୁ ବର୍ତ୍ତମାନ ଶିଥିଳତା ହେଉଛି ଏଇଥିପାଇଁ, ୟାକୁ ତାକୁ ଆମେ ଦେଖୁଛେ, ନିଜେ ସଚେତନ ହେଉନେ, ନିୟମକୁ ଦେଖୁଛେ। ନିୟମ ନିୟମ ବାଟରେ ତୁମେ, ଆମେ ଯଦି ସଚେତନ ହେବା ତାହେଲେ ଭଗବାନ ପ୍ରସନ୍ନ ହେବେ, ଭଗବାନ ବାଟ ଦେବେ, ସତ୍ୟ ଭଗବାନ ବାଟ ଦେଖେଇବେ। ଭଗବାନ ଭଗବାନ ପ୍ରସନ୍ନ ପାଇଁ ଆମେ ଲାଗିବାକୁ ପଡ଼ିବ ନା, ଆମେ ଆମର ପସନ୍ଦ କଥା ଦେଖୁଛେ। କଥା କହିଲା ବେଳେ ସମସ୍ତେ କହୁଛେ କ'ଣ, ଆମେ ତ କୁକୁର, ବୈଷ୍ଣବ କୁକୁର, କୁକୁର ତ ହେଇଛ, କୁକୁର ଭଳିଆ ରହିବାକୁ ପଡ଼ିବ ନା, କହୁନେ ବ୍ୟାସପୂଜାରେ ସମସ୍ତେ ଯେତେବେଳେ ମାଇକ୍ ପାଖରେ ଠିଆ କରୁଛେ, ମୁଁ ଗୁରୁଦେବଙ୍କର କୁକୁର, ଗୁରୁଦେବ କୁକୁର, ଗୁରୁଦେବ କହିଛନ୍ତି ମଙ୍ଗଳାରତିରେ ଶୁଅ, କହିଛନ୍ତି କେଉଁଠି ଦେଖେଇଲ, ଗୁରୁଦେବ କେଉଁଠି କହିଛନ୍ତି? ଆମେ ଗୁରୁଦେବଙ୍କର କୁକୁର ସ୍ୱୀକାର କରୁଛେ, କୁକୁର ସବୁ ସମୟରେ ସତର୍କ ରହିଥାଏ, କୁକୁର ମାଲିକର ପ୍ରୀତିବିଧାନ କଥା ବିଚାର କରେ। ଚାକର ଆମେ କହୁଛେ, ଆମେ ଆଚାର୍ଯ୍ୟଙ୍କର ଚାକର, ଆଚାର୍ଯ୍ୟମାନଙ୍କର ଆମେ କୁକୁର ଚାକର, ତାହେଲେ ଆମ ସ୍ଥିତି କ'ଣ? ଆମେ ତ ନିଜ ସୁଖ ଦେଖିଲେ ଠିକ୍ ଅଛି, ଜଡ଼ ସୁଖ ବିଚାର ତ ରହିବ, ସେଇଟା ଆମେ ପୂର୍ବରୁ ଶୁଣୁଥିଲେ ବି, ସର ସୁଖ କଥା ବିଚାର, କିନ୍ତୁ କମ୍ ସେ କମ୍ ସାଧନ ପ୍ରତି ତ ସଚେତନ ହେବା ଉଚିତ ନା। ମୋ କହିବା ପଏଣ୍ଟଟା ହେଲା ଏହା, ସର ସୁଖ ପାଇଁ ଚିନ୍ତିତ ହେଇପାରନ୍ତି, କିନ୍ତୁ ସାଧନ ଠିକ୍ କରନ୍ତୁ, ସାଧନ ଠିକ୍ କଲେ ହିଁ ଏଇଟା କଟିବ, ନଚେତ ଏଇଟା କଟିବ ନାହିଁ। ଏ ଶ୍ଲୋକ କୁହାଯାଉଛି ଏଇଥିପାଇଁ ବାରମ୍ବାର, ମୁଁ କହୁନି, ଭକ୍ତିମ ଠାକୁର ଏଇଟା କହିଛନ୍ତି। ସାଧନ ଭଜନ ଯଦି ଠିକ୍ କରିବେ ତେବେ ଏଇ ଶ୍ଲୋକଟା କାର୍ଯ୍ୟକାରୀ ହେବ, ନଚେତ୍ ଏଇ ଭାବନାରେ ହିଁ ରହିବେ ସମସ୍ତେ, ସାଧକ ହେଲେ ବି ଏଇ ଭାବନା ରହିବ। ଏ ଯେଉଁ 4 ଜିନିଷ ଅଛି, ସାଧକ ହେଲେ ବି ସାଧନ ଠିକ୍ କଲା ମାନେ ଏଇ ଭାବନା ଧୀରେ 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 ପ୍ରଶମିତ ହେଇଯିବ, ଏଟାକ ଆସିବ, କିନ୍ତୁ ଧୀରେ ଧୀରେ ପ୍ରଶମିତ ହେବ, ଆସିବନି ବୋଲି କୁହାଯିବ ନା, ଆସିବ। ତେଣୁ ଏଇ ପଏଣ୍ଟ ଆମେ ଶୁଣୁଥିଲେ, ଆମେ ସେବା କରୁଛେ କିନ୍ତୁ ଆମ ସୁଖ ପାଇଁ ଯେଉଁ ଆମେ ସେବା କରୁଛେ ସେଇଟା ଭକ୍ତି ନୁହଁ, କୃଷ୍ଣଙ୍କ ସୁଖ ପାଇଁ ଯଦି ଆମେ ସେବା କରୁଛେ ସେଇଟା ହେଲା ଭକ୍ତି। ସେଇଥିରେ ଭଗବାନଙ୍କର ଦୃଷ୍ଟିଟା ରହିବ ସବୁବେଳେ ଆମ ଉପରେ। ଆମେ ଯଦି ଆମ ସୁଖ ପାଇଁ ବିଚାର କରୁଛେ, ସେବା କରୁଛେ, ତାହେଲେ କୃଷ୍ଣଙ୍କ ଠିକ୍ ଅଛି, ନାମ ତ କରୁଛି, ଭଗବାନ କିଛି ଅଭାବ ରଖିବେନି, ମଠରେ ଯିଏ ରହିବ ତାର କ'ଣ ଅଭାବ ରହିବ? ଖାଇବା ପାଇଁ ଅଭାବ ରହିବ? ହେବନି। ଲୁଗାପଟା ଅଭାବ ରହିବ? କୌଣସି ଜିନିଷର ଅଭାବ ନାହିଁ, କୌଣସି ବସ୍ତ୍ର ଅଭାବ ନାହିଁ, କିନ୍ତୁ ଗୋଟିଏ ବସ୍ତ୍ର ଅଭାବ ରହିବ, ସେଇଟା କ'ଣ? ଭକ୍ତି, ଭକ୍ତିର ଅଭାବ ରହିବ। ଆଉ କ'ଣ ଅଭାବ ହେବ? ଯେଉଁ ସ୍ୱୀକୃତି ପ୍ରାପ୍ତ ହେଇକି ଆମେ ଆସିଛେ, ସ୍ୱୀକୃତି କ୍ଷୟ ହେବ, ସାଧନ ଭଜନ ଆମେ ଯଦି ଠିକ୍ ନ କଲେ ତାହେଲେ ଯେଉଁ ସ୍ୱୀକୃତି ପୁଞ୍ଜିଭୂତ ହେଇକି ତ ଆମେ ଆସିଛେ ନା ମାର୍ଗକୁ, ଭକ୍ତି ମାର୍ଗକୁ, ସେ ସ୍ୱୀକୃତିକୁ ଆମେ ନଷ୍ଟ କଲେ ଜାଣିଶୁଣି। ଏ ବହୁତ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ, ୟା ପରେ ତ ବହୁତ ତତ୍ତ୍ୱ ଜିନିଷ ସବୁ ଆସିବ। ତେଣୁ ଆମେ ବିଚାର କରିବା ଉଚିତ, କୃଷ୍ଣ ଗୋତ୍ସକ ପାଇଁ ଆମେ ମାନୁଛେ, ଆମେ ଗୋସାଇଁମାନଙ୍କ ଭଳି ହେଇପାରିବାନି। ଜୟ ଶ୍ରୀ ଶିବ ନିରାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳ ସୁଧା ମହାରାଣୀ, ଆମେ କ'ଣ ଗୋସାଇଁମାନଙ୍କ ଭଳି ହେଇପାରିବା? ଷଡ଼ଗୋସ୍ୱାମୀ ଯେମିତି ରହୁଥିଲେ ଆମେ କ'ଣ ସେମିତି ରହିପାରିବା? ରଘୁନାଥ ଦାସ ଗୋସ୍ୱାମୀ ଯେମିତି ରହୁଥିଲେ ଆମେ କ'ଣ ସେମିତି ରହିପାରିବା? ନା ମହାପୁରୁ ଆମକୁ ସେଭଳି ଶିକ୍ଷା ଦେଇଛନ୍ତି, ନା ଆମର ଗୁରୁ ପରମ୍ପରାର ଆଚାର୍ଯ୍ୟମାନେ ଆମକୁ ସେଭଳି ଶିକ୍ଷା ଦେଇଛନ୍ତି? ପୂର୍ବରୁ ଥିଲା ସେଭଳି, ସେ ସମୟ ସେ କାଳ ସେ ପରିସ୍ଥିତି ଅନୁସାରେ ସେମାନଙ୍କୁ ସେଭଳି କ'ଣ ଆଦେଶ ଦିଆଯାଇଥିଲା, ସେମାନେ ସେଇଟା ବି କରିପାରୁଥିଲେ, ଆମେ ସେଇଟା କରିପାରିବା ନାହିଁ। ଆମକୁ ହବ ଯାହା ଭିକ୍ଷା ମାଗି ଆଣୁ, ଆମେ ଯାଇପାରିବାନି କୁଆଡ଼େ, କୁଆଡ଼େ ଯାଇପାରିବା ନା? ଆମକୁ ହବ ଯାହା ଭିକ୍ଷା ମାଗିକି ଆଣୁ, ବର୍ତ୍ତମାନ ସ୍ଥିତିରେ ଭିକ୍ଷା ମାଗି ଆଣିଲେ ଭୋଜନ କରିବ ଯଦି କୁହାହବ। ବର୍ତ୍ତମାନ ଆମେ କେତେ କଥା କହିଦେଉଛୁ ନା, ମୋତେ ଏଇଟା ରୁଚୁନି ସେଇଟା ରୁଚୁନି ସେଇଟା ରୁଚୁନି କେତେ କଥା କହିପକଉଛେ, ମୁଁ ଦୋଷ ଦେଉନି କିନ୍ତୁ ଏଇଟା ଆମ ସ୍ଥିତି। ଆମେ ବିଚାର କରୁଛେ ମୋତେ ଏଇଟା ରୁଚୁନି ଏଇଟା ରୁଚୁନି ଏଇଟା ରୁଚୁନି, ଯଦି କୁହାହବ ଠିକ୍ ଅଛି ରୁଚିବ ସବୁ ରୁଚିବ, ତୁମେ ଯାହା ଭିକ୍ଷା କରିକି ଆଣ, ଯାହା ଭିକ୍ଷା କରି ଆଣିବ ସେଇଟା ରୋଷେଇ କରି ତୁମକୁ ଦିଆହବ। ଟଙ୍କା ଆଣିବନି, ଚାଉଳ ଡାଲି ପନିପରିବା ଆଣିବ ଯଦି କୁହାହବ। ସେଇଟା ଆମେ କହିବା ଏଇଟା ରୁଚୁନି, ତାହେଲେ ଆମେ କ'ଣ ବିଚାର କରୁଛେ? ନିଜ ସୁଖ। ଆମେ କେଉଁଠି ବିଚାର କରିନେବା ଉଚିତ, କୃଷ୍ଣଙ୍କ ସୁଖ କେମିତି ହବ? ପଢ଼ିଲା ବେଳେ ଆମେ ପଢ଼ିଦେଉଛେ, ଯଦୃଚ୍ଛା ଲାଭ ସନ୍ତୁଷ୍ଟ ଦ୍ୱନ୍ଦ୍ୱାତୀତ ବିମର୍ଶ, ଯାହା ମିଳିଲା ସନ୍ତୁଷ୍ଟ ରହିବ, ଖାଲି ବାକ୍ୟରେ ମୁଖରେ ଖାଲି ମାଇକ ବାଜିଲା ବାସ୍, ମାଇକ ଆଗରେ ସବୁ କହିଦେଉଛେ। ରିଛିଙ୍ଗ କଲାବେଳେ କାହା ମୁହଁରେ ଆଉ ବାଡ଼ିବ ତା ନାହିଁ, ସବୁ ସିଦ୍ଧାନ୍ତ ସବୁ ଖୋଲିକି କହିଦେ, ଆଚରଣ କାହିଁ ବାପା? ମୁଁ ମୋ ପାଇଁ କହୁଛି, ଆପଣ କେହି ଭାବନ୍ତିନି ମୁଁ ଅନ୍ୟମାନଙ୍କୁ, ମୁଁ ଏଇଟା ମୋତେ ମାନେ ମୁଁ ମୋତେ ହିଁ ଚାପୁଡ଼ା ମାରିକି କହୁଛି ଏଠି ବସିକି, କାରଣ ଆମେ କହୁଛୁ ନା ବାହାରେ କାହିଁ ଆଚରଣ କାହିଁ ହେବନି ନା, ଭକ୍ତି ଭଗବାନ ଦେବେ, ଭଗବାନ କହିବେ ଠିକ୍ ଅଛି ରହିଛୁ ରହ, ଖାଇପିଇକି ଜୀବନଟା ବିତା, ତାପରେ କୁକୁର ଜନ୍ମି ପାଇବୁ, ଖାଇପିଇକି ଜୀବନଟା ବିତେଇ ଦେ, ତାପରେ ନିଜ ସ୍ୱରକୁ ଯିବୁ ଆଉ କ'ଣ ଅଛି, ଭଗବାନ ଛାଡ଼ିଦେବେ ସେଭଳି। ଦୋଷୀ କିଏ? ଭଗବାନ ଦୋଷୀ ନୁହନ୍ତି, ଆମେ ନିଜ କର୍ମ ଫଳରେ ଆମେ ନିଜ ଦୋଷୀ ହେଉଛୁ, ବହୁତ ସଚେତନ ହେବା ଉଚିତ। ସେଥିପାଇଁ ଆନୁକୂଲ୍ୟମୟୀ ସେବାଭାବ ଏଇ ଭାବଟା ନ ଆସିବା ପର୍ଯ୍ୟନ୍ତ ଭକ୍ତିନ ଠାକୁର ଯାହା କହିଲେ କ'ଣ, ଆମେ କେଉଁ ସ୍ଥିତିରେ ରହିଛେ? କଳ ଲାଠି ଯିବା, ଭାବାତ୍ମିକା ଭକ୍ତି ନଭବତି, ସେ ଯାବତ୍ ଆନୁକୂଲ୍ୟମୟୀ କୃଷ୍ଣାନୁଶୀଳନ ରୂପା ଭକ୍ତି ବ୍ୟତିରିକ ଲକ୍ଷଣାତ୍ମିକା ଅନ୍ୟ ଭଳିଆ ସିଧା ଶୂନ୍ୟ ଜ୍ଞାନ କର୍ମାଦି ଅନାବୃତା ଚ ନ ଭବତି ତାବତ୍ ତସ୍ୟା ଭକ୍ତ୍ୟାଭାସ ମାତ୍ରତ୍ୱ। ଭକ୍ତିଭାବରେ ଏଇଟା କହିଛନ୍ତି, ସେତେ ଦିନ ପର୍ଯ୍ୟନ୍ତ ଏଇ ଭାବଟା ଯେତେ ଦିନ ପର୍ଯ୍ୟନ୍ତ ଆମର ନ ଆସୁଛି ସେତେ ଦିନ ପର୍ଯ୍ୟନ୍ତ ସେଇଟା ହେଉଛି ଭକ୍ତ୍ୟାଭାସ ରୂପ, ଭକ୍ତ ରୂପ ନୁହଁ ବା ଭକ୍ତ ନୁହଁ ବା ଆମେ ଭକ୍ତି ଠିକ୍ କରିନେ, ଭକ୍ତ୍ୟାଭାସ ସ୍ଥିତିରେ ଆମେ ଅଛେ, ସେଇଠି ଆମର ଆସ୍ୱାଦନ ହେଉନି। ତେଣୁ ଆମକୁ ବହୁତ ସଚେତନ ଭାବୁଛି, ଏଇଟା ସମସ୍ତଙ୍କ ପାଇଁ ଭାବିବା ଉଚିତ। ଆମେ କେତେ ଆମେ ମୁଁ ଏତେ ବର୍ଷର ଭକ୍ତ, ମୁଁ ଏତେ ବର୍ଷ ହେଲା ଭଜନ କରିଛି, କେତେ ବର୍ଷ ଭଜନ କରିଛେ, କେତେ ବର୍ଷ ହେଲା ଭକ୍ତି ମାର୍ଗକୁ ଆସିଛେ, କେତେ ବର୍ଷ ମଠବାସ କରିଛେ, ସେଇଟା ଦେଖାଯାଏ ନା, କେଉଁ ଭାବରେ ବା କେତେ ଭାବ ଅଛି କୃଷ୍ଣଙ୍କୁ ସୁଖ ଦେବା ପାଇଁ, କୃଷ୍ଣଙ୍କୁ ସୁଖ ଦେବା ପାଇଁ କେତେ ପରସେଣ୍ଟେଜ ମନରେ ବିଚାର ଅଛି ସେଇଟା ଗ୍ରହଣୀୟ। କେତେ ବର୍ଷ ମଠବାସ କଲେ ସେଇଟା କୃଷ୍ଣ ଦେଖିବେନି, କି ସାଧୁ ଗୁରୁ ପରମ୍ପରା ଆଚାର୍ଯ୍ୟ ସେଇଟା ଦେଖନ୍ତି ନା, ତୁମେ କେତେ ବର୍ଷ ମଠବାସ କରିଛ ସେଇଟା ଦେଖିବେନି। କେତେ ବର୍ଷ ମଠବାସ ଯଦି ଦେଖାଯିବ ତାହେଲେ ଆମଠୁ ସେ କଦମ ଗଛ ବେଶୀ ବର୍ଷ ବଞ୍ଚିଛି ମଠରେ, କଦମ ଗଛ ତ ବେଶୀ ବର୍ଷ ହୋଇଛି, ରହିଛି କି ନାହିଁ ସେ ଆସି, ତାର ତ ଫୁଲ ଲାଗିଛି କେତେ ବର୍ଷ ହେଲା ଭଗବାନ ସେବାରେ, କମ୍ ସେ କମ୍ ଆମଠୁ ସେ ଆହୁରି ଭଲ ସ୍ୱୀକୃତି ପାଇବ। ଯେତେ ଗଛ ସବୁ ଲାଗିଛନ୍ତି ଆମର ବଡ଼ ବଡ଼ ଗଛ ସବୁ ହେଲେ କ'ଣ ହେଲେଣି, ସେମାନେ ଆମଠୁ ବେଶୀ ଦିନ ବଞ୍ଚିଛନ୍ତି, ମଠବାସ ସେମାନଙ୍କର ତ ଅଧିକା, ଆଉ ସେମାନଙ୍କର ତ କୌଣସି ଅପରାଧ ବି ନାହିଁ, ତ କ'ଣ ତାର ଅପରାଧକୁ କହୁନାହାନ୍ତି, ତ କାଟିଲେ ଅନ୍ଧି କିଛି କହୁନି କିଛି ନାହିଁ, ବାସ୍ ତାର ଫୁଲ ଆସିଲା ଠାକୁରଙ୍କ ସେବା ଲାଗିଲା। କେତେ ଦିନ ଆମେ ମଠବାସ କରିଛେ ସେଇଟା ବଡ଼ କଥା ନାହିଁ, ଆମେ କେତେ କେଉଁ ଭାବରେ ବା ଗୁରୁକୃଷ୍ଣଙ୍କୁ ସୁଖୀ କରିବା ପାଇଁ ଆମ ମନରେ କେତେ ବିଚାର ଅଛି, କେତେ କେଉଁ ଭାବନା ଅଛି, ସେଇଟା ଗ୍ରହଣୀୟ। ଆଉ ନିଜ ସ୍ୱସୁଖ ବାସନା ରହିଲେ ଏଇଠି କହିଲେ ସେତେ ଦିନ ପର୍ଯ୍ୟନ୍ତ ଭକ୍ତ୍ୟାଭାସ ମାତ୍ରତ୍ୱମ, ଭକ୍ତ୍ୟାଭାସ ସ୍ଥିତିରେ ଆମେ ରହିଛେ, ଶୁଦ୍ଧ ଭକ୍ତି ବହୁତ ଦୂରରେ। ତ ଏଇଟାକୁ ଆମକୁ କ'ଣ ଜଜ୍ କରିବାକୁ ପଡ଼ିବ, ମାପିବାକୁ ପଡ଼ିବ, ନିଜକୁ ତର୍ଜମା କରିବାକୁ ପଡ଼ିବ। ଏଇଟା କାହାକୁ କହିହେବନି, ଗତକାଲି ମୁଁ ସେ କଥା ହିଁ କହୁଥିଲି ନା, କାହାକୁ କହିଲା ମାନେ ଅଡ଼ୁଆ, କହିଲା ମାନେ ସମସ୍ୟା, କହିହେବନି। କିନ୍ତୁ ଏଇଠି ବସିଲେ କହିବାକୁ ପଡ଼ିବ, ଏଇଠି ବସିଲେ ନିରପେକ୍ଷ କଥା କୁହାଯିବ। ଏଇଠି ଓହ୍ଲେଇଲା ପରେ ମୁଁ ତ ବିଚାର କରିଛି ମହାତ୍ମା ନିହ ତିନି ମାଙ୍କଡ଼ ହେବାକୁ ପଡ଼ିବ, ବିଚାର କରିଥିଲି ମୁଁ ବିଚାରି ମାନେ ଏଇଟା କାର୍ଯ୍ୟକାରୀ ବି କରିବି, ମୁଁ ଖୋଲିକି କହିଦେଉଛି ଏଇଟା କାର୍ଯ୍ୟକାରୀ କରିବି ହିଁ କରିବି ମହାତ୍ମା ଗାନ୍ଧୀଙ୍କ ତିନି ମାଙ୍କଡ଼। କିନ୍ତୁ ଏଇଠି ବସିଲେ କହିବି, ନ ବସିଲେ ନାହିଁ, ଯଦି କୁହାହେବ ନାହିଁ ତୁମେ କ୍ଲାସ୍ ଦିଅନି, ଦିଆହେବନି, କିଛି ଅସୁବିଧା ନାହିଁ, ଯେଉଁ ସେବା କୁହାହେବ କରାହେବ। କିନ୍ତୁ ବହୁତ ଆମ ସ୍ଥିତି ସେୟା, ବିଚାର କରିବା ଉଚିତ ଆମେ ଏଇ ଅବସ୍ଥାରେ ଅଛେ, କେତେ ବର୍ଷ ଧରି ଭଜନ କରୁଛେ ସେଇଟା ନାହିଁ, କେଉଁ ଭାବରେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ, ଭଗବାନ ପ୍ରସନ୍ନ କରିବା ପାଇଁ କ'ଣ କରିଛେ, ଭଗବାନ ଆମ ଉପରେ ସନ୍ତୁଷ୍ଟ କି, କେଉଁ ବାସନା ଆମ ରହିଛି ମନରେ, ଏଇଟା ଜଜ୍ କରିବା ଉଚିତ। ପ୍ରକୃତରେ ଆମ ବାସନା କ'ଣ, କୃଷ୍ଣଙ୍କୁ ସୁଖୀ କରିବା ବାସନା ନା ମୁଁ ସୁଖୀ ହେବା ବାସନା। ମୁଁ ମୋ କଥା ବି କହୁଛି, ଏଗୁଡ଼ା ସବୁ ମୋ କଥା, ମୁଁ କାହିଁକି ବାହାର କଥା କାହାର କହିବି, ମୋ କଥା, ମୁଁ କୃଷ୍ଣଙ୍କୁ ସୁଖୀ କରିବା ପାଇଁ ଚାହୁଁଛି ନା ମୁଁ ସୁଖ ରହିବା ପାଇଁ ଚାହୁଁଛି, ଏଇଟା ତର୍ଜମା କରିବା ଉଚିତ। ଯଦି ଇଏ ହେଉଛି ସିଦ୍ଧାନ୍ତ, ଯଦି ଆମ ମନରେ କୃଷ୍ଣଙ୍କୁ ସୁଖୀ କରିବା ବାସନା ଆସୁଛି ତାହେଲେ ସେଇଟା ହେଉଛି ଗୁରୁଙ୍କ କୃପାର ଫଳ। ଯଦି ଆମ ମନରେ ନିଜକୁ ସୁଖୀ କରିବା ବାସନା ଆସୁଛି ତାହେଲେ ବିଚାର କରିନେବା ଉଚିତ, ଆମେ ଖାଲି ଗୁରୁଦେବ 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 ହେଉଛେ କିନ୍ତୁ ଗୁରୁଙ୍କର କୃପା ନାହିଁ, ଖାଲି ଗୁରୁଦେବ 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 ଖାଲି ଚିତ୍କାର କରୁଛେ। ଗୁରୁଦେବଙ୍କର ଯଦି କୃପା ଆସିବ, ସାଧୁଗୁରୁଙ୍କ କୃପା ଆସିବ, ତାହେଲେ କୃଷ୍ଣଙ୍କୁ ଖୁସି କରିବା ବାସନାଟା ଆସିବ। ଯଦି ସାଧୁଗୁରୁଙ୍କ କୃପା ନାହିଁ ତାହେଲେ କୃଷ୍ଣଙ୍କୁ ଖୁସି କରିବା ବାସନା, ନିଜେ ନିଜ ବାସନା କ'ଣ, ନିଜକୁ ସନ୍ତୁଷ୍ଟ କରି ନିଜକୁ ଖୁସି କରିବା ବାସନା ହିଁ ସବୁବେଳେ ରହିବ, ରହିବ ତ ଏଇଟା ସପ୍ତମ ସ୍କନ୍ଦ ସିଦ୍ଧାନ୍ତ ଉତି, ଉତି ମାନେ କ'ଣ ବାସନା, ସପ୍ତମ ସ୍କନ୍ଦ ସିଦ୍ଧାନ୍ତ ଦେଖୁନାହାନ୍ତି, ଠିକ୍ ଏହା ସବୁ ଶାସ୍ତ୍ର ସିଦ୍ଧାନ୍ତ ଏଇ ବା ଜିଷ୍ଟ ବସ୍ତୁ ରହିଛି, ଶିକ୍ଷାଷ୍ଟକମ୍ ଜିଷ୍ଟ, ସମସ୍ତ ବୈଦିକ ଶାସ୍ତ୍ର ଜିଷ୍ଟ ଶିକ୍ଷାଷ୍ଟକମ୍। ମହାପ୍ରଭୁ କହିଛନ୍ତି କାହିଁକି ନା ସାଧବମାନଙ୍କ ପାଇଁ, ଶୃଙ୍ଖଳିତ ହେବା ପାଇଁ ନା ସାଧବମାନଙ୍କୁ କୁହାହେଇଛି, ଆଉ କାହିଁକି କହିଛନ୍ତି, ଏଇଥିପାଇଁ ନିଜକୁ ତର୍ଜମା କରିବା ଉଚିତ, ସେ ଯିଏ ବି ହୁଅନ୍ତୁ ନିଜକୁ ତର୍ଜମା କରିବା ଉଚିତ। ଠିକ୍ ଅଛି, କଥା ବିଶ୍ରାନ୍ତ, ଆସନ୍ତାକାଲି ଶୁଣିବା ଏ ଶ୍ଳୋକକୁ, ଆସନ୍ତାକାଲି ଆମେ ଦେଖିବେ। ଏଠି କହୁଛନ୍ତି ନ ଧନଂ ନ ଜନଂ, ଏଠି ପୁଣି ଚାରିଟା କଥା କହିଛନ୍ତି, ନ ଧନଂ ନ ଜନଂ ନ ସୁନ୍ଦରୀଂ କବିତାଂ, ଚାରିଟା କଥା କହିଛନ୍ତି, ଚାରିଟା ମୁଁ ଚାହୁଁନି, ଏ ଚାରିଟା ରହିଲା ମାନେ ଶୁଦ୍ଧ ଭକ୍ତି ହେବନି, ବା ଏଇ ଚାରିଟା କାମନା ଯଦି ଆସୁଛି ଶୁଦ୍ଧ ଭକ୍ତି ନାହିଁ, ବା ଏଇ ଚାରିଟା କାମନା ଆସୁଛି ମାନେ ଗୁରୁଙ୍କ ରୂପା ନାହିଁ, ତାମାନେ ଆମର ନିରପରାଧ ଭଜନ ହେଇନି, କୃଷ୍ଣଙ୍କୁ ସୁଖୀ କରିବା ବାସନା ଆମ ମନରେ ଜାଗ୍ରତ ହେଇନି, ଏଇ ବାସନାଟା ରହିଛି, ଜଡ଼ ବାସନାଟା ରହିଛି, ଜଡ଼ ଭୋଗ ଇଚ୍ଛାଟା ରହିଛି। ଭକ୍ତି ସେ କଥା କହିଲେ ଶୁଣିବା, ଆଚାର୍ଯ୍ୟମାନଙ୍କ କଥା ଆମେ ଶୁଣୁଛେ, ତେଣୁ କେହି ଖରାପ ଭାବିବେନି, ଯଦି କିଏ ଖରାପ ଭାବୁଛନ୍ତି ବି ତାହେଲେ ବି କୌଣସି, ଭଗବାନ ପାଖରେ ମୁଁ କେବଳ ପ୍ରାର୍ଥନା କରିବି, ଭଗବାନ ସେଇଟା ବିଚାର କରିବି, କିନ୍ତୁ କେହି ଖରାପ ଭାବିବା, ମୋର ପ୍ରାର୍ଥନା କେହି ଖରାପ ଭାବିବା ଉଚିତ ନୁହଁ, କାରଣ ଆମେ ସଚେତନ ହେବା ପାଇଁ ଆଚାର୍ଯ୍ୟମାନେ ଏ କଥା ସବୁ କହିଛନ୍ତି, ତେଣୁ ଆମେ ସଚେତନ ହେବା ପାଇଁ ଏଇଟା ଆଲୋଚନା କରୁଛେ, ଯିଏ ସଚେତନ ହେଇପାରିଲା ସେ ଭାଗ୍ୟବାନ। ହରେ କୃଷ୍ଣ। ହଁ କ'ଣ କହୁଛ, ଆମେ ଜଡ଼ ମାନେ ସାଧନ କରିବା ସମୟରେ, ପ୍ରଭୁଙ୍କର ପ୍ରଶ୍ନ ହେଉଛି ଆମେ ସାଧନ କରିବା ସମୟରେ ଯେମିତି ନାମ କରୁଛେ, ନାମ କରିବା ସମୟରେ ମୋବାଇଲ ସହିତ ବି ଯୁକ୍ତ ହେଇଛେ, ନାମ କରିବା ସମୟରେ ଅଲଗା କାର୍ଯ୍ୟ ସହିତ ଯୁକ୍ତ ହେଇଛେ, ତାହେଲେ ସେ ବସ୍ତୁ ସହିତ ଆମେ ଯୁକ୍ତ ହେଇକି ସେ ସୁଖଟା ପାଉଛେ, ନାମ କାହିଁକି ନିଜ ସୁଖଟା ଦେଉନାହାନ୍ତି, ପ୍ରଭୁଙ୍କ ପ୍ରଶ୍ନ ଏଇଟା। ସାର୍ ନାମ ନିଜ ସୁଖ କାହିଁକି ଦେଉନାହାନ୍ତି, ଗୋଟେ ସାଧାରଣ କଥା। ସ୍କୁଲ ସାର୍ ଚାହୁଁଛନ୍ତି ସମସ୍ତେ ଫାର୍ଷ୍ଟ କ୍ଲାସ୍ ପାଆନ୍ତୁ, ପାଠ ବି ପଢ଼ାଉଛନ୍ତି, ପାଠ ବି ପଢ଼ାଉଛନ୍ତି, ହୋମୱାର୍କ ବି ଦେଉଛନ୍ତି, ସବୁ ଦେଉଛନ୍ତି। ଆମେ ଯଦି ନ ଲେଖିବା ସେ ମାର୍କ ଦେଇଦେବେ ନା, ଏଥିରୁ ବୁଝିପାରିବେ। ସାର୍ ଚାହୁଁଛନ୍ତି ସମସ୍ତେ ଫାର୍ଷ୍ଟ କ୍ଲାସ୍ ପାଅ, ସାର୍ ଚାହୁଁଛନ୍ତି, ସାର୍ ଦେବା ପାଇଁ କୌଣସି କ'ଣ ପାତ୍ରଅନ୍ତର କରିବେନି, ସେ ଦେଇଦେବେ। ସେ ପଢ଼ାଇଛନ୍ତି, ହୋମୱାର୍କ ଦେଇଛନ୍ତି, ସବୁକିଛି କରାଉଛନ୍ତି, କିନ୍ତୁ ଆମେ ସେଥିରେ ସବୁ ଶିଥିଳ ଭାବ ଆଚରଣ କରିଛେ। ଆମେ ଆମେ ଯେଉଁ ବସ୍ତୁରେ ଫୋକସ୍ ରଖିବା ଉଚିତ ସେ ବସ୍ତୁରେ ଆମର ଫୋକସ୍ ନାହିଁ, ଅଲଗା କାର୍ଯ୍ୟରେ ଆମ ଫୋକସ୍ ରହିଛି, ତେଣୁ ସାର୍ ପ୍ରସନ୍ନ ହେବେ କି ହେବେନି? ସାର୍ଙ୍କର ସେଇଟା କ୍ଷମତା ସେ ଦେଇପାରିବେ, ଦେଉନାହାନ୍ତି। ଏଥିପାଇଁ ଆମର ସିରିୟସନେସ୍ ନାହିଁ, ନାମ ସେୟା ନାମ ଚିନ୍ତାମଣି ହେଲେ କ'ଣ ହେବ, ଆମେ କେଉଁ ଭାବରେ କରୁଛେ ସେଇଟା ଦେଖୁଛନ୍ତି। ତେଣୁ ଆମେ ନାମ କରିବା ସମୟରେ ଯଦି ମୋବାଇଲ ସହିତ ଲାଗିଛେ, ମୋବାଇଲ ଆମକୁ ଦେଉଛି ଆନନ୍ଦ। ନାମ କରିବା ସମୟରେ ଯଦି ଅଲଗା ଚିନ୍ତା କରୁଛେ, ସେ ଚିନ୍ତାଗୁଡ଼ା କେମିତି କାର୍ଯ୍ୟକାରୀ ହେବ, ନାମ ବୁଦ୍ଧି ଦେଇ ଦେଉଛନ୍ତି। ନାମ କରିବା ସମୟରେ ଜଣେ ଚିନ୍ତା କରୁଛି ମୁଁ ଏ ପୋଷ୍ଟ ପାଇବି, ମୁଁ ଏ ପୋଜିସନ୍ ପାଇବି, ମୁଁ ଏଇ ଧନ ପାଇବି, ଏସବୁ ରହିଛି, ସେ ଚିନ୍ତା କରୁଛି ନାମ ଦେଇଦେବେ। ସେ ତ ଭକ୍ତି ଚାହୁଁନି, ନାମ କରୁଛି, ମୋ ନାମ ତ କରୁଛି ନା, ମୋତେ ସ୍ୱୀକାର କରିଛି, ଗ୍ରହଣ କରିଛି, କିନ୍ତୁ ଚାହୁଁଛି ସେଇଟା, ତାକୁ ନଦେଲେ ମୁଁ ପୁଣି ଅପରାଧୀ ହେବି। ଅପରାଧୀ ମାନେ ଭଗବାନ ବିଚାର କରୁଛନ୍ତି, ନାମ ବିଚାର କରୁଛନ୍ତି, ମୁଁ ଯଦି ନ ଦେବି ତାହେଲେ ମୁଁ କ'ଣ ହେବି, ଅସତ୍ୟ ପ୍ରମାଣିତ ହେଇଯିବି ନା, ଚିନ୍ତାମଣି ଆଉ ହେବି କି? ତେଣୁ ସେ ଚିନ୍ତା କରୁଛି, ତାକୁ ଦେଇଦେବା ଦରକାର, ପାଉଛି ପାୱାର ଚାହୁଁଛି, ପୋଷ୍ଟ ଚାହୁଁଛି, ଦେଇଦିଅ ହା ବାପା। ହଁ ଭଗବାନ ତ ସେଇଥିପାଇଁ ଭଗବାନ, ହଁ ନାଇଁ ଯେମିତି କୁହାଯାଏ ଭଗବାନ କ'ଣ ଚାହାନ୍ତି, ଭଗବାନ ଚାହାନ୍ତି ବିଷ ମାଗିଲେ ମଧ୍ୟ ମୁଁ ତାକୁ ସ୍ୱଚରଣମୃତ ଦେଇକି ତାକୁ ଶୁଦ୍ଧ କରିବି, ଭଗବାନ ଏ କଥା ବି କହିଛନ୍ତି, ମନା ନାହିଁ। କିନ୍ତୁ ଆମେ ଗୋଟେ ନିରପରାଧ, ଆମେ ସାଧନଟାକୁ ଠିକ୍ କରିବା ଦରକାର ନା, ମନ କୁଆଡ଼େ ଯାଉଛି, ମନର ତ ବିଚାର ସେଇଟା ରହିବ, କିନ୍ତୁ ଆମେ ସଚେତନ ହେବା ପାଇଁ ଚାହିଁଲେ ହେବ ନା, ଆମେ ସଚେତନ ହେବା ପାଇଁ ଚାହୁଁନେ ନା, ନିରପରାଧ ହରିଭଜନ କରିବା ପାଇଁ ଚାହୁଁନେ, ଗୋଟେ ସିରିୟସନେସ୍ ନାହିଁ। କେଉଁ ବିଚାର ଆମେ ରହୁଛୁ ସେଇଟା ଛାଡ଼ି ଦିଅନ୍ତୁ, କିନ୍ତୁ ଆମେ ଗୋଟେ ସିରିୟସନେସ୍ ଆଣିବା ଦରକାର ନା। ଯେମିତି ଗୋଟେ କଥା ଅଛି, ରାତିରେ ଜଣେ ୱାଚମ୍ୟାନ୍, ଏଇଟା ଆମର ଜଣେ ମହାରାଜ କହିଥିଲେ, ଗୌରକୃଷ୍ଣ ମହାରାଜ କହିଥିଲେ, ଶୁଣିଛନ୍ତି ତ, ହଁ, ଯିଏ ନାଇଟ୍ ୱାଚମ୍ୟାନ୍, ସିଏ ତାର କ'ଣ ରାତିରେ ତା ଡ୍ୟୁଟି କରୁଛି, ଡ୍ୟୁଟି କରିବା ସମୟରେ ସିଏ ତା ସ୍ତ୍ରୀ କଥା ଚିନ୍ତା କରୁଛି କି ପୁଅ ଝିଅ କଥା ଚିନ୍ତା କରୁଛି, ତା ସଂସାର କଥା ଚିନ୍ତା କରୁଛି, ସେଇଟା ସରକାର ଦେଖୁନାହାନ୍ତି। ସେ ରାତିରେ ଡ୍ୟୁଟି କରୁଛି, ତାକୁ ଡ୍ୟୁଟି କରିବା ଦରମାଟେ ଦିଆହେଉଛି, ସେ କ'ଣ ଚିନ୍ତା କରୁଛି ସେଇଟା ଦେଖୁନାହାନ୍ତି, ଯଦି ସେ ଅଲଗା ଇଏରୁ କହିଥିଲେ। ତେଣୁ ଆମେ ଯେଉଁ ନାମ କରୁଛେ, ନାମ ଆମେ ସିରିୟସ୍ ହେବା ଦରକାର ନା, ନାମର ଫଳଟା ଆମକୁ କ'ଣ ଆନୁଷଙ୍ଗିକ ଫଳଟା ମିଳିଯାଉଛି, ଆନୁଷଙ୍ଗିକ ଏଇଟା ଆନୁଷଙ୍ଗିକ ଫଳ ଏହା ଆସିବ, ଆନୁଷଙ୍ଗିକ ଫଳ ମିଳିଯାଉଛି। ଗଛ ଲଗେଇଛେ, କିନ୍ତୁ ଗଛ ଲଗେଇଛେ କ'ଣ ପାଇଁ, ଫଳ ପାଇବା ପାଇଁ ନା, ଆଉ ଫଳ ମିଳୁନି, ଡାଳପତ୍ର ମିଳିବ, ଡାଳପତ୍ର ତ ମିଳିବ ସ୍ୱାଭାବିକ, ଗଛ ଲଗେଇଛେ ମାନେ ମିଳିବ ସେଇଟା, ନାମର ଆନୁଷଙ୍ଗିକ ଫଳ, ନାମ ସେଥିପାଇଁ ଦେଉନାହାନ୍ତି। ଦେଖୁଛନ୍ତି ଭଗବାନ ଦେଖୁଛନ୍ତି, ସ୍ୱଚରଣମତ ଦେବା ପାଇଁ ସେ ଇଚ୍ଛା କରୁଛନ୍ତି, ବିଷୟ ଭୁଲିବା ପାଇଁ ଇଚ୍ଛା କରୁଛନ୍ତି, ଏଇଟା ଅପରାଧ କରୁଛି ଯିବ। ଆଉ ଭଗବାନ ଦେଖୁଛନ୍ତି, ମୁଁ ବାରମ୍ବାର ସୂଚନା ଦେଇଛି, ନିରପରାଧ ହରିଭଜନ କର, ନିରପରାଧ ହରିଭଜନ କର। ତେଣୁ ଭଗବାନ ବାରମ୍ବାର ଚାହାନ୍ତି ନା ଜୀବକୁ ଶୁଦ୍ଧ କରିବା ପାଇଁ, ଆମେ ଚାହୁଁନି। ଭଗବାନ ଆଉ ଭଗବାନ କେମିତି ଜଣଙ୍କର ସ୍ୱାଧୀନତାରେ ଅଣସ୍ୱତନ୍ତ୍ରରେ ଭଗବାନ କ'ଣ ହସ୍ତକ୍ଷେପ କରିବେ କି? କେବେ ହସ୍ତକ୍ଷେପ କରିବେନି, ଆମର ଯାହା ବିଚାର ସେଇଟା ଦେବେ। ହଁ, ସ୍ୱୀକୃତି କମିଯାଏ ଏଇଟା ଶୁଣିଥିଲି, ଏଥିପାଇଁ କାରଣ ଆମକୁ ଗୋଟେ ପ୍ଲାଟଫର୍ମକୁ ଆଣି ଦିଆଗଲା, ସେ ପ୍ଲାଟଫର୍ମରେ ରହିକି, ସେ ପ୍ଲାଟଫର୍ମରେ ରହିକି ଯେଉଁ ଯେଉଁ କାର୍ଯ୍ୟ କରିବା ଉଚିତ ସେଇଟା ଯଦି ଆମେ ନ କରୁଛେ ତାହେଲେ ସ୍ୱୀକୃତି କମିଯାଏ, ମାନେ ସ୍ୱୀକୃତିଟା ବଢ଼େଇବା ଉଚିତ। ଆସନ୍ତାକାଲି ଶୁଣିବା ଲାଗୁଛି, ଭକ୍ତି ସ୍ୱୀକୃତି ବିଭିନ୍ନ ପ୍ରକାର ରହିଛି, ଭକ୍ତି ଉନ୍ମୁଖୀ ସ୍ୱୀକୃତି ରହିଛି, କର୍ମ ଉନ୍ମୁଖୀ ସ୍ୱୀକୃତି ରହିଛି, ଜ୍ଞାନ ଉନ୍ମୁଖୀ ସ୍ୱୀକୃତି ରହିଛି। ହଁ, ଆମେ ଭକ୍ତି ଉନ୍ମୁଖୀ ସ୍ୱୀକୃତି ଥିଲା ବୋଲି କିଛି ଆସିଛେ ଭକ୍ତି ମାର୍ଗକୁ, ଯେମିତି ଭକ୍ତି ମାର୍ଗକୁ ଆସିଲା ପରେ ମଧ୍ୟ ସମସ୍ତଙ୍କର କ'ଣ ସବୁ ବସ୍ତୁ ପ୍ରତି ଆକର୍ଷଣ ରହିଛି କି ନାହିଁ, କାହାର ଶାସ୍ତ୍ର ଅଧ୍ୟୟନରେ ବହୁତ ଆକର୍ଷଣ ରହୁଛି, କାହାର ସେବାରେ ବହୁତ ଆକର୍ଷଣ ରହୁଛି, ଏଇଟା ଭକ୍ତି ମନା ନାହିଁ। ସେ ସ୍ୱୀକୃତି ଗୁଡ଼ାକ ସବୁ ଯଦି ଭକ୍ତି ଉନ୍ମୁଖୀ ସ୍ୱୀକୃତି, କିନ୍ତୁ ସେଥିରେ ତ ସେ ଯେଉଁଥିରେ ଇଣ୍ଟରେଷ୍ଟ ରହିଛି ସେଇଟା ସେ ଲାଗିବା ଦରକାର, ଯେଉଁ କାର୍ଯ୍ୟରେ ତା'ର ଇଣ୍ଟରେଷ୍ଟ ରହିଛି ସେ କାର୍ଯ୍ୟଟାକୁ ନିଷ୍କାମ ଭାବେ ସେ ଯଦି ସେଇଟା ସମ୍ପାଦନ କଲା କୃଷ୍ଣଙ୍କ ପ୍ରତି ଅର୍ଥେ, ତାହେଲେ ସେଇଟା ହିଁ ଶୁଦ୍ଧ ଭକ୍ତିରେ ପରିଣତ ହେବ। ଜଣେ ଜଣେ ମ୍ୟାନେଜମେଣ୍ଟ କରିବାର ଦକ୍ଷତା ଅଛି, ଭଗବାନ ତାଙ୍କୁ ଦେଇଛନ୍ତି ସେ ଶକ୍ତି, ସେ କୌଶଳ, ସେ ବୁଦ୍ଧି ଦେଇଛନ୍ତି, ସେ ସେଇଟା ଭଗବାନ ପ୍ରତ୍ୟର୍ଥ ଯଦି ଲଗେଇ ଦେଇପାରିଲା ତାହେଲେ ସେଇଟା ଭକ୍ତି ହେଇଗଲା। ଆଉ ସବୁଠୁ ବଡ଼ ମ୍ୟାନେଜର ବା ବ୍ରହ୍ମାଜୀ, ଆଉ ବ୍ରହ୍ମା ଭଳିଆ କି ମ୍ୟାନେଜର ଅଛି ନା? ଆଉ ପୁଣି ଭଗବାନ ତାଙ୍କ ଉପରେ ସନ୍ତୁଷ୍ଟ ନା? ଆଉ ଯାହା ହେଲେ ତାଙ୍କୁ ତ ଦାୟିତ୍ୱ ଦେଇଛନ୍ତି ନା। ସେଇଟା ତ ଆଶ୍ଚର୍ଯ୍ୟ କହୁଛନ୍ତି, ସାଧନ ଭଜନ କଲା ପରେ ମଧ୍ୟ ହଁ ସେଇଟା ହିଁ ଆଲୋଚନା କରୁଛେ ନା, ସେଇଟା ହିଁ ଆଲୋଚନା ବିଷୟବସ୍ତୁ। ଆମେ ସାଧନ ଭଜନ କଲା ପରେ ମଧ୍ୟ ଦେହ ସୁଖ ବାସନା ଯେଉଁ ରହୁଛି ସେଇଟା ଭକ୍ତିଆଭାସ କି ପ୍ରଶ୍ନ ହେଉଛି ଏହା ତୁମର? ହଁ ସେଇଟା ଭକ୍ତିଆଭାସ, ଶୁଦ୍ଧ ଭକ୍ତି ନୁହଁ। କିନ୍ତୁ ଏଇ ଭକ୍ତିଆଭାସ ସ୍ଥିତିରୁ ହିଁ ଶୁଦ୍ଧ ଭକ୍ତି ସ୍ଥିତିକୁ ଜଣେ ଯାଇପାରେ, କିନ୍ତୁ ସେ ୱେରେ ଯିବା ଦରକାର। ସାଧନ ଭଜନ ଆମେ କରୁଛେ କିନ୍ତୁ ଇତର ବାସନା ରହୁଛି, ରହିବ, ଏଇଟା କଟିବନି ସହଜରେ, କାହିଁକି ଏଇଟା ଅନାଦିକାଳ ଧରିକି ଯିବ ତ ଶରୀର ପାଇପାଇ ଆସିଛି, ଭୋଗବସ୍ତୁମାନଙ୍କ ସହିତ ଯୁକ୍ତ ହେଇ ହେଇ ଆସିଛି, ଇନ୍ଦ୍ରମାନେ ସବୁ ଭୋଗ କରିକରି ଆସିଛନ୍ତି, ତେଣୁ ଇନ୍ଦ୍ରମାନଙ୍କ ପ୍ରତି ତା'ର ଯେଉଁ ଆକର୍ଷଣ ଏଇଟା ସ୍ୱାଭାବିକ ରହିବ, ଏଇଟା ରହିବ, ତା କାଟିବନି। ଯେତେବେଳେ ସେ ଭକ୍ତି, ସେ ଯେଉଁ ସାଧନ ଭଜନକୁ ଯେତେବେଳେ ସେ ସିରିୟସ୍ଲି କରିବ, ସେ ଭକ୍ତିର ଯେତେବେଳେ ଉନ୍ନତ ରସକୁ ଆସ୍ୱାଦନ କରିବ, ତାପରେ କ'ଣ ହେବ? ନିମ୍ନ ରସ ଆପେ ଆପେ ଛାଡ଼ିଦେବ, ବିଷୟ ବିନିବର୍ତ୍ତନ ଦିନ ହରସ ଦେଇନ। ଭକ୍ତିର ଯେତେବେଳେ ଟେଷ୍ଟ ସିଏ ପାଇବ, ଉନ୍ନତ ରସ ଯେତେବେଳେ ପାଇବ, ନିମ୍ନ ରସକୁ ଆପେ ଆପେ ତା'ର କ'ଣ ବିତୃଷ୍ଣା ଆସିଯିବ, ସେ ଉପଲବ୍ଧି କରିପାରିବ, ହଁ ଏଇଟା ବେକାରେ ମୁଁ ତା ପିଛା ଲାଗିଛି, ବୁଝିପାରିବ। ଯେମିତି ଗୋଟେ ସାଧାରଣ ବିଚାର କରୁନୁ, ଜଣେ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ିଛି, ସଂସାର ସବୁ କିଛି ଅଭିଜ୍ଞତା ନେଇସାରିଲାଣି, ଶେଷରେ ଶେଜରେ ପଡ଼ିଛି, ଶଯ୍ୟାଶୀ ହେଇକି ପଡ଼ିଛି, ମରିବା ପାଇଁ ପଡ଼ିଛି, ସେ ସମୟରେ ତାକୁ କହ ବାବା ଗୋଟେ ଭଲ ସୁଟ୍ ଆଣିଛି ପିନ୍ଧିବ କି? ସେ ପିନ୍ଧିବ ନା, କିନ୍ତୁ ସୁଟ୍ ପିନ୍ଧିବା ସମୟ ବି ତା'ର ଥିଲା, ସେ ସମୟରେ ତା ପ୍ରତି ଆକର୍ଷଣ ଥିଲା, ସେ ସମୟରେ ସେ ବୁଝିପାରୁଛି, ଶଯ୍ୟାଶୀ ଅବସ୍ଥାରେ ବୁଝିବାର କିଛି ମୂଲ୍ୟ ନାହିଁ, ମୁଁ ଏ ପିଛା ବେକାର ଲାଗିଛି, ବରଂ ଭଗବାନ ଭଜନ କରିଥାନ୍ତି, ଭଗବାନ ପାଖକୁ ଯାଇଥାନ୍ତି, ସେ ସମୟରେ ତାକୁ ସେ କ'ଣ ନିରର୍ଥ ବୋଲି ବିଚାର ହେବ? ଠିକ୍ ସେ ଏଇଟା ଗୋଟେ ଉଦାହରଣ ଦିଆହେଲା ବୁଝିବା ପାଇଁ। ଠିକ୍ ସେଭଳି ଭକ୍ତିର ଆସ୍ୱାଦନଟା ଠିକ୍ ସେୟା, ସେ ସମୟରେ ଅଲଗା ବସ୍ତୁ, ଇତର ବସ୍ତୁ, ଭୋଗ୍ୟ ବସ୍ତୁ ସେଗୁଡ଼ା ସବୁ କ'ଣ ମୂଲ୍ୟହୀନ ବୋଲି ଜଣାପଡ଼ିବ, ତା ପ୍ରତି ଆକର୍ଷଣ ରହିବନି, ସେଇଟା ରହିପାରେ, ପାଖରେ ରହିପାରେ, ତାକୁ ସେ ଭୋଗିପାରେ, ନା ତା ପ୍ରତି ଆକର୍ଷଣ ରହିବନି। ଯେମିତି ଆମେ ସେଦିନ ଶୁଣିଥିଲେ ନା, କ'ଣ ତାଙ୍କ ନା 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 ବହୁତ ମୋଦି ଫୋଦି ପିନ୍ଧି ଯେଉଁ ମହାପ୍ରଭୁ ଭକ୍ତମ, ହଁ ପୁଣ୍ଡରୀକ ବିଦ୍ୟାନିଧି, ପୁଣ୍ଡରୀକ ବିଦ୍ୟାନିଧି, ତାଙ୍କ ପାଖରେ ବହୁତ ଐଶ୍ୱର୍ଯ୍ୟ ଥିଲା, ବହୁତ କିଛି ଥିଲା, ଆଉ ତାଙ୍କର କ'ଣ ଆକର୍ଷଣ ଥିଲା ନା? ନଥିଲା। ଠିକ୍ ସେଭଳି ଆଉ ରଘୁନାଥ ଦାସ ଗୋସ୍ୱାମୀ ଦେଖୁନାହାନ୍ତି କେତେ ବଡ଼, ହଁ ସେଠି ମହାପ୍ରଭୁ କହିଛନ୍ତି ନା, ସନାତନ ଶିକ୍ଷା ବହୁତ ସୁନ୍ଦର ଅଛି, ରଘୁନାଥ ଦାସ ଗୋସ୍ୱାମୀ ସେ କହିନାହାନ୍ତି ସେ ପୟାରଟା କ'ଣ, ଏଥିକି ବିସ୍ମୟ, ଏଥିରେ କ'ଣ ବିସ୍ମୟ ହେବାର ଅଛି? ମହାପ୍ରଭୁଙ୍କ କୃପା ଯାହା ଉପରେ ଅଛି, ମହାପ୍ରଭୁଙ୍କ ନା ଏଇଟା କୃଷ୍ଣଦାସ କବିରାଜ ଗୋସ୍ୱାମୀ କହିଛନ୍ତି, ମହାପ୍ରଭୁଙ୍କ କୃପା ଯାହା ଉପରେ ଅଛି, ଯିଏ ଭକ୍ତି ପାଇଗଲାଣି ତା'ର ସବୁ ପ୍ରତି ବୈରାଗ୍ୟ ଆସିଯିବ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସ୍ତ୍ରୀ କ'ଣ ଐଶ୍ୱର୍ଯ୍ୟ ଅପ୍ସରା ସମ ସ୍ତ୍ରୀ ଐଶ୍ୱର୍ଯ୍ୟ, ସେ ଯେଉଁ ପୟାରଟା ଅଛି, ହଁ ଇନ୍ଦ୍ର ସମ ଐଶ୍ୱର୍ଯ୍ୟ ସ୍ତ୍ରୀ ଅପ୍ସରା ସମ, ଏସବୁ ହଁ ଏସବୁ ଛାଡ଼ିତେ ନା ପାରେ କାହାର ମନେ, ଏମିତି କ'ଣ ଅଛି ମନେ ନାହିଁ, ଆମର ତ ସ୍ମରଣ ଶକ୍ତି କଳିଯୁଗ ଲୋକ ଆମେ, ବିସ୍ମରଣ ଭାବ ଆମର ରହିବ, ତେଣୁ କିନ୍ତୁ ଭାବଟା ମନେ ପଡ଼େ, ସେ ପୟାରଗୁଡ଼ା ମନେ ନାହିଁ, କିନ୍ତୁ ସେଇଠି ଯେଉଁ ରହିଛି ଏଇଟା ସିଦ୍ଧାନ୍ତ ଠିକ୍ ଅଛି। ଆଚ୍ଛା ହଁ ହଁ ନାଇଁ ପ୍ରଶ୍ନଟା ହେଲା ଠିକ, ଆମେ ବହୁତ ଭକ୍ତଙ୍କ ସଂସ୍ପର୍ଶରେ ଆସୁଛୁ, ତେଣୁ ଭକ୍ତମାନଙ୍କର କେୟାର ନେବା ଯୋଗୁଁ ଆମେ ଆମ ଡିଟର୍ମିନେସନରୁ ଦୂରେଇ ଯାଉଛୁ, ଆମେ ଏତିକି ସାଧନ କରିବୁ, ଏତିକି ଅଧ୍ୟୟନ କରିବୁ, ଏତିକି ଏହା କରିବୁ, ସେୟା କରିବୁ, ଆମର ଯେଉଁ ବିଚାର ରହିଛି ସେଠୁ ଆମେ ଦୂରେଇ ଯାଉଛୁ, ଯେହେତୁ ବହୁତ ଦାୟିତ୍ୱ ରହିଛି, ବହୁତ ଭକ୍ତଙ୍କର କେୟାର ନେବା ପାଇଁ ପଡ଼ୁଛି। ସେଲ୍ଫ କେୟାର ଇଜ୍ ବେଷ୍ଟ କେୟାର, ଆଗେ ନିଜ କେୟାର ନିଅ। ନିଜ କେୟାର ଯଦି ଜଣେ ଠିକ୍ ନେଇପାରିଲା, ସିଏ ସମସ୍ତଙ୍କ କେୟାର ନେଇପାରିବ। ପ୍ରମାଣ ଆଖି ଆଗରେ କହିବା ଆବଶ୍ୟକ ନାହିଁ, ପ୍ରମାଣ ହେଉଛନ୍ତି ଶ୍ରୀଲ ପ୍ରଭୁପାଦ। ନାଇଁ କହିବା ତାତ୍ପର୍ଯ୍ୟ, ପ୍ରଭୁପାଦ ସମସ୍ତଙ୍କର ଦାୟିତ୍ୱ ନେଇପାରୁଥିଲେ, ଏଇଟା ତ ଆମେ ଜାଣିଛେ। ସମସ୍ତଙ୍କ ଦାୟିତ୍ୱ ଯଦି ନେଇପାରୁଥିଲେ, ପୁଣି 8 ଘଣ୍ଟା କେହି ଜପ କରିପାରୁଥିଲେ କୁହ? ଲକ୍ଷ୍ୟନାମ କରୁଥିଲେ ନା ନାହିଁ, କରୁଥିଲେ କି ନାହିଁ? ତାମାନେ ଲକ୍ଷ୍ୟନାମ କରୁଥିଲେ ମାନେ ସେଲ୍ଫ କେୟାର ନେଉଥିଲେ। ସିଏ ସେଲ୍ଫ କେୟାର ଯେହେତୁ ନେଇପାରୁଥିଲେ, ସବୁକିଛି କରିପାରୁଥିଲେ। ମାନୁଛେ ଆମେ ତାଙ୍କ ଭଳି ହେଇପାରିବାନି, କିନ୍ତୁ ଆମ ସ୍ଥିତିରେ ଆମେ ସେଇଟା ନିଜକୁ ସଜାଡ଼ି ପାରିବା। ସେଦିନ ଆମେ ଆଲୋଚନା କରୁଥିଲେ ନା ସିଂହାସନରେ, ପ୍ରଭୁବା ଯାହା କରିଛନ୍ତି ଆମେ ସେଇଟା, ପ୍ରଭୁବା ଯେତିକି ରଚନା କରିଛନ୍ତି ତାକୁ ଆମେ ପଢ଼ିଲେ ଜୀବନ ଚାଲିଯିବ, ପଢ଼ିପାରୁନେ। କିନ୍ତୁ ସେ 10 ବର୍ଷ ଭିତରେ ସବୁକିଛି କରିଦେଇଛନ୍ତି, କେମିତି କଲେ ସିଏ? ଯୁଗାଚାର୍ଯ୍ୟ ଠିକ୍ ଅଛି, ଏଇଟା କେମିତି ହେଇପାରିଲା? ଶିକ୍ଷା ଦେଇଛନ୍ତି। ନିଜକୁ ଆମେ ଯଦି ସଜାଡ଼ି ପାରିଲେ, ତାପରେ ଅନ୍ୟମାନେ ସଜାଡ଼ିବେ। ଆମେ 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 କାହା ଦାୟିତ୍ୱ ନେଇପାରିବା କହିଲୁ? ହଁ, ଏକା କ'ଣ ଆମେ କ'ଣ କ'ଣ କୁହାଯିବ, ଗୋଟେ ଇନଷ୍ଟିଚ୍ୟୁସନାଲ ବା ଏକାଡେମିକାଲ ଆମେ କିଛି ଦାୟିତ୍ୱ ନେଇଛେ, ଠିକ୍ ଅଛି, ଆମ ସେଟା ଦାୟିତ୍ୱ ଦିଆହେଇଛି, ଆମେ ନେଇଛେ। କିନ୍ତୁ ଆଗେ ନିଜକୁ ହେଲ୍ପ କର, ନିଜକୁ ହେଲ୍ପ କଲେ ଆମେ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବା, ଆମ ସହିତ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବାନି। ହରେ କୃଷ୍ଣ। ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ୍ ଗି ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀ ଭକ୍ତିବିନୋଦ ଠାକୁର କି ଶ୍ରୀଲ ପ୍ରଭୁପାଦ ମହାରାଜ କି।